हरे कृष्णा 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 हरे हरे, हरे राम 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 हरे हरे। यं प्रभजन्तमनुपेतपेत्यकृत्यं द्योपायन विरहकातर आजुहाव पुत्रेति तन्मयतया तरभो विनेदु स्तं सर्वभूतहृदयो मुनिमानुतस्मि। नारायणं नमस्कृत्यं नरोश्चैव नरोत्तमं देवीं सरस्वतीं व्यासं ततो जय मुदीरयेत्। मूकं करोति वाचालं पंगुं लंगयते गिरिं यत्कृपास्तमहं वन्दे परमानंद माधव श्रीगुरु दीनतारिणी। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। सर्वप्रथम उमर आराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमलें प्रणति निवेदन करी कृपा भिक्षा करी समर्पित हो संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमलें प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमलें प्रणति निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री गौर नित्यानंद महत करुणु आम मैंने श्रीमद भागवतम अष्टम स्कंदर भक्त प्रभुर बलि महाराज चरित श्रवण करुचे। तेब गत काली कथा जो विश्राम थिले तार सम्यक स्मरण दे स्मरण करी आम मैंने आगक जा भगवान वामनदेव आविर्भाव हेला परे माता अदिति आउ कश्यप तांकर आश्रम रु श्रुत्वाश्वमेधम जजमान उर्जितम अति समृद्ध शेष यज्ञ बलि महाराज करुछन्ति जो यज्ञ रे आज शेष दिन रे अमृत बाहर एवं बलि महाराज से अमृत को पान कर सबुदिन इंद्र पदवी में रहिबे। स्वर्गपुर अदिति पुत्र इंद्र आउ इंद्र हो पारे बलि ही इंद्र हे आज शेष दिन श्रुत्वा अश्वमेधम जजमान ऊर्जितम अति समृद्ध यज्ञ होली भगवान वामनदेव श्रवण कर गत काली शुणुले कि भाव में वामनदेव को देखी तर्क वितर्क लगी भृगवंशीय ब्राह्मण मान भितर शुक्राचार्य भी जान शुक्राचार्य सहित तो ब्राह्मण मान भितर तर्क लगी इत्ते तेजस्वी ये रवि कि सूर्य कि किंबा सनत कुमार किंबा अग्निदेव कि एभली तर्क वितर्क मध्य भगवान वामनदेव बलिंकर सभामंडप भीतर को यज्ञ मंडप भीतर को प्रवेश कले स्वागतेन अभिनंदाख्य स्वागत करी अभिनंदन करी पाद अवनिज्य पाद को प्रक्षालन कले से ब्राह्मण भगवान वामनदेव पाद जल मस्तक धारण कले एवं ब्राह्मण प्रति जो स्वाभाविक भक्ति को प्रकट करुछंदी भाव्या उचित नुह जे बलि महाराज आगुरु एभली करंती नहीं बोली प्रति ब्राह्मण को एभली सम्मान दियंती। संसार रे अन्य को सम्मान देकी बड़ हवा लोक बहुत कम अन्य को सम्मान दे लोक बड़ हुए किंतु आमर वर्तमान सभ्यता संस्कृति रे समस्त निजे बड़ हवा इच्छा होचे ମୁଁ ନିଜେ ବଡ଼ ହେବି, ସମସ୍ତେ ମୋତେ ବଡ଼ କରନ୍ତୁ। କିନ୍ତୁ ଆମେ ଯଦି ଦେଖିବା ଭାଗବତମରେ, ପୁରାଣରେ, ବୈଦିକ ସାହିତ୍ୟରେ, ଯେଉଁମାନେ ଆଜି ବଡ଼ ହୋଇଛନ୍ତି ସେମାନେ ଅନ୍ୟକୁ ବଡ଼ କରିକି ବଡ଼ ହୋଇଛନ୍ତି। ଅନ୍ୟକୁ ଯେଉଁମାନେ ହୀନ ଦୃଷ୍ଟିରେ ଦେଖନ୍ତି, ଅନ୍ୟକୁ ଯେଉଁମାନେ କ୍ଷୁଦ୍ର ଦୃଷ୍ଟିରେ ଦେଖନ୍ତି ସେମାନେ କଦାପି ବଡ଼ ହୋଇପାରିବେନି। ଆଜି ବଳି ଇନ୍ଦ୍ର ପଦବୀରେ ଥିଲେ ସୁଦ୍ଧା ବ୍ରାହ୍ମଣକୁ କେତେ ସୁନ୍ଦର ଭାବରେ ଆଦର କରୁଛନ୍ତି ଆମମାନେ ଶୁଣିଲେ, ମାମନଦେବଙ୍କର ପାଦଧୌତ ଜଳକୁ ମସ୍ତକରେ ଧାରଣ କରୁଛନ୍ତି ଏବଂ ପଚାରୁଛନ୍ତି, ହେ ବିପ୍ରସୂତ, ତୁମର ଭୂମି ଆବଶ୍ୟକ କି? ଗାମ ଗାଭିବା ଭୂମି ଆବଶ୍ୟକ କି? ବିପ୍ରକନ୍ୟାମ ତୁରଗାନ ଗଜାନ ସମୃଦ୍ଧ ଗ୍ରାମାନ, ତୁମର କ'ଣ ଆବଶ୍ୟକ କୁହ? ତୁମର ସମସ୍ତ ପ୍ରକାର, ସଂସାରରେ କାହାକୁ ମଣିଷ ରଖେଇଦେବନି, ମଶା ମାଛି ବି ସୃଷ୍ଟିରେ ନ ରୁହନ୍ତୁ। ଆମେରିକାର ଗୋଟିଏ ମନ ପଡ଼ିଲା, ଏଇ ମଶାକୁ ମାରିବା ପାଇଁ ବ୍ୟବସ୍ଥା କରାହଉଛି ନା ଆମେରିକାରେ? ଆମର ଜଣେ ମହାରାଜ ଥିଲେ, ପୂଜ୍ୟପାଦ ରାଧାଗୋବିନ୍ଦ ମହାରାଜ ଅଛନ୍ତି ବି, ସେ ଆମେରିକାର ପ୍ରବଚନରେ ଯାଆନ୍ତି, ହିନ୍ଦୀରେ ପ୍ରବଚନ କରନ୍ତି। ସେତେବେଳେ ଯାଇଥିଲେ ଆମେରିକାର ଯେଉଁ ଅଛନ୍ତି ମ୍ୟୁଜିୟମ, ମ୍ୟୁଜିୟମରେ ସମସ୍ତେ ପଶୁ ପକ୍ଷୀ ସମସ୍ତଙ୍କୁ ରଖାଯାଇଛି ଏବଂ ସେମାନଙ୍କର ଡାଟା, ବାୟୋଡାଟା ଲେଖାଯାଇଛି। ଏ ପଶୁ କ'ଣ, ଏ ପକ୍ଷୀ କ'ଣ, ଏହାର କ'ଣ ଉପକାର କରନ୍ତି ସମାଜରେ, ତା ଭିତରେ ଗୋଟେ ମନୁଷ୍ୟର ଅଛି, ମନୁଷ୍ୟର ବି ସେ ମ୍ୟୁଜିୟମ ଭିତରେ ମନୁଷ୍ୟର ଗୋଟେ ଚିତ୍ର କରାଯାଇଛି ଏବଂ ତା ତଳେ ଲେଖାଯାଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ ଇନ୍ ଦିସ୍ ୱାର୍ଲ୍ଡ। ଆମେରିକାର ମ୍ୟୁଜିୟମରେ ସବୁ ଜୀବଙ୍କର ଗୁଣ ଲେଖାଯାଇଛି, ଏ ହାତୀ ଇଏ ଏମିତି କରନ୍ତି, ଇଏ ବାଘ, ଇଏ ସିଂହ, କିନ୍ତୁ ମନୁଷ୍ୟ ଯେତେବେଳେ ମନୁଷ୍ୟର ଚିତ୍ରଟା ଦିଆଯାଇଛି ତା ତଳେ ଲେଖାଯାଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ ଇନ୍ ଦିସ୍ ୱାର୍ଲ୍ଡ, ଏ ବିଶ୍ୱର ସବୁଠୁ ଭୟଙ୍କର ପଶୁ ଇଏ ମନୁଷ୍ୟର। ଇଏ ଦେଖୁନାହାନ୍ତି, ପ୍ରତ୍ୟେକ ଜୀବର ବଞ୍ଚିବାର ଅଧିକାର ଅଛି। ମୁଁ ଏଇ କଥାରେ କହୁଥିଲି, ମନେ ପଡ଼ିଗଲା ଏ କଥା ବୋଲି, ବହୁତ ସୁନ୍ଦର ଯଜ୍ଞ ଚାଲିଛି, ଏ ଯଜ୍ଞରେ ଭଗବାନ ବଳିଦେବ ବାମନଦେବ ପହଞ୍ଚନ୍ତି। ବଳି ମହାରାଜ ଇନ୍ଦ୍ର ଥିଲେ ସୁଦ୍ଧା ଇନ୍ଦ୍ର ପଦବୀରେ ହୀନ ଦୃଷ୍ଟିରେ ବ୍ରାହ୍ମଣଙ୍କୁ ଦେଖୁନାହାନ୍ତି। ଦାନ ଦେବା ଲୋକ ସଂସାରରେ ଅଛନ୍ତି, ନାହାନ୍ତି ବୋଲି କହିଲେ ହବନି। ଆଜି ଦେଖୁଛନ୍ତି ନା ଏତେ ଆଧ୍ୟାତ୍ମିକ ସଂସ୍ଥା, ଆମର ବି ସଂସ୍ଥା, ବହୁ ବଡ଼ ବଡ଼ ଆଧ୍ୟାତ୍ମିକ ସଂସ୍ଥା ଦାନରେ ଚାଲିଛି, ଲୋକ ଦାନ ଦେଉଛନ୍ତି, କିନ୍ତୁ ଦାନକୁ ସମ୍ମାନରେ ଦେବା, ଦାନକୁ ବିନୟରେ ଦେବା, ଏ ଲୋକ ସଂସାର ବହୁତ କମ୍। ଲୋକ ଦାନ ଦିଅନ୍ତି ଦାନର ପ୍ରତିଦାନ ରୂପରେ ସମ୍ମାନ ଚାହାନ୍ତି, ମୁଁ ଦେଲି ମୋତେ ଉପଯୁକ୍ତ ସମ୍ମାନ ମିଳିବା ଦରକାର। ଦାନ ସମସ୍ତେ ଦିଅନ୍ତି କିନ୍ତୁ ଉପଯୁକ୍ତ ଦାନ ଦେଇକି ସମ୍ମାନ ଆଶା ନ କରିବା ସଂସାରର ଲୋକ ବହୁତ କମ୍। ଆଉ ଦାନ ସହିତ ମାନ, ଦାନ ଦେଇକି ଜଣକୁ ଦାନ ଦେଲାବେଳେ ଜଣକୁ ସମ୍ମାନ ଦେବା, ଏଇ ଲୋକ ସଂସାରରେ ବହୁତ କମ୍। କିନ୍ତୁ ବଳିଙ୍କ କଥାରୁ ଆମେ ଶିଖିବା, ସ୍ୱାଗତମ ଭୋ ମହାଭାବ, ସ୍ୱାଗତମ ଭୋ ବ୍ରହ୍ମାନ, ହେ ବ୍ରହ୍ମଣ ଆପଣଙ୍କୁ ସ୍ୱାଗତମ, ଅଭିନନ୍ଦନ କରୁଛନ୍ତି। ଗୋଟିଏ ଜଣେ ବ୍ରାହ୍ମଣଙ୍କୁ ଇନ୍ଦ୍ର ପଦବୀରେ ଥାଇ ସୁସମ୍ମାନ କରୁଛନ୍ତି। କହିଲେ କ'ଣ ଆବଶ୍ୟକ? ଗାଭି, ଭୂମି, କନ୍ୟା, ଯାହା ବି ଆବଶ୍ୟକ ତୁମେ ନିଅ। କାଲି ଭଗବାନ ବାମନଦେବ ପ୍ରବଚନ ଆରମ୍ଭ କରିଥିଲେ, ମୁଁ ସିଧା ସେଠିକି ଯିବି, କାରଣ ବହୁତ ଆଉ ଅଧିକ କଥା ମୁଁ କହିବିନି। ଶିଖାଉଛନ୍ତି ଭିକ୍ଷୁକମାନଙ୍କୁ, ଜଣେ ଦାନକାରୀକୁ କିଭଳି ପ୍ରଶଂସା କରିବେ, ଯିଏ ଦାନ ଦେଉଛି ତ କିଭଳି ପ୍ରଶଂସା କରିବେ। ଭଗବାନ ଆଗେ ତାଙ୍କର କୁଳର ବଂଶକୁ ବଂଶ ପରମ୍ପରାକୁ ଟେକୁଛନ୍ତି, ନହି ଏଇ ତସ୍ମିନ୍ କୁଲେ କଶ୍ଚିତ୍ ନିଷତ୍ତ୍ୱ କୃପଣ ପୁମାନ୍, ହେ ବଳି ତୁମ ବଂଶରେ ତୁମ କୁଳରେ କେହି ନିଷତ୍ତ୍ୱ କ୍ଷୁଦ୍ର ଚେତ ସହ, ତୁମ ବଂଶରେ ସମସ୍ତେ ଦାନୀ। କାରଣ ଭଗବାନ ପ୍ରକୃତରେ କପଟରେ ପ୍ରବଚନ ଦେଉଛନ୍ତି, କିନ୍ତୁ କପଟରେ ଭଗବାନ ଦେଲେ ସୁଦ୍ଧା କିନ୍ତୁ ଭଗବାନ ଭଗବାନ ନା, ଭଗବାନ ମିଥ୍ୟା କହୁନାହାନ୍ତି। ବଳିଙ୍କର ବଂଶରେ ସମସ୍ତେ ପ୍ରହ୍ଲାଦ ହିଁ ପ୍ରହ୍ଲାଦ, ପ୍ରହ୍ଲାଦଙ୍କ ପୁତ୍ର ବିରୋଚନ ତାହାଠୁ ବଡ଼ ଦାନୀ, ବିରୋଚନଙ୍କ ପୁତ୍ର ବଳି ତାହାଠୁ ଆହୁରି ବି ଦାନୀ। ଭଗବାନ ସତ୍ୟ କହୁଛନ୍ତି, କିନ୍ତୁ ସତ୍ୟ ଭିତରେ ଗୋଟେ ଛଳନାକୁ ରଖୁଛନ୍ତି। କ'ଣ ସେ ଛଳନାଟି ନା, ବଳିକୁ ମୁଁ ପ୍ରଶଂସିତ କରି ବଳିର ମନକୁ ମୁଁ ନିଜେ ଅକ୍ତିଆର କରିନେବି, ତା ପାଖରୁ ତିନିପାଦ ଭୂମି ମାଗିକି ସର୍ବସ୍ୱ ନେବି। କିନ୍ତୁ ସତ୍ୟ କଥା, ତାଙ୍କ ବଂଶରେ କେହି କୃପଣ ନଥିଲେ। ପ୍ରତ୍ୟାଖ୍ୟାତ ପ୍ରତିଶ୍ରୁତ ଯୋ ପ୍ରତ୍ୟାଖ୍ୟାତ ପ୍ରତିଶ୍ରୁତ ଯୋ ବା ଅଦଦାତ୍ ଦିଜାତ, କେହି ବ୍ରାହ୍ମଣଙ୍କୁ ମନା କରିନାହାନ୍ତି। ବ୍ରାହ୍ମଣ ସବୁବେଳେ ମାଗିକି ଚଳିବେ, ସାଧୁ ସବୁବେଳେ ମାଗିକି ଚଳିବେ, କିନ୍ତୁ କଳିଯୁଗ ଭବିଷ୍ୟତର ବାଣୀରେ ରଚନା କରାଯାଇଛନ୍ତି କଳିଯୁଗର ଭବିଷ୍ୟତରେ କ'ଣ କ'ଣ ହେବ। ଯେହେତୁ ଲୋକମାନେ ଦାନ ଦେବା ପାଇଁ ଆଗ୍ରହୀ ହେବେନି, ସାଧୁମାନେ ସମସ୍ତେ ବ୍ୟବସାୟ ବୃତ୍ତିରେ ଲାଗିବେ। ଭାଗବତ ଲେଖାଇଛି, ଯେହେତୁ ସାଧୁ ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ଦାନ ଦିଆଯିବନି, ତେଣୁ ସାଧୁ ବ୍ରାହ୍ମଣମାନେ ବିଜନେସ୍ କରିବେ, କିନ୍ତୁ ଏଇଟା ତାଙ୍କର କାମ ନୁହେଁ। ସାଧୁ ଶରୀର, ବ୍ରାହ୍ମଣ ଶରୀର, ତପ ଶରୀର, ଯେତେ ଅନାୟାସରେ ଧନପ୍ରାପ୍ତ ହେଇକି ହରିଭଜନଟା କରିବେ, ସେଥିପାଇଁ ସେ କୌଣସି ବେଶୀ ଏନ୍ଗେଜମେଣ୍ଟ ରହିବା, ମ୍ୟାନେଜମେଣ୍ଟ କରିବା, ବିଜନେସ୍ କରିବା, ଏଇଟା ତାଙ୍କର କାମ ନୁହେଁ। କିନ୍ତୁ କଳିଯୁଗରେ ଏଇଟା ହବ, କାରଣ ଲୋକମାନେ ଦାନ ଦେବେନି। ଦାନ ଦେବାର ଅର୍ଥ ଏହା ନୁହେଁ ଯେ କେବଳ ବ୍ରାହ୍ମଣ ସାଧୁ ଧନ ଗୁଡ଼ିଆ ନେଇ ଭୋଗ କରିବେ, ଦାନ ବି ସାଧୁ ବ୍ରାହ୍ମଣ କେତେ ନେବା ଦରକାର ତା ବି ଭାଗବତ କହୁଛନ୍ତି। ଏମିତି ନୁହେଁ ଯେ ଆମେ ସାଧୁ ହେଇଛୁ ଆମେ କୋଟି କୋଟି ଟଙ୍କା ଲୋକମାନଙ୍କର ଆଣିକି ବହୁତ ବଡ଼ ଭୋଗ ଆୟାସରେ ରହିବୁ, ଫାର୍ଷ୍ଟ କ୍ଲାସ୍ ବିଲ୍ଡିଂରେ ରହିବୁ, ଯୁଆଡ଼େ ଯିବୁ ସବୁ ବହୁତ ଭଲ ଭଲ ଗାଡ଼ିରେ ଯିବୁ, ଫାର୍ଷ୍ଟ ଫ୍ଲାଇଟ୍ରେ ଯିବୁ, ଏ ସାଧୁର କାମ ନାହିଁ। ସାଧୁମାନଙ୍କର ବିରୋଧରେ ବହୁତ କଥା ବି ଅଛି ଭାଗବତରେ, ଯେଉଁମାନେ ସୋ କଲ୍ଡ ସେଣ୍ଟସ୍, ସାଧୁ ସମାଜ ବି କିଭଳି ଶିଖିବେ ସେ ଭାଗବତରୁ ଶିଖିବେ, କାରଣ ଭାଗବତରେ ପ୍ରବଚନ ଦେବା ଲୋକ ସଂସାର ସବୁଠୁ ବଡ଼ ସାଧୁ, ଯିଏ ବସ୍ତ୍ର ପିନ୍ଧି ନଥିଲେ, ବାୟୁ ବସନା ଦିଗି ବସନା ସୁଖଦେବ ଗୋସ୍ୱାମୀ, ଗୋଦହନ ମାତ୍ରମ କେବଳ ଗୃହସ୍ଥର ଦ୍ୱାରରେ ଗୋଦହନ ସମୟ ଦଣ୍ଡାୟମାନ ହେଉଥିଲେ, ଗାଈ ଧୋଇବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ଯାଇକି ଠିଆ ହେବେ, ଗାଈ ଧୁଆ ହେଇଗଲା କ୍ଷୀରକୁ ଗରମ କରୁନଥିଲେ। ଗାଈର କ୍ଷୀର ଯେତେବେଳେ ଆପଣ ଦୋହନ ହେବ ଆପଣ ସେ କ୍ଷୀରଟା ଦେଖିବେ ଉଷ୍ଣ ଥିବ। ସୁଖଦେବ ଗୋସ୍ୱାମୀ କରପାତ୍ର ତାକୁ ପାନ କରୁଥିଲେ, ଚାଲୁଥିଲେ, କାହା ସାଙ୍ଗରେ ବଚନ ନାହିଁ। ଇ ଭାଗବତର ଶିକ୍ଷା ହେଉଛି ପରମାଂସ। ଆପଣ ଦେଖିବେ ଭାଗବତ ଲାଷ୍ଟ ଅଧ୍ୟାୟରେ କ'ଣ ଲେଖାଯାଉଛନ୍ତି, ଇତିଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସା ସଂଗୀତାୟା ପ୍ରଥମ ସ୍କନ୍ଦେ ଲେଖାଯାଇଥିବ, ଏଇ ଅଧ୍ୟାୟରେ ଏଇଟା ସମାପ୍ତ ହେଲା, ଏଇଟା ପରମହଂସମାନଙ୍କର ସଂଗୀତା। ସେଥିପାଇଁ ବହୁତ ସାଧୁମାନଙ୍କୁ ବି ଶିଖିବାକୁ ପଡ଼ିବ, କେବଳ କେହି ଭାବିବା ଉଚିତ ନା ଆମେ ସାଧୁର ବେଶ ଗୋଟେ ଧରିନେଲୁ ଆମକୁ ଆଉ କାହାକୁ କିଛି ଶିଖିବାର ନାହିଁ। ଏଥିପାଇଁ ସାଧୁ ସମାଜରେ ବହୁ ବଡ଼ ବଡ଼ ରିୟୁମର ଯାହା କ'ଣ କୁହାଯାଏ, ବହୁତ ଗୁଜବ ଏସବୁ ଉଠୁଛି। ବାସ୍ତବିକ ସେମାନେ ସାଧୁର ପ୍ରିନ୍ସିପଲକୁ ଫଲୋ କରୁନାହାନ୍ତି। ସାଧୁ ଜୀବନ ଗୋଟିଏ ପରୋପଜୀବୀ ଜୀବନ ନୁହେଁ, କେବଳ ଅନ୍ୟମାନଙ୍କର ଅର୍ଜିତ ଧନକୁ ଆଣିକି ଶୋଷଣ କରିକି ଭୋଜନ କରିବା, ଏଇଟା ସାଧୁର ଜୀବନ ନୁହେଁ। ଭଗବାନ ମାମନ ଦେବେ ଶିକ୍ଷା ଦେବେ, ବ୍ରାହ୍ମଣ ସାଧୁ କେତିକି ଧନ ରଖିବେ, ସେମାନେ ତ ଭୋଜନ କରିବେନି, ବରଂ ସମାଜରେ ବହୁତ ବଡ଼ ଉତ୍ପାଦ ତିଆରି କରିବେ, ବହୁତ ବଡ଼ ଉତ୍ପାଦ ତିଆରି କରିବେ। ମୁଁ ଆପଣ ଗୋଟେ କଥା ମନେ ପଡ଼ିଗଲା, ଅବଶ୍ୟ କଥା ଟିକେ ଅନ୍ତର ହେଉଛି, କିନ୍ତୁ ଏଗୁଡ଼ିକ ଆପଣ ଜାଣିବା ଦରକାର, କାରଣ ଆମେମାନଙ୍କୁ ବର୍ତ୍ତମାନ ସାଧୁ ବେଶରେ ରହିବା ପାଇଁ ବି ଖରାପ ଲାଗୁଛି। ଜଣେ ଜଣେ ସାଧୁ ବେଶରେ ଏଭଳି କାର୍ଯ୍ୟ କରୁଛନ୍ତି ଯେଉଁଥିପାଇଁ ସାଧୁ ସମାଜ ପୁରା ବର୍ତ୍ତମାନ ଦୋଷୀ। ଗୋଟିଏ ଡ୍ରାଇଭର ମୋତେ ବରହମପୁରରେ ଆସିଥିଲା ଷ୍ଟେସନକୁ ଛାଡ଼ିବା ପାଇଁ, ଟ୍ରେନ୍ରେ ମୁଁ ଆସିବି ଭୁବନେଶ୍ୱର, ପ୍ରବଚନ ସରିଲା 7 ଦିନରେ ହିଞ୍ଜୁଳି କାଟରେ ପ୍ରବଚନ ହେଉଥିଲେ। ଆଗକୁ ଆସ, ଷ୍ଟେଜ୍ରେ ବସିବେ, ତୁମେ ଆଗକୁ ଆସ, ବସନ୍ତୁ। ସେ ମୋତେ ଗୋଟେ ପ୍ରଶ୍ନ ପଚାରିଲା, କହିଲା ବାବା ମୋ ପ୍ରଶ୍ନର ଟିକେ ଉତ୍ତର ଦେବେ, ବାବାମାନଙ୍କ ନାଁରେ ଯେଉଁ ପେପର୍ରେ ବାହାରୁଛି ଏଇଟା ଠିକ୍ ନା ଭୁଲ? ମୁଁ କହିଲି ଠିକ୍ ଭୁଲ ମୁଁ କହିପାରିବିନି, କିନ୍ତୁ ମୁଁ ତୁମର ଉତ୍ତର ଦେଉଛି। ମୁଁ କ'ଣ ନା ମୁଁ ଜଣେ ବାବା, ତୁମେ କ'ଣ ନା ତୁମେ ଜଣେ ଡ୍ରାଇଭର। ତୁମେ କେତେ ପଇସା କମାଉଛ ନା? ମୁଁ 5,000-7,000 ଟଙ୍କା କମାଉଛି। ଗୋଟିଏ ଝିପ୍ଲାଟ ସେତେବେଳେ ଯାଉଥିଲା, ଇଞ୍ଜିନିୟର ଝିପ୍ଲାଟେ। ମୁଁ କହିଲି ତୁମେ ଏ ପିଲାକୁ ବିବାହ ହେଇପାରିବ? ତୁ ମନ କହୁଛି ଦେଖିଲ ନା? ନା କାହିଁ କହୁନି ନା? ତୁମେ ନିଜକୁ ବିଚାର କରୁଛ, ତୁମ ମନ ନିଜକୁ ବିଚାର କରୁଛି, ମୁଁ ଜଣେ ଦରିଦ୍ର ପିଲା, ମୋର ବେଶ ଏଇଆ, ମୋର ଧନ ଏଇଆ, ତେଣୁ ତୁମେ ଜାଣିଲେ ବି ସେ ପିଲାଟି ସୁନ୍ଦରୀ ପିଲା, ମୁଁ ତ ବିବାହ ହେଇପାରିବିନି, ମୋର ଯୋଗ୍ୟତା ନାହିଁ। ତୁମର ମନ ତୁମକୁ ତୁମର ନିଜ ପୋଜିସନକୁ ଫିକ୍ସ କରିଦେଉଛି। ମୁଁ କହିଲି ତୁମେ ବିଚାର କର, ଯଦି ଜଣେ ସାଧୁ ବହୁତ ସୁନ୍ଦର ପୋଷାକ ପିନ୍ଧିଛି, ବହୁତ BMW ସେ କାର୍ରେ ବସିଛି, କୋଟି କୋଟି ଟଙ୍କା ଅଛି, ତାହେଲେ ସିଏ ଯଦି ଗୋଟେ ଗୃହସ୍ଥର ଘର ରହିବ, ସିଏ ଏସି ରୁମ୍ ରହିବ, ଫାର୍ଷ୍ଟ କ୍ଲାସ୍ ଏସି ରୁମ୍ ରହିବ, ବହୁ ବଡ଼ ଗଦି କ'ଣ କହୁଛନ୍ତି ସବୁ ଡନ୍ଲପ୍ ବେଡ୍ରେ ଶୋଇବ, ତାହେଲେ ଯେଉଁ ସାଧୁ କୌପିନି ଧରିବା ଦରକାର, ଯେଉଁ ସାଧୁ ଅନାୟାସରେ ଜୀବନଯାପନ କରିବା ଦରକାର, ତା ପାଖକୁ ଯେତେବେଳେ ଏତେ ଭୋଗ ବସ୍ତୁ ମିଳିଯିବ, ତା ମନଟା କ'ଣ କହିବ? ତା ମନ କହିବ ହଁ ମୁଁ ଏଇ ପିଲା ସାଙ୍ଗରେ ଟିକେ କଥା ହେବି, କାରଣ ତାର ମନ ବର୍ତ୍ତମାନ ଭୋଗୋନ୍ମୁଖୀ ହେଇଗଲା, ତ୍ୟାଗୋନ୍ମୁଖୀ ହେଲାନି। ତୁମ ମନ ବର୍ତ୍ତମାନ ଯେହେତୁ ତୁମର ଶରୀର ହିସାବରେ ତୁମ ମନ କ'ଣ କହୁଛି ନା ମୁଁ ୟାକୁ ବିବାହ ହେଇପାରିବିନି, ମୁଁ ଜଣେ ଗରିବ ଲୋକ, ସାଧୁ ଏଥିପାଇଁ ଖରାପ ରାସ୍ତାକୁ ଯାଏନି, ସାଧୁର ତ୍ୟାଗ ତାର ମନକୁ ଆରେ ମୁଁ ସଂସାରକୁ ସବୁକିଛି ଛାଡ଼ି, ସେଥିପାଇଁ ସାଧୁମାନେ ମୁଣ୍ଡନ ବି ହୁଅନ୍ତି, କେଶ ବି ନାହିଁ, ଆଉ ସଂସାରରେ କ'ଣ ଅଛି, କେଉଁ ଧାରଣ କରନ୍ତି ସାଇକୋଲୋଜିକାଲ ଏଇ ଡ୍ରେସ୍ ପଲିସି, କାହିଁ ସ୍ପେସିଫିକ୍ ଡ୍ରେସ୍ ତୁମେ ପିନ୍ଧିବାକୁ ପଡ଼ିବ, ପଲିସି କାହିଁ କୁହାଯାଉଛି ନହେଲେ ସସ୍ପେଣ୍ଡ କରିଦିଆ ହବ, ଡ୍ୟୁଟିରେ ଥିଲାବେଳେ ଡ୍ରେସ୍ ପିନ୍ଧିବା ପାଇଁ ବାଉଣ୍ଡ, ଏ କ'ଣ DAV ଆଉ କ'ଣ ସବୁ ସାଇ ଇଣ୍ଟରନ୍ୟାସନାଲ, ତାଙ୍କ ସ୍କୁଲରେ ସ୍ପେସିଫିକ୍ ରୁଲ୍ସ, ଏଇ ଡ୍ରେସ୍ ପିନ୍ଧିବ, ଏଇ କାର୍ରେ ଆସିବ, କାହିଁ କୁହାଯାଉଛି ନା? ସେ ପିଲାମାନେ ତାଙ୍କ ବେଳୁରୁ ତାଙ୍କ ମାଇଣ୍ଡଟାକୁ ସେଟ୍ଅପ୍ କରୁଛନ୍ତି, ଆମେ ହେଉଛୁ ଡିଫରେଣ୍ଟ ଷ୍ଟୁଡେଣ୍ଟସ୍ ଦେନ୍ ଅଦର ସ୍କୁଲ୍ସ, ଅଦର ସ୍କୁଲର ପିଲା ଅପେକ୍ଷା ଆମେ ଡିଫରେଣ୍ଟ ଷ୍ଟୁଡେଣ୍ଟସ୍। ସେଭଳି ସାଧୁମାନଙ୍କ ଜୀବନ ଏଇଭଳି ଥିଲା, ସେମାନେ ସାଧାରଣ ମାନବଠାରୁ ସେ ଏଇ ବସ୍ତ୍ର ପିନ୍ଧୁଥିଲେ, ଆମେ ବୈରାଗୀ, ଆମେ ଆସିଛୁ ସଂସାରକୁ ଭୋଗ କରିବା ପାଇଁ ନାହିଁ, ଆମେ ଭଗବାନଙ୍କୁ ଭଜନ କରିବା ପାଇଁ ଆସିଛୁ। ତେଣୁ ବ୍ରାହ୍ମଣ ସାଧୁମାନେ କେତିକି ମାଗିବେ, ଭଗବାନ ବାମନ ଦେବ ଶିଖାଉଛନ୍ତି, ଶିକ୍ଷେତ ଆହ ବାମନ, ଭିକ୍ଷୁକମାନଙ୍କୁ ଶିଖେଇବେ, ଏ ଭିକ୍ଷୁକମାନଙ୍କର ବେଶ। ନସନ୍ତି ତୀର୍ଥେ ଜୁଦିତାର୍ଥିନାର୍ଥିତା ପରାନ୍ମୁଖ ଏ ତୁ ମନସ୍ୟୁନାନୃପ ୟୁଷ୍ମାତ୍ କୁଲେ ଯଶ ସାମଲେନ ପ୍ରହ୍ଲାଦ ଉଦ୍ଭାତି ଯଥାଡ଼ୁପେକ୍ଷେ। ଭଗବାନ ଏତେ ଚାଲାକରେ ପ୍ରବଚନ ଦେଉଛନ୍ତି, ବଳି ଭଗବାନ ଯେଉଁ ଭାବରେ କୁହନ୍ତୁ ବଳିର ଅନ୍ତର ସରଳ, ଗୋଟେ ଛୋଟ ପିଲାକୁ ଆପଣ ତା ଅନ୍ତର ସରଳ, ଆପଣ ଯେତେ କପଟ କଥା କହିଲେ ସେ ବୁଝିବ ସରଳ, ଯିଏ କପଟି ଲୋକ ତାକୁ ଯେତେ ସରଳ କଥା କହିବେ ସେ ବୁଝିବ କପଟି। ଦୁର୍ଯ୍ୟୋଧନକୁ 5 ଗ୍ରାମ ମଗା ହେଲା, ସେ ବୁଝିଲା ବୋଧେ 5 ଗ୍ରାମ ନଉନୁ ବୋଧେ ସବୁ ପୁରା ଅକ୍ତିଆର କରିନେବେ। ପୁଣି ଭଗବାନ ମାଗିଛନ୍ତି, ପାଣ୍ଡବମାନେ ମାଗି ନାହାନ୍ତି, ମହାଭାରତ କହୁନାହାନ୍ତି ଯେ ପାଣ୍ଡବମାନେ କହିଲେ 5 ଗ୍ରାମ ଦେବେ, ପାଣ୍ଡବମାନଙ୍କ ପାଇଁ ଭଗବାନ ମାଗିଛନ୍ତି, ଆଟଲିଷ୍ଟ 5 ଜଣଙ୍କ ପାଇଁ 5 ଗ୍ରାମ ଦେଇଦିଅ, କିନ୍ତୁ ଇଏ କୁଟିଳ ଲୋକ ନା, ଇଏ ହେଉଛି 5 ଗ୍ରାମକୁ ଅକ୍ତିଆର କଲା ପରେ ବୋଧହୁଏ ପ୍ରଜାମାନଙ୍କୁ ସମସ୍ତଙ୍କୁ ଅକ୍ତିଆର କରିକି ରାଜ୍ୟ ନେଇଛି। ଇଏ ସରଳ, ତାକୁ ଯେତେ କୁଟିଳ କଥା କହିଲେ ବି ସେ ସରଳ ହିସାବରେ ଯିବ, ସେ ସରଳ ହିସାବରେ ଗ୍ରହଣ କରିବ, ଯିଏ କୁଟିଳ ତାକୁ ଯେତେ ସରଳ କଥା କହିଲେ ବି ସେ କୁଟିଳ ହିସାବରେ ଗ୍ରହଣ କରିବ। ଇଏ ପୁରା ସରଳ କଥା କହୁଛ, ଦେଖ ଏ ପୁରା ବୁଲେଇ ବୁଲେଇ ପ୍ରବଚନ ଦେଉଛନ୍ତି, କିନ୍ତୁ ବଳି ବୁଝୁଛନ୍ତି ବହୁତ ସୁନ୍ଦର ସରଳ, କହିଲେ ୟୁଷ୍ମତ୍ କୁଲେ ତୁମ କୂଳରେ
ନସନ୍ତି ତୀର୍ଥେ ଯୁଧି ଜାଣିଥିନ ଅର୍ଥି ତାହା, ତୁମ କୂଳରେ କେହି ଦୁଇଟା କେସ୍ରେ ମନା କରିନାହାନ୍ତି, ଯୁଦ୍ଧ ବେଳେ କେହି ମନା କରିନାହାନ୍ତି। କାହିଁକି ଭଗବାନ ବଳି ବଳିଙ୍କ ପାଖରୁ ତାର ସର୍ବସ୍ୱ ନେଇଯିବେ, ବଳିଙ୍କର ସୈନ୍ୟମାନେ ଯୁଦ୍ଧ କରିବେ। ଭଗବାନ ଆଗରୁ କହୁଛନ୍ତି ଦେଖ ଯୁଦ୍ଧ ବେଳେ ତୁମ ବଂଶରେ କେହି ମନା କରୁନାହାନ୍ତି, ଯେତେବେଳେ ଯେଉଁ ଯୋଦ୍ଧା ଆହ୍ୱାନ କରିଛି ତୁମ ବଂଶରେ ଲୋକମାନେ ଯୁଦ୍ଧ କରିଛନ୍ତି। ଯୁଦ୍ଧ ଦାନୀ ଆଉ ଦ୍ୱିତୀୟ ହେଲା ଅର୍ଥ ଦାନୀ, ଦାନ ଅବସରରେ କେହି ପରାନ୍ମୁଖ ହୋଇନାହାନ୍ତି, କାହିଁକିନା ସମସ୍ତେ ଯଶସ୍ୱୀ ନା, ସମସ୍ତେ ଯଶସ୍ୱୀ। ଆଉ ସବୁଠୁ ବଡ଼ ଯଶସ୍ୱୀ ହେଲା ୟୁଷ୍ମାତ୍ କୁଲେମ୍ ଶଶାମଲେ ନମ ପ୍ରହ୍ଲାଦ ଉଦ୍ଭାତ ଯଥା ଆଡ଼ୁ ପକ୍ଷେ ଖେ ଆକାଶରେ ଯେଭଳି ଚନ୍ଦ୍ରମା ଶୋଭାୟମାନ ହୁଅନ୍ତି, ତୁମ ବଂଶରେ ପ୍ରହ୍ଲାଦ ଅତି ଶୋଭାୟମାନ, ତୁମ ବଂଶରେ ପ୍ରହ୍ଲାଦ ଅତି ଶୋଭାୟମାନ। ଆପଣ କୁହନ୍ତୁ ଆପଣଙ୍କ ବାପାଙ୍କ ନାଁ, ଆପଣଙ୍କର ଗୁରୁଙ୍କ ନାଁ ବାରମ୍ବାର କହିଲେ ଆପଣଙ୍କ ମନ କ'ଣ ହବ? ଦେଖିବେ ବଡ଼ ବଡ଼ ଚାଲାକ ଭିକାରୀମାନେ ଆସି କହିବେ ଆରେ ତୋ ବାପା, ଆଜ୍ଞା ତୋ ବାପାଙ୍କର ଦୟାରୁ ମୁଁ ଘର ଖଣ୍ଡ କରିଛି ନା, ଆଉ ତୋ ବାପା ମୋତେ ଜମି ଗୁଣ୍ଠେ ଦେଇଥିଲେ, ଏ ବାପାଙ୍କର କଥା କହି 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 ସେ ତା କତୁରୁ କିଛି ମାଗିକି ନେବେ। ଭଗବାନ ବାମନ ଦେବ ଏତେ ଚାଲାକରେ ପ୍ରବଚନ ଦେଉଛନ୍ତି, ବର୍ତ୍ତମାନ ଗୁରୁଙ୍କ କଥା କହୁଛନ୍ତି। ୟୁଷ୍ମତ୍ କୁଲେମ୍ ଯଶସାମଲେ ନମ ପ୍ରହ୍ଲାଦ ଉଦ୍ଭାତି ଯଥା ଉଡ଼ୁପ କେ ଆକାଶରେ ଚନ୍ଦ୍ରମା ଯେଭଳି ତୁମ ବଂଶରେ ପ୍ରହ୍ଲାଦ ସେଭଳି। କାରଣ ପ୍ରହ୍ଲାଦଙ୍କ କଥା କହିବା ଦ୍ୱାରା ବଳି ମହାରାଜଙ୍କ ଅନ୍ତର ଦଗ୍ଧୀଭୂତ ହେଇଯାଉଛି, କୋମଳିତ ଦ୍ରବିତ ହେଇଯାଉଛି। କାହିଁକି ଦ୍ରବିତ ହେଇଯାଉଛି? ମୋ ଗୁରୁ, ମୋ ଗୁରୁଙ୍କର ପ୍ରଶଂସା ଏ ବ୍ରାହ୍ମଣ କରୁଛନ୍ତି, କିନ୍ତୁ ଏ ବ୍ରାହ୍ମଣ ସର୍ବସ୍ୱ ନେଇଯିବେ ଯେ ବର୍ତ୍ତମାନ ପୁରା ଗୋଟେ ମିଛ ପ୍ରବଚନ ଦେବେ। ମିଛ ପ୍ରବଚନ ମାନେ ତୁମ ବଂଶରେ କିଭଳି ଛଳନାପା, ତୁମ ବଂଶରେ କିଭଳି ଯୋଦ୍ଧାମାନେ ଥିଲେ। ବର୍ତ୍ତମାନ ହିରଣ୍ୟାକ୍ଷର କଥା କହିବେ, ମୁଁ ଆକୁ ସଂକ୍ଷେପରେ କହିକି ଆଗକୁ ଯିବି। କହିଲେ ତୁମର ବଂଶର ହିରଣ୍ୟାକ୍ଷର ହୋଇଥିଲେ, ଭଗବାନ ତାଙ୍କୁ ବିଜୟ କରିଥିଲେ, ପ୍ରତିବୀରମ୍ ଦିଗ୍ବିଜୟ ନା ବିନ୍ଦନ୍ତ ଗଦାୟୁଧ। ଏ ବଳି ତୁମ ବଂଶରେ ହିରଣ୍ୟାକ୍ଷ ଯେତେବେଳେ ଯୁଦ୍ଧ କରିବା ପାଇଁ ବାହାରିଲେ ଗଦା ଧରିକି, କେହି ତାଙ୍କ ଆଗକୁ ସମ୍ମୁଖକୁ ଆସିପାରିଲେନି, ସେ ଭଗବାନ ପାଖକୁ ଗଲେ। କିନ୍ତୁ ଜାଣିଛ ନା, ଭଗବାନ ବରାହଦେବ ସାଙ୍ଗରେ ହିରଣ୍ୟାକ୍ଷର ତଳେ ବିଜୟ ଯୁଦ୍ଧ ହେଲା, ପ୍ରକୃତରେ ବିଜୟ କାହାର ହେଇଛି? ସେ ନିଜେ ବାମନଦେବ ଭଗବାନ କ'ଣ କହୁଛନ୍ତି, ଆତ୍ମାନମ୍ ଜୈନମ୍ ମେନେ ତତ୍ବୀର୍ଯ୍ୟମ୍ ଭୂୟ ଅନୁସ୍ମରଣ। ବିଜୟ ଭଗବାନଙ୍କର ହେଇନି, ହିରଣ୍ୟାକ୍ଷ ଶରୀର ତ୍ୟାଗ କଲେ ସୁଦ୍ଧା ଯେତେ କଷ୍ଟରେ ଭଗବାନ ବରାହଦେବ ତାଙ୍କୁ ମାରିଛନ୍ତି, ଜଣାପଡ଼ୁଛି ବିଜୟ କାହାର ହେଇଛି, ବିଜୟ ହିରଣ୍ୟାକ୍ଷର ହେଇଛି। ବହୁତ କଷ୍ଟରେ ମାରିଛନ୍ତି, ଏଇଟା ଭଗବାନ ହିରଣ୍ୟାକ୍ଷ ମାରିଲା ବେଳେ ବରାହଦେବ କୌଣସି କଷ୍ଟ ହେଇନି, କିନ୍ତୁ ତାଙ୍କର ବଂଶକୁ ପ୍ରଶଂସା କରୁଛନ୍ତି, ବଂଶକୁ ପ୍ରଶଂସା କରି ବର ମାଗିବେ। କହିଲେ ଯେତେବେଳେ ତୁମର ହିରଣ୍ୟାକ୍ଷକୁ ମାରିଦେଲେ ତୁମର ଦାଦାଙ୍କୁ, ହିରଣ୍ୟକଶିପୁ ବାହାରିଲେ, ନିଶମ୍ୟ ତତ୍ଭ୍ରତମ୍ ନିଶମ୍ୟ ତତ୍ଭ୍ରତମ୍ ଭ୍ରାତା ହିରଣ୍ୟକଶିପୁ ପୁରା ହନ୍ତୁ ଭାତୃହତାମ୍ କ୍ରୁଦ୍ଧୋ ଜଗାମ ନିଲୟମ୍ ହରେ। ଇ ସମ୍ପୂର୍ଣ୍ଣ ଭାଗବତର ଓଲଟା କଥା ଏଠି ଗୋଟେ ପ୍ରବଚନ ଦେଉଛନ୍ତି। ତୁମ ବଂଶରେ ବସନ୍ତୁ, ଆପଣ ବାପା ଏପଟିକି ପଳେଇ ଆସନ୍ତୁ, ମାତାଜୀମାନେ ସେଠି ବସିଛନ୍ତି, ଏ ସେଠିକି ପଳେଇ ଆସନ୍ତୁ, ଆଗକୁ କେହି ଆସିବେନି, ବସି ପଡ଼ନ୍ତୁ ଯିଏ ଯେଉଁଠି ଆସିଲେ। ନିଶମ୍ୟ ତତ୍ ବଧମ୍ ଭ୍ରାତା ହିରଣ୍ୟକଶିପୁ ପୁରାହା, ହିରଣ୍ୟକଶିପୁ ପୂର୍ବରେ ତାଙ୍କର ଭାଇଙ୍କର ବଧ ଶୁଣିକି ତୁମ ବଂଶରେ ଇଏ ସେ କ'ଣ କଲେ, ନିଲୟମ ହରିଙ୍କର ନିଳୟକୁ ଗଲେ, ହନ୍ତୁମ୍ ଭ୍ରାତୁ ହତାମ କୃଦ୍ଧମ ଜଗାମମ୍ ନିଲୟମ ହରେ, ହରିଙ୍କ ପାଖକୁ ଗଲେ। ହିରଣ୍ୟକଶିପୁ କ'ଣ ହରିଙ୍କ ପାଖକୁ ଯାଇଥିଲେ କି, ବୈକୁଣ୍ଠକୁ ଯାଇଥିଲେ କି? ଭଗବାନ ବାମନ ଦେବ ତାଙ୍କ ବଂଶର ଶୌର୍ଯ୍ୟ ବୀର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଭଗବାନ ଡରି, ନିଜେ ଭଗବାନ ବାମନ ଦେବ କହୁଛନ୍ତି, ତମ ଆୟାନ୍ତମ ସମାଲୋକ୍ୟମ ସୁଲପାନି କୃତାନ୍ତବତ୍। ଆରେ ହିରଣ୍ୟକଶିପୁ ଏତେ ତେଜିଆନ ବଳବାନ ଥିଲେ, ତ୍ରିଶୂଳ ଧରିଥିଲେ, ତାଙ୍କୁ ଦେଖିକି ହରି କ'ଣ କଲେ ନା, ବୈକୁଣ୍ଠ ଛାଡ଼ିକି ପଳେଇଗଲେ। ନିଜେ ବାମନ ଦେବ କପଟ କରି କହୁଛନ୍ତି, ସେ ନିଜେ ହରି କହିଲେ, ତାର ତ୍ରିଶୂଳକୁ ଦେଖିକି ହରି ଛାଡ଼ିକି ପଳେଇଗଲେ। ମୁଁ କଥା ଆକାରରେ କହିଦେଇ ଯାଉଛି। ତେଣୁ ହରିଙ୍କୁ ଯେତେବେଳେ ଖୋଜି ଖୋଜି ହିରଣ୍ୟକଶିପୁ ଗଲା, କେଉଁଠି ପାଇଲାନି, କାରଣ ହରି ଆଗ ଆଗେ ଯାଉଛନ୍ତି। ହରି ଭୟ କଲେ ହିରଣ୍ୟକଶିପୁ, କହିଲେ ମୁଁ ଯେଉଁଠିକି ଯିବି, ଗୋଟିଏ ଜୀବକୁ ମୃତ୍ୟୁ ଯେମିତି ଗୋଡ଼େଇ ଥାଏ, ମୁଁ ଯେଉଁଠି ଗଲେ ବି ହିରଣ୍ୟକଶିପୁ ମୋତେ ଛାଡ଼ିବନି। ତେଣୁ ହରି କ'ଣ କଲେ, ହିରଣ୍ୟକଶିପୁର ନିଶ୍ୱାସ ମାଧ୍ୟମରେ ତା ହୃଦୟ ଭିତରେ ପଶିଗଲେ। ବାମନଦେବ କହୁଛନ୍ତି ମିଛ କଥା, ହରି ଏତେ ଡରିଗଲେ ହିରଣ୍ୟକଶିପୁକୁ, ହରି ନିଜେ ହିରଣ୍ୟକଶିପୁର ହୃଦୟ ଭିତରେ ପଶିଗଲେ। ତେଣୁ ହିରଣ୍ୟକଶିପୁ ପୁରା ବ୍ରହ୍ମାଣ୍ଡ ବୁଲିଲେ, ବୈକୁଣ୍ଠ ବୁଲିଲେ, ବୁଲିକି ସ୍ଥିର କଲେ ହରି କେଉଁଠି ନାହାନ୍ତି, ମାନେ ହରି ମରିଯାଇଛନ୍ତି, ନିଜେ ହରି ବାମନଦେବ ହରି ମରିଯାଇଛି। ତେଣୁ ତୁମ ବଂଶରେ କେତେ, ଏଠି କହିବାର ତାତ୍ପର୍ଯ୍ୟ, ବୈରାନୁବନ୍ଧନ ଇଏ ତ ମାନ ଅମୃତ୍ୟ ଇଏ ଦେହି ନାମ ଅଜ୍ଞାନ ପ୍ରଭାବ ମନ୍ୟୁ ଅହଂ ମନୋ ଉପବ୍ରହି ହୋତେ। ଲୋକର କ୍ରୋଧ ରହେ କିନ୍ତୁ ବୈରାନୁବନ୍ଧନ ରୁହେ ନା। କିନ୍ତୁ ହିରଣ୍ୟକଶିପୁ ଏଭଳି ବିଷ୍ଣୁଙ୍କୁ ଭଲ, ବିଷ୍ଣୁଙ୍କ ପ୍ରତି ଶତ୍ରୁତା ଥିଲା, ଅହଙ୍କାର ଆଉ ଅଜ୍ଞାନ ପ୍ରଭାବ ମନ୍ୟୁ, କ୍ରୋଧଟା ଯେଉଁ ଅଜ୍ଞାନରୁ ସୃଷ୍ଟି ହୁଏ, ଏଇଟା ମନୁଷ୍ୟରେ ଚାଲିଯାଏ। ଯେମିତି ଆମେ ତାଙ୍କୁ ମାରିବା ପାଇଁ ଚାହୁଁଥିଲେ, ସେ ମରିଗଲା, ତାଙ୍କୁ ପାଇଲେ ନା କ୍ରୋଧ ପଳେଇଯିବ। କିନ୍ତୁ ତୁମର ହିରଣ୍ୟକଶିପୁଙ୍କର ବୈରାନୁବନ୍ଧନ ବିଷ୍ଣୁଙ୍କ ପ୍ରତି କେବେ ଯାଇନି, ଶେଷ ପର୍ଯ୍ୟନ୍ତ ଥିଲା। ଇଏ ତ ଶୁଣିଲ ତୁମ ଜେଜେଙ୍କର କଥା, ତୁମ ବାପାଙ୍କର କଥା ଶୁଣ, ଏଇଠୁ କଥା ଆମେ ସିରିଏଲରେ ଯିବା, ଏତେ ଶ୍ଳୋକ ଅମିଟ୍ କରି ଯିବାକୁ ପଡ଼ିବ। ପିତା ପ୍ରହାଦ ପୁତ୍ରସ୍ତେ ତତ୍ ବିଦ୍ୱାନ ଦିଜବତ୍ସଲହମ୍ ସୋମାୟୁ ଦିଜ ଲିଙ୍ଗେଭ୍ୟୋ ଦେବେଭ୍ୟୋ ୟଦଦାତ୍ ସଜାଚିତ। ଏଇଠି ସତ୍ୟ କଥା, ପ୍ରକୃତର ସତ୍ୟ କଥା। ପିତା ପ୍ରହାଦ ପୁତ୍ରସ୍ତେ, ଯାହାଙ୍କର ପିତା ହେଉଛନ୍ତି ପ୍ରହ୍ଲାଦ, ଆଉ ଯିଏ ପ୍ରହ୍ଲାଦଙ୍କର ପୁତ୍ର, ତତ୍ ବିଦ୍ୱାନ ଦିଜବତ୍ସଲ। ଆଜ୍ଞା, କୁଳ ବଡ଼ କଥା ନୁହେଁ, ଶିକ୍ଷା ହେଉଛି ବଡ଼ କଥା। କିଏ କେଉଁ କୂଳରେ ଜନ୍ମ ହେଉଛି ଏଇଟା ବଡ଼ କଥା ନାହିଁ। ସେ ପ୍ରହ୍ଲାଦଙ୍କ ପୁତ୍ର ବିରୋଚନ, ବିରୋଚନ ଅସୁର ପ୍ରହ୍ଲାଦଙ୍କ ପରେ ଅସୁରମାନଙ୍କର ଅଧିପତି ହେଲା ପରେ ସେ ବ୍ରହ୍ମାଙ୍କ ନିକଟକୁ ଯାଇଥିଲେ। ବ୍ରହ୍ମାଙ୍କୁ କହିଥିଲେ ମୋତେ ଆଜ୍ଞା ଧର୍ମ ଶିକ୍ଷା ଦିଅନ୍ତୁ। ବିରୋଚନ ତାଙ୍କ ଜୀବନରେ କେବେ ଅସୁରମାନଙ୍କ ଦେବତାମାନଙ୍କ ସହିତ ଯୁଦ୍ଧ କରିନାହାନ୍ତି, ପୁରା ବ୍ରାହ୍ମଣ ଭକ୍ତ। ବ୍ରହ୍ମାଙ୍କ ନିକଟରୁ ବିରୋଚନ ସ୍ୱତନ୍ତ୍ର ଧର୍ମ ଶିଖିକି ଆସୁଥିଲେ, ଏଭଳି ସୁନ୍ଦର ଭାବରେ ଅସୁରମାନଙ୍କୁ ଶିକ୍ଷା ଦେଇଥିଲେ। କୌଣସି ଅସୁରମାନଙ୍କର ଦ୍ୱେଷ ଦେବତାମାନଙ୍କ ପ୍ରତି ନଥିଲା, କିନ୍ତୁ ଇନ୍ଦ୍ର ଭୟ କଲେ। ବିରୋଚନ କମ୍ ବଡ଼ ଦାନୀ କି ଆଜ୍ଞା, ବହୁତ ବଡ଼ ଦାନୀ। ଇନ୍ଦ୍ରଙ୍କର ସବୁବେଳେ ଭୟ ଥିଲା, କାହିଁକି ନା ବିରୋଚନର ଯେଉଁ ବ୍ରାହ୍ମଣ ଭକ୍ତି, ଏ ଯେକୌଣସି ସମୟରେ ଯଦି ସ୍ୱର୍ଗପୁରକୁ ଆକ୍ରମଣ କରିବ, ଆମ ଦେବତାମାନଙ୍କର କିଛି ସ୍ଥିତି ରହିବନି। କାରଣ ଯେଉଁମାନଙ୍କର ଯେତେ ଭୋଗ ଐଶ୍ୱର୍ଯ୍ୟ ଅଛି, ସଂସାର ସେମାନଙ୍କର ବେଶୀ ଭୟ ଅଛି। ସଂସାରରେ କିଏ କେତେ ଭୟାଳୁ, ଯାହାର ଯେତେ ଭୋଗ କରିବାର ଇଚ୍ଛା ଅଛି, ଯାହାର ଯେତେ ଐଶ୍ୱର୍ଯ୍ୟ ଅଛି, ତାର ସେତେ ଭୟ। ମୁଁ ଯାଉଥିଲି ଚାଲି ଚାଲିକି, ଯାଏ ଚାରିଟା ବେଳେ, ଆଜି ଯାଇଥିଲି 2-3 କିଲୋମିଟର ପର୍ଯ୍ୟନ୍ତ। ମୁଁ ଦେଖିଲି ସେ ନଦୀ କରରେ ସବୁ କ'ଣ ପଲିଥିନ ଟାଣିକି ରହିଛନ୍ତି, ସେଠି ସାପବେଙ୍ଗ ବୁଲୁଛନ୍ତି ନା ନାହିଁ, ସେଠି ସେମାନେ ରହିଛନ୍ତି ନା ନାହିଁ, ତାଙ୍କର ଏତେ ଆରେଞ୍ଜମେଣ୍ଟ ନାହିଁ, ତାଙ୍କ ପାଇଁ ଭୟ ଲାଗୁନି, ତା ଭୋଗ ନାହିଁ। ମନୁଷ୍ୟକୁ ଭୋଗଟା ଭୟ କରିଦିଏ, ତ୍ୟାଗଟା ନିର୍ଭୀକ କରିଦିଏ। ତ୍ୟାଗ ଯଦି ବାସ୍ତବିକ ତ୍ୟାଗୀ ଜଣେ ହେଇଗଲା, ତାକୁ ନିର୍ଭୀକ କାହା ସେ ଭୟ କରିବନି। ତ୍ୟାଗୀ ମାନେ କେବଳ ବସ୍ତ୍ରଧାରୀ ନୁହେଁ, ତ୍ୟାଗୀ ମାନେ ସଂସାରକୁ ତ୍ୟାଗ କରି ଯାହାର ମତି ହରିଙ୍କ ଚରଣରେ ରୁହେ, ତାକୁ ତ୍ୟାଗୀ କୁହାଯାଏ। କାରଣ ଭଗବାନଙ୍କ ଚରଣ କମଳ ଯାହାର ମତି ରହିଯିବ, ସେ ନିର୍ଭୀକ ହେଇଯିବ, କାହାକୁ ଭୟ କରିବନି। ଆମେ ଭଗବାନଙ୍କୁ ଛାଡ଼ିକି ଯେତେ ବିଷୟ ଉନ୍ମୁଖୀ ହବା, ଆମର ବିଦେଶୀ ଭକ୍ତମାନେ କୁହନ୍ତି ଆମେରିକାରେ କେତେଟା ରିଜିଅନ ଅଛି, କେତେଟା ସ୍ଥାନ ଅଛି, ସେଠି ୱିଦାଉଟ୍ ପରମିସନରେ ଆପଣ ଚାଲିକି ତାଙ୍କ ରାସ୍ତା ଦେଇ ଯାଇପାରିବେନି। ତାଙ୍କର ଫାର୍ମ ଅଛି, ତାଙ୍କର ପର୍ସନାଲ୍ ରୋଡ଼ ଅଛି, ଆପଣ ପର୍ସନାଲ୍ ରୋଡ଼ରେ ଚାଲିକି ଯାଇପାରିବେନି। ଯଦି ଆପଣ ତାଙ୍କ ପର୍ସନାଲ୍ ରୋଡ଼ରେ ଚାଲିକି ଚାଲିଗଲେ, ଆଟେମ୍ପ୍ଟ ଟୁ ମର୍ଡର୍ କେସ୍ ପକାଇଦେବେ ସିଏ, ମାନେ ଏତେ ଭୟ କାହିଁକି ସେ ମୋ ଜାଗାରେ ଚାଲିକି ଗଲା, ମୋତେ ମାରିଆ ନେଇ ଆସିଥିଲା। ଭୋଗୀ ଲୋକମାନେ ଭୟ କରନ୍ତି, ଯେଉଁମାନେ ପ୍ରକୃତ ତ୍ୟାଗ କରିବେ ଭଗବାନଙ୍କ ଚରଣର ମତି ରହିଛି, ସେ କାହାକୁ ଭୟ କରିବେ? ସେ ଜାଣିଛନ୍ତି ମୋତେ ପ୍ରଭୁ ହିଁ ରକ୍ଷା କରିବେ, ସେ କାହିଁକି ଭୟ କରିବେ? ଶତ୍ରୁତା ବିରୋଚନଙ୍କର ନାହିଁ, କିନ୍ତୁ ଇନ୍ଦ୍ରଙ୍କର ଭୟ ଲାଗୁଛି, କାଳେ ମୋତେ ହଟେଇ ଦେବେ କି ଇନ୍ଦ୍ରପଦରୁ। ଖବର ନେଲେ, ବୃହସ୍ପତିକୁ ପଚାରିଲେ, କହିଲେ ଗୁରୁଦେବ ବିରୋଚନ ତ ବହୁତ ବ୍ରାହ୍ମଣ ଭକ୍ତ, ଇନ୍ଦ୍ରପୁରକୁ ସେ କେବେ ଚାହିଁ ନାହାନ୍ତି। ବିରୋଚନ ପ୍ରହ୍ଲାଦଙ୍କର ପୁତ୍ର, ଏତେ ପ୍ରହ୍ଲାଦଙ୍କର ତାଙ୍କର ଶିକ୍ଷାର ପ୍ରଭାବ ଥିଲା, ସେ ଶୀତଳ ଲୋକର ସନ୍ତୁଷ୍ଟ ଥିଲେ, କେବେ ଚାହାନ୍ତି ନାହିଁ ସ୍ୱର୍ଗକୁ ମୁଁ ଯିବି, ସ୍ୱର୍ଗକୁ ଆକ୍ରମଣ କରିବି, କିଛି ନାହିଁ, କେବଳ ବ୍ରାହ୍ମଣ ଭକ୍ତ। କିନ୍ତୁ ଇନ୍ଦ୍ର ପଚାରିଲେ ବୃହସ୍ପତିଙ୍କୁ, କହିଲେ ଆଜ୍ଞା ଯଦି ବିରୋଚନ ଆକ୍ରମଣ କରି ଆମେ ତାଙ୍କୁ ସମ୍ମୁଖୀନ ହୋଇପାରିବୁନି, କ'ଣ କରାଯିବ? ଇଏ ବୃହସ୍ପତି କହିଦେଲେ, ବିରୋଚନ ହେଉଛନ୍ତି ବ୍ରାହ୍ମଣ ଭକ୍ତ, ତୁମେ ବ୍ରାହ୍ମଣ ବ୍ରାହ୍ମଣ ବେଶରେ ଯାଅ, ବିରୋଚନକୁ ଯାହା ମାଗିବ ସେ ଦେଇଦେବେ। ଏଇଠି ସେ କଥା କହୁଛନ୍ତି, ପିତା ପ୍ରହ୍ଲାଦ ପୁତ୍ରସ୍ତେ ତତ୍ ବିଦ୍ୱାନ ଜିଦବଶ୍ଚଳ, ବିଦ୍ୱାନ ସ୍ୱମାୟୁ ଦ୍ୱିଜଲିଙ୍ଗେଭ୍ୟ ଦେଭେଭ୍ୟ ହ୍ୟଦାତ୍ସ ଯାଚିତ, ଜାଣିଛନ୍ତି ଇ ଇନ୍ଦ୍ର ବ୍ରାହ୍ମଣ ବେଶରେ ଆସିଛନ୍ତି। ବିରୋଚନଙ୍କର ଏଭଳି ବ୍ରାହ୍ମଣ ଭକ୍ତି ଥିଲା, ବୃହସ୍ପତିଙ୍କ ନିକଟରୁ ପରାମର୍ଶ ଆଣିଲା ପରେ ଇନ୍ଦ୍ର କ'ଣ କଲେ, ବ୍ରାହ୍ମଣ ବେଶରେ ଆସିଲା, ବ୍ରାହ୍ମଣ ବେଶରେ ଆସିକି ପହଞ୍ଚିଗଲେ, ବିରୋଚନ ତାଙ୍କର ପାଦ ଧୌତ କଲେ, ତାଙ୍କୁ ସିଂହାସନ ଦେଲେ। ଏ ବଡ଼ ଦୁଃଖର ବିଷୟ, ଦେବତାମାନେ ବଡ଼ ସ୍ୱାର୍ଥପର, ସୁଖଦେବକୁ ସ୍ୱାମୀ ଭାଗବତରେ କହିଛନ୍ତି, ଦେବତାମାନେ ବଡ଼ ସ୍ୱାର୍ଥପର, ତାଙ୍କ ସ୍ୱାର୍ଥକୁ ସେ ଦେଖିବେ। ଦେଖୁନାହାନ୍ତି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗଲେ ସ୍ୱର୍ଗରେ ମାତାଙ୍କର ଅଦିତି ମାତାଙ୍କର କୁଣ୍ଡଳକୁ ଫେରିବା ପାଇଁ, ଯେ ନରକାସୁର ରଖିଥିଲା, କୁଣ୍ଡଳ ଦେଇଦେଲେ, ରୁକ୍ମିଣୀଙ୍କୁ ସାଙ୍ଗରେ ନେଇକି ଯାଇଥିଲେ, ରୁକ୍ମିଣୀ ସତ୍ୟଭାମାଙ୍କୁ, ପାରିଜାତକୁ ଦେଖିଲେ ସ୍ୱର୍ଗରେ, କହିଲେ ଏଇଟାକୁ ନବା ଦ୍ୱାରକାକୁ। ଯେତେବେଳେ ପାରିଜାତକୁ ନେବା ପାଇଁ ଚାହିଁଲେ, ସାଙ୍ଗେ ସାଙ୍ଗେ ଇନ୍ଦ୍ର ଉଠେଇଲେ ଖଡ଼ଗ, କହିଲେ ଆଜ୍ଞା ଯୁଦ୍ଧ କରନ୍ତୁ ପାରିଜାତକୁ ନେବେ, ଯାହାଙ୍କର ସମ୍ପତ୍ତି ସେ ଭଗବାନ ସାଙ୍ଗରେ ଯୁଦ୍ଧ କରିବା ପାଇଁ ପରାମୁଖ ହେଲେନି। ଭୋଗ ଐଶ୍ୱର୍ଯ୍ୟରେ ଯେଉଁମାନେ ରହିଛନ୍ତି, ଯାହାଙ୍କର ଭୋଗ ଅଛି, ଧନ ଅଛି, ସେମାନେ କାହାକୁ ବିଶ୍ୱାସ କରନ୍ତିନି। ଏଇଟା ପରୀକ୍ଷା କରି ଦେଖନ୍ତୁ, ଯାହା ନିକଟରେ ଯେତେ କମ୍ ଧନ, ତାର ବିଶ୍ୱାସଟା ତାର ସ୍ତ୍ରୀ ପୁତ୍ର ବନ୍ଧୁବାନ୍ଧବ ପ୍ରତି ଅଧିକ, ଯାହା ନିକଟରେ ଯେତେ ଅଧିକ ଧନ, ତାର ସ୍ୱାମୀ ସ୍ତ୍ରୀ ଭିତରେ ବି ବିଶ୍ୱାସ ନାହିଁ। କାରଣ ଧନର ଏଇଟା ଲକ୍ଷଣ, ଧନର ଯେଉଁ 15 ଅନର୍ଥ ଅଛି, ତା ଏଇଟା ଲକ୍ଷଣ। ଭଗବାନ ଉଦ୍ଧବ କହୁଛନ୍ତି, ଏକ କାଣିକା ଗୋଟେ କଣା ପାଇଁ ବି ଭାଇ ଭାଇ ଭିତରେ ସମ୍ପର୍କ ଏପଟ ସେପଟ ହେଇଛି, ଧନର ଏଇଟା ଲକ୍ଷଣ, ସ୍ୱାଭାବିକ। ଇଏ ବ୍ରାହ୍ମଣ ବେଶରେ ଯାଇଛନ୍ତି, ବିରୋଚନ ସମସ୍ତ ସେବା ପୂଜା କରିସାରିଲା ପରେ ପଚାରିଲେ, ଆଜ୍ଞା ଆପଣ କାହିଁକି ଆସିଛନ୍ତି ବିରୋଚନ ସଭାରେ, ଆପଣଙ୍କର କ'ଣ ଆବଶ୍ୟକ? ଯେମିତି ପଚାରୁଛନ୍ତି ବଳି, କେତେ ଚାଲାକ ବିରୋଚନ ନା ଇନ୍ଦ୍ର, କହିଲେ ମୁଁ ଯଦି ଆଙ୍କର ଶରୀରଟାକୁ ମାଗିବି, ତାହେଲେ ଆଙ୍କର ଗୁରୁ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ସେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଦ୍ୱାରା ପୁଣି ବଞ୍ଚାଇଦେବେ, କିନ୍ତୁ ଆଙ୍କର ଆୟୁକୁ ମାଗିନେ। ବେଡ଼ି କହୁଛନ୍ତି ନା, ସ୍ୱମାୟୁ ଦ୍ୱିଜଲିଙ୍ଗେଭ୍ୟ ଦେଭ୍ୟୋ ଦଦାତ୍ ଯାଚିତ, ଅଦଦାତ୍ ଯାଚିତ, ଦେବତାମାନେ ଯାଚିଲା ପରେ, ଇନ୍ଦ୍ର ମାଗିଲା ପରେ ଇନ୍ଦ୍ର ଠିଆ ହେଇଛନ୍ତି, କହିଲେ ମୁଁ ଆୟୁକୁ ଦେଉଛି। ଆରେ ଆୟୁକୁ କେମିତି ଦେବେ, ସଂକଳ୍ପ କରିକି ଦେବେ କି? କହିଲେ ନା, ଗୋଟିଏ ହସ୍ତରେ ଅସ୍ତ୍ର ଉଠାଇଲେ, ଇନ୍ଦ୍ର ଠିଆ ହେଇଛନ୍ତି, ନିଜର ମସ୍ତକୁ କାଟିଲେ, କହିଲେ ଇନ୍ଦ୍ର ଧର, ଦେଇଦେଲେ। ଇନ୍ଦ୍ର ଭୟ କରିକି, ଭୟାଳୁ ଇନ୍ଦ୍ର ବିରୋଚନଙ୍କର ମସ୍ତକକୁ ନେଇକି ଧାଇଁ ଧାଇଁକା ସ୍ୱର୍ଗକୁ ପଳାଉଛନ୍ତି, କାଳେ ସଞ୍ଜୀବନୀ ବିଦ୍ୟା ପ୍ରୟୋଗ କରିକି ଶୁକ୍ରାଚାର୍ଯ୍ୟ ଆଉ ଥରେ ଯୋଡ଼ିଦେବେ କି? କିନ୍ତୁ ସମସ୍ତେ ଅସୁରମାନେ ଦେଖୁଛନ୍ତି, ବିରୋଚନ ଭଗବାନଙ୍କର ପାର୍ଷଦ ହେଇଗଲେ। ଏଇ କଥା ଟିକେ ସ୍ମରଣ କରିଦେଉଛନ୍ତି କିଏ, ଭଗବାନ ବାମନ ଦେବ। କହିଲେ ତୁମର ବାବା କେମିତି ଜାଣିଛ ନା, ପିତା ପ୍ରହ୍ଲାଦ ପୁତ୍ରସ୍ତେ ତତ୍ ବିଦ୍ୱାନ ଦ୍ୱିଜ ବତ୍ସଳ, ବ୍ରାହ୍ମଣକୁ ବହୁତ ଭଲ ପାଆନ୍ତି। ତାର କହିବାର ତାତ୍ପର୍ଯ୍ୟ, ବାମନ ଦେବଙ୍କର ମୁଁ ବି ବ୍ରାହ୍ମଣ ନା, ମୋତେ ବି ତୁମେ ଭଲ ପାଇବ, ମୁଁ ଯାହା ଦାନ ମାଗିବି ତୁମେ ମୋତେ ଦେବ। ବହୁତ ଚାଲାକ ପ୍ରବଚନ, କିନ୍ତୁ ବଳିଙ୍କର ଏତେ ନିଷ୍କପଟ ଭାବ ଆସୁଛି ବ୍ରାହ୍ମଣଙ୍କର କଥାକୁ ଶୁଣିକି, କାରଣ ଭଗବାନ ତ ବଳି ତ ନିଷ୍କପଟରେ କହୁଛନ୍ତି, ଭଗବାନ ତ କପଟରେ କହୁଛନ୍ତି, ବଳି ତ ନିଷ୍କପଟରେ ଗ୍ରହଣ କରୁଛନ୍ତି। ଭବାନ ଆଚରିତାନ ଧର୍ମାନ ଅସ୍ତିତ ଆସ୍ତିତ ଗୃହ ମେଧିବି,
ବ୍ରାହ୍ମଣେ ପୂର୍ବ ଯାଇ ସୁରେଇ ଅନ୍ୟ ଚ ଉଦ୍ଦାମ କୀର୍ତ୍ତିବି। ବହୁତ ସୁନ୍ଦର ଗଣାଚାର୍ଯ୍ୟ ଟୀକା ଲେଖିଛନ୍ତି। ଆଗେ ପ୍ରଶଂସା କଲେ କାହାକୁ, ତାଙ୍କର କୁଳକୁ, ତାପରେ ପ୍ରଶଂସା କଲେ ତାଙ୍କର ଜେଜେଙ୍କୁ, ତାପରେ ପ୍ରଶଂସା କଲେ ତାଙ୍କର ବାପାଙ୍କୁ, ତାପରେ ପ୍ରଶଂସା କରୁଛନ୍ତି ଭବାନ ଆପଣ। ଭବାନ ଆଚାରିତ ଧର୍ମାନ ଆସ୍ତି ତ ଗୃହମେ ଦେବୀ। ଯେତେ ସଂସାର ଗୃହସ୍ଥ ଲୋକ ଅଛନ୍ତି, ଆପଣ ଯେଉଁ ଧର୍ମ କରିଛନ୍ତି, ଆପଣ ବି ସେଇ ସେଇ ପୂର୍ବ ପରମ୍ପରାକୁ ଅନୁସରଣ କରୁଛନ୍ତି। ବ୍ରାହ୍ମଣେ ଜଣେ ଆଚାର୍ଯ୍ୟ ଲେଖିଲେ ଦଧିଚିଆ ଆଦି ବି, ଦଧିଚିଆ ଆଦି ଯେଭଳି ନିଜର ପ୍ରାଣକୁ ଦେବତାମାନଙ୍କୁ ଦେଇଦେଇଥିଲେ, ତୁମେ ସେଭଳି ଚାହିଁଲେ ପ୍ରାଣ ବି ଦେଇପାରିବ। ବ୍ରାହ୍ମଣେ ପୂର୍ବ ଯେଇ, ତୁମର ପୂର୍ବ ତୁମର ପିତା ବିରୋଚନ ପ୍ରହ୍ଲାଦଙ୍କ ଭଳି ତୁମେ ବି ଚାହିଁଲେ ସବୁ ଦେଇପାରିବ। ସୁରେଇ ଅନ୍ୟ ସୁରେଇ ହରିଶ୍ଚନ୍ଦ୍ର ଆଦି ବି ଉଦ୍ଦାମ କୀର୍ତ୍ତି, ଅତି ପ୍ରସିଦ୍ଧ କୀର୍ତ୍ତି, ବିପୁଳ କୀର୍ତ୍ତି ସମ୍ପନ୍ନ ପୂର୍ବର ଦଧିଚି ହରିଶ୍ଚନ୍ଦ୍ର ବିରୋଚନ ଆଦିମଙ୍କ ଭଳି ତୁମେ ବି ଚାହିଁଲେ ସବୁକିଛି ଦାନ ଦେଇପାରିବ। ଆଉ ତୁମେ ସେଇଭଳି ଦାନୀ। ପ୍ରଶ୍ନ ପଚାରିଥିଲେ ନା ପରୀକ୍ଷିତ, ବବନ୍ଧ ଅପି ଅନାଗସ, ନିରପରାଧୀକୁ କାହିଁକି ବାନ୍ଧିଲେ? ବଳିଙ୍କର କୌଣସି ପ୍ରକୃତରେ ଦାନ ପାଇଁ ବାନ୍ଧି ନାହାନ୍ତି। ଏଠି ଆସିବ ଆଜି ସେଇ ପ୍ରସଙ୍ଗ। ବଳିଙ୍କର ଟିକେ ଭୁଲ ହେଇଗଲା, ଗୋଟେ ଛୋଟ ଭୁଲ ହେଇଗଲା, ସେଇଟାକୁ ଭଗବାନ ଚାହୁଁଥିଲେ ସମସ୍ତଙ୍କ ଆଗରେ ବଳିଙ୍କର ମହିମାକୁ ବଢ଼େଇବେ, ବଳିଙ୍କୁ ଶୋଧନ କରିବେ। ଭବାନ ଆଚାରିତ ଧର୍ମାନ ଆସ୍ତି ତ ଗୃହ ମେଦିବି ବ୍ରାହ୍ମଣ ପୂର୍ବ ଯାଇ ସୁରେ ଅନ୍ୟ ଉଦାମ କୀର୍ତ୍ତିବି। ବହୁ ବହୁ ପୂର୍ବଜମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ବି ଜଣେ ବହୁତ ବଡ଼ ଦାନୀ। ତସ୍ମାତ୍, ଯେହେତୁ ତୁମେ ପୂର୍ବଜମାନଙ୍କୁ ଅନୁସରଣ କରୁଛ, ତସ୍ମାତ୍ ତତ୍ତ୍ୱମୟୀ ସଦା ବୃଣେୟମ୍ ବରଦ ଶ୍ରଭାତ୍ ପଦାନି ତ୍ରିଣି ଦୈତେନ୍ଦ୍ର ସମ୍ମିତାନି ପଦା ମମ। ଭଗବାନ କେତେ ଚାଲାକରେ ପ୍ରବଚନ ଦେଉଛନ୍ତି ଦେଖନ୍ତୁ। ଏଠି ଶବ୍ଦ ଲାଗିଛି କ'ଣ? ପଦାନି ତ୍ରିଣି ଦୈତେନ୍ଦ୍ର, ହେ ଅସୁରମାନଙ୍କର ଇନ୍ଦ୍ର, ଆପଣ ମୋତେ ମମ ପଦାନି ତ୍ରିଣି ପଦାନି, ମମ ପଦାନି ସମ୍ମିତାନି ତ୍ରିଣି ପଦାନି ସ୍ଥାନମ ଦେହି, ମୋ ପାଦର, ଭଗବାନଙ୍କର ପାଦ କେତେ ବଡ଼ ହେଇଥିବ? ବାମନ ହେଇଛନ୍ତି ନା, ଛୋଟିଆ ଛୋଟିଆ ପାଦ ଦେଖାଉଛନ୍ତି। ମୋ ପାଦରେ ଏଇଭଳିଆ ତିନିଟା ପାଦ ଦିଅ। ଭଗବାନ ନେଲାବେଳେ କେମିତି ନେବେ ଆପଣମାନେ ଶୁଣିବେ? ନେଲାବେଳେ ଗୋଟିଏ ପାଦ ସବୁ ଭୂମିକି ନେଇଯିବେ। ତାହେଲେ ଯୁକ୍ତି କରାଯାଇପାରେ, ପ୍ରଭୁ ଆପଣ ତ କହିଥିଲେ ଛୋଟ ଛୋଟ ପାଦ ଦେଖିକି କହିଥିଲେ, ତେଣୁ ଭଗବାନ ଆଗରୁ କହୁଛନ୍ତି ମମ ପଦାନି, ପାଦଟା ମୋର, ଦେଖେଇଲେ ଛୋଟ ପାଦ, ନେଲେ ବଡ଼ ପାଦରେ। କିନ୍ତୁ ବଡ଼ି ଏତେ ନିଷ୍କପଟ ବିଶ୍ୱନାଥ ଚକ୍ରଠାକୁର ଲେଖୁଛନ୍ତି, ପଦାନି ତ୍ରିଣୀ ଇତି ତ୍ରିଭିକ୍ରମେ ଇତି ଉପରିଷ୍ଟା ତତେ ସ୍ତ୍ରୀ ପାଦ ସ୍ତ୍ରୀ ପାଦ ବିକ୍ଷେପାନ ବ୍ୟାପ ଯୋ ମହି ତତ୍ ଈଷତ ମାତ୍ର ଇତି। କହିଲେ ଈଷତ ମୋତେ ଭୂମି ଦିଅ। ପ୍ରକୃତରେ ପ୍ରଭୁଙ୍କ ପାଖରେ ଏ ତିନି ଜଗତର ଭୂମିଟା ଈଷତ ନୁହେଁ କି? କିନ୍ତୁ ବଳି କ'ଣ ବୁଝୁଛନ୍ତି? ଭଗବାନ କହୁଛନ୍ତି ତିନି ପାଦ ଭୂମି ନିଅ, ମାନେ ସବୁ ମୁଁ ନେଇଯିବେ ଭଗବାନ। କିନ୍ତୁ ବଳି ଓଲଟା ବୁଝୁଛନ୍ତି, ବୋଲି ବଳି ପା ସରଳ ସରଳ ଲୋକମାନଙ୍କର ଅନ୍ତର ଏତେ ସରଳ। ଆପଣ ଗୋଟେ ଛୋଟ ପିଲାମାନଙ୍କର ଅନ୍ତର କିଭଳି? ଗୋଟେ ଛୋଟ ପିଲା ତ ମାମୁଁ ଘରେ ରୁହେ, ତାଙ୍କ ବାପ ମାନେ କ'ଣ କୁହାଯିବ, ତାର ବାପାଙ୍କ ଘରେ ଝଗଡ଼ା ହେଲା, ସେ ମାମୁଁ ଘରକୁ ପଳେଇ ଆସିଲା। ତେଣୁ ଛୋଟ ପିଲା ପରେ ତାର ଯେଉଁ ଆଈ ଅଛି, ତାକୁ ସମସ୍ତେ ଘରେ ମା ଡାକନ୍ତି, ତେଣୁ ସିଏ ତାର ଆଈକି ଡାକିବ ମା, ଆଉ ତାର ମାକୁ ସମସ୍ତେ ନାନି ଡାକନ୍ତି, ତା ମାକୁ ଡାକିବ ନାନି। ସେ କଲେଜରେ ପଢ଼ିଲାନି, ତାକୁ କହେ ତୁ ଡାକୁନୁ ତୋ ମା ବୋଲି, କହିଲେ ସେ ନାନି ନା, ସେ କ'ଣ ମା ନା କ'ଣ, ମା ମୋର ସିଏ ସିଏ ଜନ୍ମ ଦେଇଥିବା ଲୋକ ସେ ମାନବି, ଏବେ କଲେଜରେ ପଢ଼ିଲାଣି ନା, ମୋର ତ ସେ ନାନି, ସେ ଦେଇ, ଇଏ ହେଉଛି ମା, ତାର ମାର ମା କହିବ ମା। ଛୋଟ ପିଲାବେଳେ ଯେଉଁ ସରଳ ଭାବନାଟା ତାର ରହିଯାଇଛି, ରହିଗଲା, ନିଷ୍କପଟ ଭାବନାଟା ସେଇଠି ରୁହେ। ଯେଉଁମାନଙ୍କର ଜୀବନ ଆଜି ପରିବର୍ତ୍ତନ ହେଇଛି, ଆମେ ଦେଖିବା ମହାତ୍ମାମାନଙ୍କର ଜୀବନ ପରିବର୍ତ୍ତନ ହେଇଛି, ପ୍ରଥମେ ବାଲ୍ୟ ଅବସ୍ଥାରେ ତାଙ୍କର ଜୀବନଟାକୁ ସେମାନେ ବଦଳେଇଛନ୍ତି ସଙ୍ଗ ପ୍ରଭାବରେ। କାରଣ ସେଇ ଗୋଟିଏ ଅବସ୍ଥା, ଯେଉଁ ଅବସ୍ଥାରେ ଆମ ହୃଦୟକୁ
ଆମେ ଯେଉଁ ଯେମିତି ଆପଣ ଦେଖିଛନ୍ତି ନା କ'ଣ କମ୍ଭାର ପିଟେ ଲୁହାକୁ ତରଳଉଛି, ତରଳିଥିଲା ସମୟରେ ଲୁହାଟାକୁ ଯେମିତି ପିଟିବେ ସେ ସେଭଳି ସେପ୍ ନେବ। ଆପଣ ପଚାରିଦେବ ନାକ କେଉଁଠି, ସେ ସିଧା କହିଦେବ ମୋ ନାକ ଏଇଠି। ଗୋଟେ ବଡ଼ ଲୋକ ପର୍ଯ୍ୟନ୍ତ ନାକ କେଉଁଠି ସେ ପଚାରିବ, ମୋତେ ନାକ କେଉଁଠି ପଚାରିଲା କାହିଁକି, କ'ଣ ଜାଣିନି ନା କ'ଣ, ସେଠୁ ସେ ବୁଲେଇ ବୁଲେଇ ନାକ ଏଇଠି, ସେ ବୁଲେଇ ବୁଲେଇ କହିବ ମୋ ନାକଟା ଏଇଠି, ଛୋଟ ଛୋଟ ମୋ ନାକ ଏଇଠି, କାରଣ ସିଏ ଆଉ ଏତେ ବିଚାର କରିବନି। ଭଗବାନ କହୁଛନ୍ତି ମୋତେ ତସ୍ମା ତତ୍ଵ ମହି ଈଶତ, ମୋତେ ଈଶତ ଭୂମି ଦିଅ। ପ୍ରକୃତରେ ଭଗବାନଙ୍କୁ ତିନି ଭୂମିଟା, ତିନି ଜଗତର ଭୂମିଟା ଈଶତ ଭୂମି। ଭୃଣାହଂ ବରଦଶ୍ରବା, ତୁମେ ଶ୍ରେଷ୍ଠ ଦାନକାରୀ ମୁଁ ଜାଣିଛି, କିନ୍ତୁ ମୋର ତିନୋଟି ପାଦ ଦରକାର। ପଦାନୀ ତ୍ରିଣି ଦୈତେନ୍ଦ୍ର, ହେ ଦୈତେନ୍ଦ୍ର ତ୍ରିଣୀ ପ୍ରଦାନୀ, ତିନୋଟି ପାଦ। ସମ୍ମିତାନି ପାଦ ମମ, ମୋ ପାଦର ପରିମିତ। କିନ୍ତୁ ବଳି ବୁଝୁଛନ୍ତି କ'ଣ, ଆରେ ମୋ ଜୀବନରେ ବହୁତ ବ୍ରାହ୍ମଣକୁ ଦେଖିଛି, କିନ୍ତୁ ଏଭଳି ବ୍ରାହ୍ମଣକୁ ମୁଁ ଜୀବନରେ ପାଇନି। ସବୁ ବ୍ରାହ୍ମଣ ଆସିକି ବଳି ଦ୍ୱାରା ଲିଷ୍ଟ ଦିଅନ୍ତି, ଆଜ୍ଞା ମୋତେ ଏଟା ଦିଅନ୍ତୁ, ମୋତେ ଏଟା ଦିଅନ୍ତୁ ଅଧିକା, କିନ୍ତୁ ସବୁଠୁ କମ୍ ଲିଷ୍ଟ ଦବା ଲୋକ ଏ ଜଣେ। ବଳି ବହୁତ ଖୁସି ଥିଲେ ଯେ ମୋ ଜୀବନରେ ବହୁ ବ୍ରାହ୍ମଣଙ୍କୁ ଭେଟିଛି, କିନ୍ତୁ ଏଭଳି ବ୍ରାହ୍ମଣକୁ ଭେଟିନି, ଯେଉଁ ବ୍ରାହ୍ମଣ ଆଜି ମୋ ପାଖରେ ସବୁଠୁ କମ୍ ଜିନିଷ ମାଗୁଛନ୍ତି। ବଳିଙ୍କର ଏଇଟା ବୁଝିପାରୁ, ସେଥିପାଇଁ ସେ କହିବେ ବୋକା ବ୍ରାହ୍ମଣଟା ବୋଧେ କହିବେ, ତାପରେ ପରବର୍ତ୍ତୀ ଶ୍ଳୋକରେ କହିବେ ବୋକା ବୋଧେ। ଛୋଟ ପିଲା ତ ବ୍ରାହ୍ମଣ ଘର ଛୁଆ କି ଜାଣିନି, କିନ୍ତୁ ଇଏ ସବୁ ଜାଣନ୍ତି, ସର୍ବଜ୍ଞ ଭଗବାନ ଆସିଛନ୍ତି। ବଳି କ'ଣ ବୁଝୁଛନ୍ତି, ତାବତ ଏବ ମହ୍ୟମ ମମ ପର୍ଣ୍ଣଶାଳା ଭବିଷ୍ୟତି। ବଳି ବୁଝୁଛନ୍ତି ଏ ଛୋଟ ପିଲା ତ ଏ ତପସ୍ୟା ଫପସ୍ୟା କରିବ ବୋଧେ ବ୍ରହ୍ମଚାରୀ ଲୋକ, ଗୋଟେ ପର୍ଣ୍ଣ କୁଟୀର କରିବ, ତେଣୁ ତିନିପାଦ ଭୂମି ନେଇଯିବ, ଗୋଟେ କୁଟୀର କରି ସେଠି ବସିକି ଭଜନ କରିବ, ବୃତ୍ତି ତୁ ଅଜଗରୀ। ଓହୋ, ଏ ବ୍ରାହ୍ମଣ ପିଲାଟା ବୋଧେ ଅଜଗରୀ ବୃତ୍ତି କରୁଛି, ଅଜଗରୀ ବୃତ୍ତି ପର୍ଣ୍ଣଶାଳା କରିବ, ସେ ଏଇ ଭାବନାରେ ଭାବୁଛନ୍ତି। ବଳି ସର ଏତିକି କହିଲା ପରେ ଭଗବାନ ପୁଣି ପ୍ରଶଂସା କରୁଛନ୍ତି। ବଳି କହୁଛନ୍ତି ନାଇଁ ଇତୋପି ଅଧିକମ ଗୃହାଣମ ଦଦାମି, ତୁମେ କୃପଣ କାହିଁକି କହୁଛ, ତିନିପାଦ ଭୂମି କାହିଁକି ମାଗୁଛ, ୟାଠୁ ଅଧିକା ମାଗୁନା। ଏ ଗୋଟେ ସୁନ୍ଦର କଥା ଆସିଲା, ଏ ସାଧୁ ବ୍ରାହ୍ମଣଙ୍କୁ ଶିକ୍ଷା ଆସିଲା। ସାଧୁ ବ୍ରାହ୍ମଣକୁ କିଏ ଦାନ ଦେଲେ ବି ସେ ଲୋକ ମୋତେ ଦେଲା, ସେ ଲକ୍ଷେ ଟଙ୍କା ଦେଲା ବୋଲି ଆମେ ରଖିବା ତା ଆମର ବି ଧର୍ମ ନୁହେଁ। ସାଧୁ ସମାଜର ଯେଉଁ ପତନ ହେଇଛି ତାର ଇଏ ଗୋଟେ ଗୋଟେ ଫ୍ୟାକ୍ଟ, ଆମେ ସାଧୁ ହେଲେ ବି ନିରପେକ୍ଷ କଥା କହୁଛୁ, ଆପଣ କି ଖରାପ ଭାବିବେନି। ସାଧୁ ଯଦି ଅଧିକା ଗ୍ରହଣ କଲା, ବ୍ରାହ୍ମଣ ଯଦି ଅଧିକା ଗ୍ରହଣ କଲା, ତା ତେଜ ନଷ୍ଟ ହେଇଯିବ, ପାପ। ସାଧୁ ଯଦି ସେଗୁଡ଼ିକ ଭଗବାନଙ୍କ ସେବାରେ ଲଗେଇଲା, ସେଟା ତାର ଗ୍ରହଣ ନୁହେଁ। ଆମର ଯେଉଁ ଆପଣ ବୃନ୍ଦାବନ ଯଦି କେହି ଯାଇନାହାନ୍ତି ଯିବେ, ବୃନ୍ଦାବନ ଆପଣ ଦେଖିବେ କେତେ ଗୋଟେ ମନ୍ଦିର ସବୁ, ମଦନ ମୋହନଙ୍କର, ଗୋବିନ୍ଦଙ୍କର, ଗୋପାଳଙ୍କର ସବୁ ମନ୍ଦିର ଅଛି। କୌପିନ ମାରିକି ବୃକ୍ଷ ମୂଳରେ କନ୍ଥା ଆଶ୍ରୟ କରିଥିବା ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀଙ୍କର ମନ୍ଦିର, ସେଠ ମାନେ ଆସିବ କହିବେ ମନ୍ଦିର କର, ତୁମେ ମନ୍ଦିର କର, ମୋ ହାତରେ ହାତ ମାରିବାର ନାହିଁ। ସେମାନେ ସାଧୁ ନିଜେ ଗ୍ରହଣ କରିକି ତା ଭୋଗରେ ଲଗେଇବ, ଏଟା ପାପ, ସ୍ୱତନ୍ତ୍ର ପାପ ବ୍ରାହ୍ମଣ ପାଇଁ ସାଧୁ ପାଇଁ। ନାନ୍ୟତେ କାମୟର ନାନ୍ୟତେ କାମୟେ ରାଜନ ବଦାନ୍ୟାତ ଜଗଦୀଶ୍ୱରାତ ନୈନ ପ୍ରାପ୍ନନ୍ତି ବୈ ବିଦ୍ୱାନ ଯାବତ ଅର୍ଥ ପ୍ରତିଗ୍ରହ। ଯେ ବିଦ୍ୱାନ ଲୋକ ଯାବତ ଅର୍ଥ ପ୍ରତିଗ୍ରହ, ବିଦ୍ୱାନ ଲୋକମାନେ ବ୍ରାହ୍ମଣ ସାଧୁ ତେଜସ୍ୱୀ ପୁରୁଷମାନେ ଅଧିକା ନଈ ନ ଏନମ ପ୍ରାପ୍ୟତି ବୈ ବିଦ୍ୱାନ ଯାବତ ଅର୍ଥ ପ୍ରତିଗ୍ରହ, ଯେତିକି ଆବଶ୍ୟକ ସେତିକି ଆମେ ଗ୍ରହଣ କରିବା ଦରକାର। ଆମକୁ କିଏ ଲକ୍ଷେ ଟଙ୍କା ଦେବ, ମୋର ଦରକାର ପାଞ୍ଚଶହ ଟଙ୍କା, ମୁଁ ପାଞ୍ଚଶହ ଟଙ୍କା ଦେବି, ଲକ୍ଷେ ଟଙ୍କା ତାକୁ ଫେରେଇ ଦେବି, ତାଙ୍କୁ କହିବି ତୁମେ ଯାଅ ଭଗବାନଙ୍କ ସେବାରେ ଲଗାଅ। ଜଣେ ଯଦି ପ୍ରଶ୍ନ କରେ ନା ନା ମୁଁ ସେ ଟଙ୍କାଟାକୁ ଆଣିକି ଭଗବାନଙ୍କ ସେବାରେ ଲଗେଇବି, ହେଇପାରିବ? ସାଧୁ ଯଦି ସେ ସ୍ଥିତିରେ ଥିବ, ମୋତେ ଅର୍ଥର ଏଭଳି ଗୋଟିଏ ଅର୍ଥ ଅନର୍ଥମ ଭାବ ଏ ନିତ୍ୟ, ସାଧୁ ସେ ସ୍ଥିତିରେ ସେ କରିପାରିବ ନା, ସମ୍ଭବ ନୁହେଁ। ଯେମିତି ଗୋଟେ ପଢ଼ୁଥିଲି ଜଣେ ମହାଜନଙ୍କର ଚରିତ, ସାଧୁ ସେ ସ୍ତରକୁ ପଳାଇଗଲା ପରେ ତାର ଅର୍ଥ କିଛି କ୍ଷତି କରିପାରିବନି, କିନ୍ତୁ ସେ ସ୍ତରକୁ ଯିବା ଦରକାର, ନହେଲେ ତା ପୂର୍ବରୁ ଅର୍ଥ ତାର କ୍ଷତି କରିଦେବ। ଯେଭଳି ଜୀବ ଗୋସ୍ୱାମୀ ବ୍ୟାସଦେବଙ୍କ ପରେ ସେ ଜଣେ ଆମ ପରମ୍ପରାର ଗୋସ୍ୱାମୀ ଯିଏକି ସ୍ୱରଚିତ ଶ୍ଳୋକ ଅଧିକା ରଚନା କରିଛନ୍ତି, ଏଭଳି କେହି ଲେଖିନାହାନ୍ତି। ଗୋପାଳ ଚମ୍ପୁସ, ଷଡ଼ସନ୍ଦର୍ଭ, ଭାଗବତର ଚାରିଟା ଟୀକା, ସ୍ୱରଚିତ ଶ୍ଳୋକ, ଏତେ ବଡ଼ ବିଦ୍ୱାନ। କିନ୍ତୁ ମାଧୁକୁରୀ କରିକି ଆଣିବେ, ଶୁଖିଲା ତାଳପତ୍ର ଯେଉଁ ଲେଖାଯାଉଥିଲା ଆଗରୁ ସେଇଟା ମିଳିବ କେଉଁଠି? ଆଗ୍ରାରେ, ଆଗ୍ରାରୁ ଆଣିକି ଲେଖିବେ। କିନ୍ତୁ ଯଦି କେହି ସେଠ ଆଣିକି ଟଙ୍କା ଦେବେ, ତାଙ୍କ ଶିଷ୍ୟମାନଙ୍କୁ କହିବେ ଏ ଟଙ୍କାଟା ନେଇକି ଯମୁନାରେ ଭସେଇ ଦେଇକି ଆସ, ଶିଷ୍ୟମାନେ ପ୍ରଶ୍ନ କରନ୍ତି ଗୁରୁଦେବ ଆପଣ ମାଧୁକୁରୀ କରି ଆଣିକି ତାଳପତ୍ର କିଣୁଛନ୍ତି, ଆପଣ ଏଇଟା ସେ ଧନ ଦଉଛି, ଆମେ ତ ଭଗବାନ ସେବାରେ ଲଗେଇବା। କହିଲେ ମୁଁ ତୁମକୁ ବଞ୍ଚିବା ପାଇଁ ବ୍ୟବସ୍ଥାଟା କରୁଛି, ମୋର କିଛି କ୍ଷତି ହେବନି, କି ତୁମେ ମନ ନିକଟରୁ କ'ଣ ଶିଖିବ? ତେଣୁ ଏ ଯମୁନା ଯମୁନାର ଦେହ ସେ କୃଷ୍ଣଙ୍କର ପ୍ରେୟସୀ ଭସେ ଦିଅସ୍ତି। କିନ୍ତୁ ସାଧୁ ସେଇ ସ୍ଥିତିକି ଚାଲିଗଲେ ତାର ଅର୍ଥ କିଛି କ୍ଷତି କରିପାରିବେନି, ତା ପାଖରେ ସବୁ କିଛି ଥିଲେ। ବର୍ତ୍ତମାନ କ'ଣ ସାଧୁ ସମାଜରେ ବହୁ ଲୋକ କପି କରୁଛନ୍ତି, ଆମେ ଭୋଗ ରହିଲେ ବି ଆମର ମତି ଭଗବାନ ପାଖରେ ଅଛି ନା, ଏଟା ସମ୍ଭବ ନାହିଁ। ବହୁ ବଡ଼ ପ୍ରଭୁଙ୍କର ଆଶୀର୍ବାଦ ଥିଲା ପରେ ଆପଣ ଷ୍ଟେଜକୁ ଲାଭ କରିପାରିବେ, ଆପଣ ଆର୍ଟିଫିସିଆଲି ରୋଲ୍ କରିପାରିବେନି, କାରଣ ଧନ ବିଷୟରେ ସ୍ୱଭାବ ଅଛି। ଭଗବାନ ଦେଲେ ଗୀତାରେ ପ୍ରବଚନ ଦେଲେ କୌଣସି ଅର୍ଡିନାରୀ ଲୋକଙ୍କ କଥା କହିନାହାନ୍ତି, ମନ କଥାରେ ଦେଲା କହିଲେ ବିପଶ୍ଚିତାନ ସେ ଶ୍ଳୋକ କ'ଣ ପୁରୁଷସ୍ୟ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭମ ମନ। ଇନ୍ଦ୍ରିୟାଣି ପ୍ରମାଥିନି, ଇନ୍ଦ୍ରିୟମାନେ ହେଉଛନ୍ତି ପ୍ରମାଥି, କାହା ପାଇଁ? ମୂଢ଼ ପାଇଁ ନାହିଁ, ବିପଶ୍ଚିତା। ମୂଢ଼ କଥା କ'ଣ କହିବା, ଅତି ଜ୍ଞାନୀ ଯେଉଁମାନଙ୍କର ଜ୍ଞାନ ଭଲ କ'ଣ ମନ୍ଦ କ'ଣ ବିଚାର କରିବାର ଶକ୍ତି ଅଛି, ବିପଶ୍ଚିତ ଲୋକମାନଙ୍କ ପାଇଁ ମଧ୍ୟ ଇନ୍ଦ୍ରିୟ ହେଉଛି ପ୍ରମାଥିନି। ସାଧାରଣ ଲୋକତା କ'ଣ କହିବା, ସାଧାରଣ ଲୋକତା କ'ଣ କହିବା? ଏଠି କହୁଛନ୍ତି ନା ନୈନ ପ୍ରାପ୍ତନ୍ତି ବୈ ବିଦ୍ୱାନ ଯାବତ ଅର୍ଥ ପ୍ରତିଗ୍ରହ। ଅଧିକା ଧନ ମାଗିବା ଆମର ଆବଶ୍ୟକ ନାହିଁ, ଯେତିକି ଆମ ପାଇଁ ଆବଶ୍ୟକ ସେତିକି ଗ୍ରହଣ କରିବା। ଭଗବାନ ରାମଦେବ କହୁଛନ୍ତି ମୋର, ତୁମେ କହୁଛ ଅଧିକା ଦେବି, ମୋର ଅଧିକା ଦରକାର ନାହିଁ, ମୋର ତିନି ପାଦ ଦରକାର। ଏ ବ୍ରାହ୍ମଣମାନଙ୍କୁ ସାଧୁମାନଙ୍କୁ ଶିକ୍ଷା, ଯେଭଳି ଅଧିକା ଭୋଜନ କଲା ପରେ ଶରୀରରେ କ'ଣ ହୁଏ, ଉଦର ପୀଡ଼ା ହୁଏ। ବର୍ତ୍ତମାନ ସମାଜରେ ଦେଖୁଛନ୍ତି ଏତେ ଲୋକମାନଙ୍କ ରୋଗୀର ଗୋଟିଏ କାରଣ, ରୋଗୀର ଗୋଟିଏ ପ୍ରଥମ କାରଣ ରୋଗର ଲୋକମାନଙ୍କର ମେଣ୍ଟାଲ ପ୍ରେସର ଅଧିକା, ଶାରୀରିକ ପରିଶ୍ରମ କମ୍, ମାନସିକ ପରିଶ୍ରମ ଅଧିକ। କିନ୍ତୁ ଷ୍ଟୋମାକକୁ ଟୋଟାଲ ଶରୀର ପରିଶ୍ରମ ନାହିଁ, କିନ୍ତୁ କେବଳ ଡିଜେଲ ପକାଯାଉଛି। ଗୋଟେ ଗାଡ଼ି ଚାଲିବ, ତାଥିରେ ଡିଜେଲ ପକାଇବା, ସେ କ'ଣ ହବ ଗାଡ଼ି? ଓଭରଲୋଡ଼ ହବ ନା? ଗାଡ଼ି ଚାଲିଲେ ଡିଜେଲ ପକାଇବା ଦରକାର। ତେଣୁ ମଣିଷକୁ ଭୋକ ଲାଗୁ ନ ଲାଗୁ ତାର ଖାଇବ। ଆଉ ମାୟା କ'ଣ କରିଛି ନା, ବିଭିନ୍ନ ପ୍ରକାର ଜିନିଷ ତିଆରି କରିଦେଲା, ଭୋକ ଲାଗୁ ନ ଲାଗୁ ଲୋକ ଚଲେଇବ, ରାତି 12ଟା 1ଟା 2ଟା ଲୋକ ଖାଇବେ। ଜେନେରାଲି ଟାଉନ ବଜାର ଯାହାକୁ ପଚାରେ କେତେବେଳେ ଆପଣ ଶୋଉଛନ୍ତି, ନା ରାତି 11ଟା ଖାଉଛନ୍ତି କେତେବେଳେ, ନା ଆଜ୍ଞା ଖାଇକି ଶୋଉଛୁ। ଆରେ ରାତି 11ଟାରେ ପଶୁପକ୍ଷୀମାନେ ଶୋଇଗଲେଣି, ଶରୀର ପାଇଁ ଯେଭଳି ଆହାର ଯେତିକି ଆବଶ୍ୟକ ନେବା ଦରକାର, ସେଭଳି ବଞ୍ଚିବା ପାଇଁ ସାଧୁ ବ୍ରାହ୍ମଣ, କେବଳ ସାଧୁ ବ୍ରାହ୍ମଣ ପାଇଁ ନାହିଁ, ସମାଜର ସମସ୍ତଙ୍କ ପାଇଁ ଶିକ୍ଷା। ପ୍ରଭୁପାଦ ଜୀ ଇଂଲିଶରେ କହୁଛନ୍ତି ସ୍ପେଶାଲି ଫର ବ୍ରାହ୍ମଣସ୍, ଏ ବ୍ରାହ୍ମଣ ଅର୍ ଏ ସନ୍ନ୍ୟାସୀ ଇଜ୍ କ୍ୱାଲିଫାଏଡ୍ ଟୁ ଆସ୍କ ଚ୍ୟାରିଟି ଫ୍ରମ୍ ଦି ଅଦର୍ସ, ତାଙ୍କର ଗୋଟେ ଯୋଗ୍ୟତା, ସେ ମାଗିବେ। ବଟ୍ ଇଫ୍ ଟେକ୍ସ ମୋର ଦ୍ୟାନ୍ ନେସେସିଟି ହିଜ୍ ପନିସେବୁଲ୍, ଇଫ୍ ଇ ଟେକ୍ ମୋର ଦ୍ୟାନ୍ ହିଜ୍ ନେସେସିଟି, ସନ୍ନ୍ୟାସୀ ହେଇପାର କ'ଣ କହିବା? ଆମେ ତ ସାଧୁ ସାଧୁ ସମାଜରେ ଅଛୁ, ଆମେ ଆଉ କ'ଣ ବିରୁଦ୍ଧରେ କହିବୁ କି? କିନ୍ତୁ ଭାଗବତ ବାଣୀଟାକୁ କହିବାକୁ ପଡ଼ିବ ଆମକୁ। କଳିଯୁଗର ଭବିଷ୍ୟତବାଣୀରେ ଲେଖାଯାଇଛି ସାଧୁମାନେ ଏତେ ଧନୀ ହେବେ, ଗୃହସ୍ଥମାନେ ତାଙ୍କ ପାଖରୁ ଲୋନ୍ ନେବେ। କାହିଁକି ନା ସାଧୁମାନେ ଧନୀ ଲୋକମାନଙ୍କର ଚେଲା ହେଇଗଲେ, ସେ ଚେଲା କରୁନାହାନ୍ତି, ସାଧୁମାନେ ଆଜି ଚେଲା କରୁନାହାନ୍ତି, ସାଧୁମାନେ ଚେଲା ହେଉଛନ୍ତି। ଆକବର ଆସିଥିଲେ, ଆପଣ ଭାବୁଥିଲେ କ'ଣ ସାଧୁମାନେ କେମିତି ଚେଲା ହେଉଛନ୍ତି? ତାଙ୍କର ଉଦ୍ଦେଶ୍ୟ ଭଗବତ ପ୍ରତିବିଧାନ ରହୁନି, ଏ ଗେଷ୍ଟ ମୋତେ ଲକ୍ଷେ ଟଙ୍କା ଦେଇଛି ନା, ଆସିଲା ତା ପାଇଁ ପନିର ସବ୍ଜି କରିବାକୁ ପଡ଼ିବ, ଫୁଲମାଳ ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ, ସେ କେମିତି ଭଲରେ ଆଜ୍ଞା ସନାତନ ଗୋସ୍ୱାମୀକୁ ଆକବର ଆସିଲେ ଦେଖା କରିବା ପାଇଁ, ରୂପ ଗୋସ୍ୱାମୀ ମନା କଲେ ନା ସେ ଭଜନ କରୁଛନ୍ତି ଆପଣ ଯାଇପାରିବେନି, ଆଉ କୌଣସି ରାଜା ମୋର ଭାଇକୁ ଦେଖା କରିପାରିବନି, ଆପଣଙ୍କୁ ଫକୀର ବେଶ ନେବାକୁ ପଡ଼ିବ। କହିଲେ ଫକୀର ବେଶ ମାନେ ଛିଡ଼ା ବସ୍ତ୍ରରେ ମୋ ଭାଇ ଯେମିତି ଅଛନ୍ତି ତୁମେ ସେଇ ସେଇ ବେଶରେ ଟିକେ ଯିବାକୁ ପଡ଼ିବ। ଆକବର କୃଷ୍ଣ ଭକ୍ତ ଥିଲେ, ବହୁ ବୃନ୍ଦାବନ ଗଲେ ଆପଣ ଦେଖିବେ ତାଙ୍କର ବହୁ କୀର୍ତ୍ତି ଅଛି, ଭଗବାନ କୃଷ୍ଣଙ୍କୁ ସେ ଦର୍ଶନ କରିଥିଲେ। ଦିଲ୍ଲୀର ଦରବାରରେ ଆକବରଙ୍କର ମସ୍ତକ ଉପରେ କୃଷ୍ଣଙ୍କର ଫଟୋ ଥିଲା, ଯେତେବେଳେ ଆକବର ଚାଲିଗଲେ ମୁସଲମାନମାନେ ସେ ଫଟୋଟି କାଢ଼ି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକବରଙ୍କର ଲ କୋର୍ଟ ଯଦି ଆମେ ଦେଖିବା, ସେ ଦିଲ୍ଲୀ ସିଂହାସନରେ ବାଦଶାହ ଥିଲାବେଳେ ନିୟମ କରିଥିଲେ ବୃନ୍ଦାବନରୁ ସେ ଦେଖିଥିଲେ ବୃନ୍ଦାବନ କ'ଣ, ସନାତନ ଗୋସ୍ୱାମୀ ଦେଖେଇ ଦେଇଥିଲେ ତାଙ୍କୁ, ବୃନ୍ଦାବନର ମାଙ୍କଡ଼ ପାଇଁ ଘୁଷୁରୀ ପାଇଁ ପଶୁପକ୍ଷୀ ପାଇଁ ସ୍ୱତନ୍ତ୍ର ରାଜଭଣ୍ଡାରରୁ ଆସୁଥିଲା ଅର୍ଥ, ଆଉ 84 କୋଶ ଭିତରେ ବୃନ୍ଦାବନ ଭିତରେ ଗୋହତ୍ୟା ହେଇପାରିବନି, ପଶୁ ହତ୍ୟା ହେଇପାରିବନି, ସ୍ୱତନ୍ତ୍ର ଆକବରରେ ନିୟମ କରିଥିଲେ। ସାଧୁ ଆକବରକୁ ଦେଖା ଦେଲେନି, ଫକୀର ବ୍ୟାସ ପିନ୍ଧିକି ଆସି ସନାତନ ଗୋସ୍ୱାମୀ ପାଖରେ ପହଞ୍ଚିଲେ। ସନାତନ ଗୋସ୍ୱାମୀ କହିଲେ କ'ଣ କହୁଛନ୍ତି ଆଜ୍ଞା? ନା ମୁଁ ଆଜ୍ଞା ଦିଲ୍ଲୀର ରାଜା ଆକବର। କହିଲେ ତୁମେ ଆକବର ନୁହଁ, ତୁମେ ବର୍ତ୍ତମାନ ଫକୀର। ନା ଆଜ୍ଞା ମୁଁ ଟିକେ ସେବା କରିବି, ମୋର ଧନ ଅଛି ମୁଁ ଟିକେ ସେବା କରିବି। କହିଲେ ସେବା କରିବ, କାହାର ସେବା କରିବ? ନା ବୃନ୍ଦାବନରେ ମୁଁ କିଛି ସେବା କରିବି। କହିଲେ ଯାଅ କେଶୀଘାଟରେ ଗୋଟେ ପଥର ଉଠି ପଡ଼ିଛି, ସେ ପଥରଟାକୁ ବସେଇ ଦେବ ଯାଅ। ତାଙ୍କର ଧନର ଅଭିମାନ ଅଛି। ଇଏ ଯେତେବେଳେ କେଶୀଘାଟରେ ଯାଇକି ପହଞ୍ଚିଲେ ସେଠି ସବୁ ଲାଲ ପଥର ଲାଗିଛି, ଜୟପୁରର ଲାଲ ପଥର, ଇଏ ଭାବିଲା ଗୋଟେ ଲାଲ ପଥର। କହିଲେ ଆଜ୍ଞା ଏଇ ସେବା ଗୋଟେ ସେବା, ଇଏ ମୋର ଉଦୟପୁର ପାଖରେ ଲାଲ ପଥର କେତେ ଅଛି, ମୁଁ ଘୋଡ଼ାରେ ଟାଣି ଆଣି ପକେଇଦେବି ଆପଣଙ୍କୁ। ଗୋଟେ ପଥରଟାକୁ ରିପେୟାର କରିବା ପାଇଁ ଦିଲ୍ଲୀର ଆକବରଙ୍କୁ କହୁଛନ୍ତି? କହିଲେ ଯାଅ ସେ ପଥରଟା ରିପେୟାର ଖାଲି ଦେଇଦେ, ଏତିକି ତୁମର ସେବା ଆଜ୍ଞା। ସେଠି ଯାଇକି ପହଞ୍ଚିଲା ବେଳକୁ ଆକବର ମୂର୍ଛା ହେଇକି ପଡ଼ିଲେ, ଦେଖିଲେ ପଥର ନାହିଁ, ସେ ମଣିମୁକ୍ତ ବୈଦୁର୍ଯ୍ୟର ପଥର। କହିଲା ମୋର ଦିଲ୍ଲୀ ଭଣ୍ଡାର ସବୁ ବିକିଦେଲେ ବି ଗୋଟେ ପଥରକୁ ରିପେୟାର କରିପାରିବି। ଆସିକି ସନାତନ ଗୋସ୍ୱାମୀ ଗୋର୍ତୁଳ ପଇଲେ। ସନାତନ କହିଲେ କ'ଣ ତୁମ ଧନ ପର୍ଯ୍ୟାପ୍ତ ତ ବୃନ୍ଦାବନ ସେବା କରିବା ପାଇଁ? କହିଲେ ଆଜ୍ଞା ମୋତେ କୃପା କରନ୍ତୁ, ଆଉ ମୋର ଏ ଅହଙ୍କାର ଚାଲିଗଲା, ମୁଁ ଯେଉଁ ଭାବୁଥିଲି ସାଧୁଙ୍କୁ ଦାନ କରିବି, ଭଗବାନଙ୍କୁ ଦାନ କରିବି, ଦାନ ସାଧୁଙ୍କୁ କରାଯାଏ ନା, ଦାନ ଭଗବାନଙ୍କୁ କରାଯାଏ ନା, ନିଜେ ନିଜର କଲ୍ୟାଣ ପାଇଁ ପ୍ରଭୁଙ୍କର ଧନକୁ ଗଙ୍ଗା ଜଳକୁ ଗଙ୍ଗାକୁ ଦେଉଛେ। କିଏ ଗଙ୍ଗାରେ ତ ସ୍ନାନ କରୁଛି, ସେ କ'ଣ କରୁଛି? ସେ ଗଙ୍ଗା ଜଳ ଉଠାଉଛି, ଗଙ୍ଗାକୁ ଦେଉଛି। ସେଇଠି କହିବ ମୁଁ ଗଙ୍ଗାକୁ ଜଳ ଦାନ କଲି, ଧନ ଭଗବାନ କ'ଣ ଆମେ ଦେଉଛେ? ଧନଟା ତ ଭଗବାନଙ୍କର। ପ୍ରପଦ କହୁଛନ୍ତି ଇଫ୍ ଏ ବ୍ରାହ୍ମଣର ସନ୍ୟାସ ଇଜ୍ କ୍ୱାଲିଫାଇଡ୍ ଟୁ ଆସ୍ ଚାରିଟି, ବଟ୍ ଇଫ୍ ହି ଟେକ୍ସ ମୋର ଦ୍ୟାନ୍ ଇଜ୍ ନେସେସିଟି ଦେନ୍ ହିଜ୍ ପନିସେବୁଲ୍। ପ୍ରପଦ ସୁନ୍ଦର ଭାବରେ ଭାବାର୍ଥରେ ଲେଖିଛନ୍ତି, କେହି ବି ଯଦି ଧନ ଅଧିକାର ରଖିଛି ସେ ଦଣ୍ଡ ପାଇବ। ସେ କହେ ମୁଁ ବହୁତ ବିଜନେସ୍ କରିପାରୁଛି, ମୋର ଧନ ରଖିଲେ ଅସୁବିଧା କ'ଣ ହେଲା? ନା ଆମର ଗୋଟିଏ ଦୋକାନ କଲୋନୀ ଭିତରେ ଅଛି, ଜଣେ ଲୋକର 3ଟା ଦୋକାନ ଅଛି, 3ଟା ଦୋକାନ କରିବାଟା ମନୁ ମହାରାଜଙ୍କର କୋଡ୍ ହିସାବରେ, ଭାଗବତର କୋଡ୍ ହିସାବରେ ଭୁଲ। କାରଣ ତୁମେ ଆଉ 2ଟା ଏକ୍ସଟ୍ରା ବିଜନେସ୍ କରିବା ଦ୍ୱାରା ଆଉ ଜଣଙ୍କ ଜୀବିକାରେ ବାଧା ସୃଷ୍ଟି କଲ। ଜଣେ ପ୍ରଶ୍ନ କରିପାରେ ନା ମୋର ବୁଦ୍ଧି ଅଛି, ମୁଁ ଅଲଗା ବିଜନେସ୍ କରିକି ଟଙ୍କା ଆଣିପାରିବି। ତେଣୁ ତୁମେ ଯଦି ଅଧିକା ଧନ ରୋଜଗାର କରିବ, ତୁମେ ବିଚାର କରିବା ଦରକାର ଏଇ ଧନ ଯେମିତି ଅନ୍ୟର ସାଧନର ଜୀବିକାର ବାଧକ ନ ହୁଏ, କିନ୍ତୁ ଏ ଧନ ମୋର ନୁହେଁ, ମୁଁ ଏ ଧନ ଦ୍ୱାରା ଅନ୍ୟକୁ ସାହାଯ୍ୟ କରିବି। ପ୍ରଭୁପାଦ ସ୍ପେଶାଲି ବ୍ରାହ୍ମଣ ଆଉ ସାଧୁମାନଙ୍କ ପାଇଁ ଲେଖିଛନ୍ତି, ନୋ ୱାନ୍ କ୍ୟାନ୍ ୟୁଜ୍ ମୋର ଦ୍ୟାନ୍ ହିଜ୍ ସୁପ୍ରିମ୍, ନୋ ୱାନ୍ କ୍ୟାନ୍ ୟୁଜ୍ ମୋର ଅଫ୍ ଦି ସୁପ୍ରିମ୍ ଲର୍ଡ୍ସ ପ୍ରପର୍ଟି ଦ୍ୟାନ୍ ନେସେସରି। କେହି ବି ଏ ଭଗବାନଙ୍କର ଧନ ଆମର ଆବଶ୍ୟକ ଠାରୁ ଅଧିକ ଆମେ ବ୍ୟବହାର କରିବା ଉଚିତ ନାହିଁ। ଆମର 100,000 ଟଙ୍କା ଅଛି, ଆମେ ଭଲ କାମରେ ଲଗେଇବା, ଅନ୍ୟକୁ ସାହାଯ୍ୟ କରିବା। କେତେ ଲୋକ କେତେ ଅସୁବିଧାରେ ରହିଛନ୍ତି ତାକୁ ସାହାଯ୍ୟ କରିବା। ଆମର ପଇସା ଅଛି ବୋଲି ମୁଁ ବାଥରୁମ୍ର 25 ଲକ୍ଷ ଖର୍ଚ୍ଚ କରିବି? ଲୋକ ତାଙ୍କ ଲୋକଙ୍କର ମେଣ୍ଟାଲିଟି ବର୍ତ୍ତମାନ ଏହା ହେଇଗଲାଣି, ମୋର ଘର ଅଛି, ମୋର 2 ଜଣ ଘର ଥିବେ, ମେମ୍ବର ସ୍ୱାମୀ ସ୍ତ୍ରୀ ପୁଅ 2ଟା, ଭୁବନେଶ୍ୱର 4ଟା ଫ୍ଲାଟ୍, ନା ମୋର ଟଙ୍କା ଅଛି, ମୋ ପୁଅ ଆମେରିକାରେ ଅଛି, ୟୁ ୱିଲ୍ ବି ପଲିସ୍ ପନିସେବୁଲ୍। ଭଗବାନଙ୍କର ନିୟମ ଅଛି। ବିଶେଷ କରି ସାଧୁ ବ୍ରାହ୍ମଣ ମାନେ ସେମାନେ ଏକ୍ସଟ୍ରା ମନିକୁ ଖର୍ଚ୍ଚ କରିପାରିବେନି କି ଏକ୍ସଟ୍ରା ମନି ଆର୍ନ କରିପାରିବେନି, ଅଧିକା ପଇସା ଆଣିପାରିବେନି କି ଅଧିକା ପଇସା ଖର୍ଚ୍ଚ କରିପାରିବେ, ଯେତିକି ଆବଶ୍ୟକ ସେତିକି ନେବେ। ବଳି ମହାରାଜ ଅତି ଦାନେ ବଳି ବଦ୍ଧ, ବଳିକି ଯେଉଁ ବନ୍ଧା ହେଲା ତାର କାରଣ ବର୍ତ୍ତମାନ ଉତ୍ତର ଦେଉଛନ୍ତି।
ईश्वर श्यापि जांचा प्रकारम च भूत्वा वले वंदनम प्रश्नोत्तरत्वेनम तस्य गर्भातिकरणम अधिकेपम प्रकारम आह। काहिंकि बलि को बंधा हेतिला इतार उत्तर श्री बलि उवाच बामन देव कौन कहले तुम्हें अधिका देवा पाई चाहिले मु तीन पाद ठू अधिका नेबिनी काहिंकि नेबिनी नैन प्राप्तति वै विद्वान विद्वान लोक अधिका धन रखिले तार पापर प्रतिक्रिया को भोगिया को पड़िबो। इटा सुनि बळी छोटो पिलाटा तो एटा बुद्धि नाय बदे अरे विवाह चुरा हबो ए ब्रह्मचारी हिच किछ दिन पर विवाह चुरा हबो तार घर दरकार पिला छले पैसा कोठ आनि बळी द्वार रु मागी गला पर आगा पाखर मागीबो भगवान आज मागुछंती बळींकर दान देई दी दान दबार प्रबणता रे तांकर गर्व एते हे जाइछि ई गर्वटा को संसार आगर प्रकाश करिया दूसरा कथा अर्थात भगवान आगर प्रकाश कर दुछन श्री बलि उवाच ओहो ब्राह्मण जायाद वाचस्ते वृद्ध सम्मतः त्वांग बालो बाली सम्मति स्वार्थम प्रत्योभुदो यथा। अरे तू वाच ओहो ब्राह्मण दायाद हे ब्राह्मण पुत्र वाचस्ते बुद्ध सम्मतः तुम कथाटा बुढ़ा भली विज्ञ भली तुम कामटा किंतु मत पसंद लगनी भगवान कौन तुम कि एल आई सी अच्छी पोस्टाल आई डी अच्छी कि पोस्टर पत्र रखीच अरे एडे हुना वर्तमान पाई मागि नौ गोटे पूर्णशाला कूटीर करी विवाह चोरा कम चल कथा प्रवचन बहुत सुंदर दे बुद्ध बुद्धि लोक मान ज्ञानी लोक मान प्रवचन कि फ्यूचर प्लां तुम ना मनीषर यहाँ गोटे बर्तमान फ्यूचर प्लां पिला गर्भर दिला बेले भी तापाई एल आई सी करा गले फ्यूचर प्लान अरे मनीषर फ्यूचर प्लान किछ नै मनीष जानेनी केते बेले कोन हबो कालीर सूर्य उदय आम भाग्य अछि कि नै हम जानने एटी एल आई सी जो ना दे जाय छी मु त नेता नहि कि किछ नै नेता को कंप्लेन करिया कथा एल आई सी तुमे शब्द लगे परिबनी कोन ता फुल टर्म ता लाइफ इंश्योरेंस कॉर्पोरेशन लाइफ इंश्योरेंस करा है कि ना मनी इंश्योरेंस कॉर्पोरेशन सर मनी इंश्योरेंस कॉर्पोरेशन लाइफ की इंश्योर कर पर टंका दे तुम लाइफ मर ना कि लोक टंका किछि पाउ छल एल आई सी कहो छ ता तले उडे लिखि गीतार श्लोक जोग क्षम बहाम्य एल आई सी जोग क्षम भगवान गीतार कहले मु जोग क्षम नेबी एल आई सी लेखुछन आमे आज्ञा लाइफ इंश्योरेंस भगवान को भक्त मान कर प्रहलाद कर मातृगर्भर इंद्र मारिदे चाहूल नारद रक्षा करदे परीक्षित कर लाइफ की इंश्योरेंस ये कर मनी इंश्योरेंस तुंगबाल बालिशो मति हे ब्राह्मण कुमार वचन बहुत सुंदर तुम तुम विज्ञ भाई कथ कौ कि बालिशो मति जड़मति मु जड़मती कहीं ना स्वार्थ प्रत्यभुद जथा तुम स्वार्थ प्रति तुम अबुध तुम ज्ञान ना छोट पिला भाव मोर तीन पाद दरकार योटी श्लोक बलि गर्भातिशय प्रकाश पाइला यही भगवान बलि को बांधि थे आगे कथा कहते नीतिकार मान कहले को अर्थन प्राप्यो न गर्भिता विषयिणी कस्या आपदो अस्तगत किए विषय को पाई कार विपद जाइछि किए अर्थ पाई गर्व हैनी कहा पाकर अर्थ अच्छे किंतु से निराभिमान कुचित लोक पाई अर्थर काम स्मय पंद्रटी अनर्थ जो तर स्मय अच्छे गर्व बड़ी कहले तुम्हें अबुद्ध जड़ लोक जड़ बुद्धि तुम्हें जाणी ना बड़ी केस उफ ये श्लोक गोटे कथा कहीदे ये भगवान वंदन कले भगवान आगे कहते मां बचो भी समाराध्य लोकानामेकैश्वरम पदत्रयम् वृणीते यो अबुद्धिमान दीपदासुस अबुद्धिमान दीपदासुस मु चाहिले
ତିନିପାଦ ଭୂମି କ'ଣ କହୁଛ, ମୁଁ ସପ୍ତଦୀପବତୀ ମହିକି ଦେଇଦେବି। ପଦତ୍ରୟ ବ୍ରଣୀତେ ଯେଉଁ ଅବୁଦ୍ଧିମାନ ତୁମେ ତିନିପାଦ ମୋତେ ମାଗୁଛ, ତୁମେ ଜାଣିଛ ମୁଁ କିଏ? ମାମ ବଚୋ ବି ସମାରାଧ୍ୟ, ମୋତେ ବଚନରେ ତୁମେ କ'ଣ କଲ, ସମ୍ୟକ ଆରାଧ୍ୟ, ସନ୍ତୁଷ୍ଟ କରିଦେଲ। ଆଉ ମୁଁ କିଏ ଜାଣିଛ? ଲୋକାନାମ ଏକ ଈଶ୍ୱର। ଏଇ ହେଇଗଲା ବଳିର ଭୁଲ ଆଜ୍ଞା। ଲୋକର ଈଶ୍ୱର ଆଜି ଆସିଛନ୍ତି ବାମନ ଦେବ ଭିକ୍ଷା ମାଗିବା ପାଇଁ, ବଳି ତାଙ୍କ ଆଗରେ କହିଲେ ମୁଁ ହେଉଛି ଲୋକାନାମ ଏକ ଈଶ୍ୱର। ଭଗବାନ ଭକ୍ତ ଅନ୍ତର ଯଦି ଟିକେ ଗର୍ବ ଆସେ ନା, ଭଗବାନ ପାଇଁ କଳଙ୍କ ହେଇଯାଏ, ପ୍ରଭୁଙ୍କ ପାଇଁ କଳଙ୍କ ହେଇଯାଏ। ଆଉ କର୍ମୀ ଆଉ ଭକ୍ତ ଭିତରେ ଗୋଟେ ପାର୍ଥକ୍ୟ ଅଛି, ଯେ ଭଗବାନଙ୍କର ଭକ୍ତ ନୁହେଁ, ତାର ଗର୍ବକୁ ବଢ଼େଇ ବଢ଼େଇ ଭଗବାନ ଚାଲିବେ, ତାକୁ ଚାନ୍ସ ଦେବେ, ସେ ବଢ଼ୁ ବଢ଼ି ବଢ଼ି କ'ଣ ହବ, ମା ବେଙ୍ଗର ପେଟ ଫାଟିଲା ଛୋଟବେଳେ ପଡ଼ୁଥିଲୁ, ସେ ଦେଖେଇବ, ଦେଖ ୟାଠୁ ବଡ଼ ସମୁଦ୍ର, ହଁ ୟାଠୁ ବଡ଼, ୟାଠୁ ବଡ଼, ଦେଖେଇ ଦେଖେଇ ମରି। କିନ୍ତୁ ଭକ୍ତର ଟିକେ ଗର୍ବ ଆସିଲା ମାନେ ଗୋପୀମାନେ କ'ଣ କହିଲେ, ବ୍ରଜ ଜନାର୍ତ୍ତିହାନ ବୀରୟୋ ସୀତାନ ନିଜ ଜନସ୍ମୟ ଧ୍ୱଂସନାସ୍ମିତ ଭଜ ସଖେ ଭବାଦ କିଙ୍କରିସ୍ମନ ଜଲରୁହାନନ ଚାରୁଦାର୍ଶୟ ନିଜ ଜନସ୍ମୟ ଧ୍ୱଂସନାସ୍ମିତ। ନିଜ ଜନର ଯଦି ଗର୍ବ ଆସିଗଲା ନା, ଆମେ ଆଜ୍ଞା ଭଗବାନଙ୍କର ଭକ୍ତ ହେଇଛେ, ଆମ ଅନ୍ତରରେ କୌଣସି ଅବଗୁଣ, ଆମେ କ୍ରୋଧୀ ହେବା, ଆମେ ଖରାପ ବଚନ କରିବା, ଏ ଆମ ପ୍ରଭୁଙ୍କର ସମ୍ମାନ ଉପରେ ସମ୍ପୂର୍ଣ୍ଣ କଳଙ୍କ ଭଳି ଲାଗିବ। ଭଗବାନ ବହୁ ବିଚାର କରନ୍ତି, ବିଚାରଜ୍ଞ ପ୍ରଭୁ, ମୋ ଭକ୍ତର ଟିକେ ଗର୍ବ ଆସ, ନିଜ ଗୋପୀମାନେ କହୁଛନ୍ତି ନିଜ ଜନ ଗୋପୀମାନେ, କାହିଁକି ଗୋପୀମାନେ ଭାବୁଥିଲେ ସଂସାରରେ ଯେତେ ଜଣ ଅଛନ୍ତି ଆମେ ହେଉଛନ୍ତି ଭାଗ୍ୟବତୀ। ଯେଉଁମାନେ ପୂର୍ବ ଜନ୍ମରେ ତପସ୍ୟା କରିଥିଲେ କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ, କୃଷ୍ଣଙ୍କୁ ପତି ରୂପରେ ରାସଲୀଳାରେ ପାଇଗଲା ପରେ କୃଷ୍ଣଙ୍କୁ ପତି ରୂପରେ ସେବା କ'ଣ କରିବେ, କୃଷ୍ଣ କହୁଛନ୍ତି ତୁମେ ଆମର ସେବା କର, କିଏ ଗୋଡ଼ ଦେଖେଇଲାଣି, ମୋ ଗୋଡ଼ କୃଷ୍ଣ ମୋ ଗୋଡ଼ ମୋଡ଼ିଲ, କିଏ କହିଲା ମୋ ହାତ ବିନ୍ଧିଲାଣି, ମୋ ହାତକୁ ମୋଡ଼ିଲ। ଭଗବାନ କହିଲେ କିରେ ବାପା, ଇଏ ମୁନି ଋଷି ଥିଲେ ନା, ଜଟା ଦାଢ଼ି ଛାଡ଼ିକି ଆଖି ବୁଝି ବୁଝି ଅନ୍ଧ ହେଇଥିଲେ, ମୁଁ କୃପାରେ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିବି, ସିଏ ବର୍ତ୍ତମାନ ମୋତେ ପାଠ ପଢ଼ିଲେଣି, ଦାସ ହେବେ କ'ଣ, ମୋତେ ତାଙ୍କ ସେବାରେ ଲଗେଇଲେଣି, ତୁମକୁ ବୁଦ୍ଧି ଶିଖଉଛୁ ରୁହ। ଭଗବାନ ସିଦ୍ଧା ରାସ ମଣ୍ଡଳରୁ ଏକାକୀ ନଥିଲେ, ଭଗବାନ 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 ରାସ କରୁଥିଲେ, ରାସ କୌଣସି କାମଲୀଳା ନୁହେଁ, ଭଗବାନ ଚାହିଁଲେ କେତେଟା ଜିନିଷ କରିପାରିବେନି। ଭଗବାନ ଯଦି ପଚରା ଯାଏ କାମ କ'ଣ, ଭଗବାନ ଜାଣନ୍ତିନି, ଭଗବାନଙ୍କ ଶରୀରରେ କାମ ନାହିଁ, ରକ୍ତ ମାଂସ ଏଇ ଯେଉଁ ସପ୍ତ ଧାତୁ ଶରୀରରେ କାମ ଅଛି, କାମଟା ସତ ଧର୍ମ, ପ୍ରେମଟା ଆତ୍ମାର ଧର୍ମ, ଲଭ୍ ଆଉ ଲଷ୍ଟ। ଇଂଲିଶରେ ବହୁତ ଶବ୍ଦ ଅଛି ଯାହାର ଅର୍ଥ ବହୁତ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବାହାରିବ, ଲଭ୍ ଆଉ ଲଷ୍ଟ ସମାନ ନୁହେଁ, ଲଷ୍ଟ ଶରୀରର ଧର୍ମଟା ହେଉଛି ଲଷ୍ଟ, ଆତ୍ମାର ଧର୍ମ ହେଉଛି ଲଭ୍। ଏ ଜଗତର ନା, ଏଠି କେହି କାହାକୁ ଭଲ ପାଉନାହାନ୍ତି, ଏଠି ଲଷ୍ଟ କାମ, କାରଣ ଯିଏ ଯାହାକୁ ଭଲ ପାଉଛି ତାର ସୁଖ ପାଇଁ ଭଲ ପାଉନି। ଭଲ ପାଇବା ବ୍ୟକ୍ତି ତାର ନିଜର ସୁଖ ପାଇଁ ଆଉ ଜଣଙ୍କୁ ଭଲ ପାଉଛି, ସମସ୍ତଙ୍କର ଉଭୟ ଉଭୟ ସ୍ୱାର୍ଥ ଅଛି, ଏଠି କାମ ଅଛି, ଏଠି ପ୍ରେମ ନାହିଁ, ପ୍ରେମ ଏ ଜଗତର ନାହିଁ, ପ୍ରେମ ମାନେ ଭକ୍ତି, ଶୁଦ୍ଧ ଭକ୍ତି, ସେଠି କୌଣସି ନିଜ ପ୍ରୀତି ବାଞ୍ଛା ଥାଏ ନା। କଥା ତ ପୁଣି ଅଲଗା ଆଡ଼କୁ ପଳେଇବ, ମନେ ପଡ଼ିଗଲା, ଆଟଲିଷ୍ଟ ଜାଣିବା ଦରକାର, ମୁଁ କହିଦେଉଛି କାରଣ ସବୁ ଏଠି ଅଲଗା ପ୍ରସଙ୍ଗ ହେଉଛି, ପୁଣି କେଉଁଠି କେଉଁଠି ଭକ୍ତି ପ୍ରସଙ୍ଗରୁ ବେଳେବେଳେ କାରଣ ବେଶୀ ବାହାର ଭକ୍ତ ରହୁଛନ୍ତି, ମୁଁ ଟିକେ ଜାଣିବା ଦରକାର ଏ କାମ ପ୍ରେମ ଶବ୍ଦ କ'ଣ। ଏଇଟା ଜଗତର ବହୁତ ବଡ଼ ଭୁଲ ଜିନିଷ କରୁଛି, ବହୁତ ବଡ଼ ଓଲଟେଇ ଦେଉଛି, ସେଥିପାଇଁ ଲୋକମାନେ ଠକୁଛନ୍ତି। ଆମେ ଆଶା କରୁଛେ ନିର୍ମଳ ପ୍ରେମ, ମୋତେ ସେ ଭଲ ପାଉ, ଆରେ ଭଲ ପାଇବା ଜଗତର ନାହିଁ, ଏଠି ଭଲ ପାଇବା ନା, ଏଠି କାମ ଅଛି। ଗୋଟେ ଯୁବକ ଗୋଟେ ଭକ୍ତ ପିଲା ତାକୁ ଶିଖେଇଲା, ଆମ ଗୁରୁଦେବ କଥା ଟିକେ କୁହନ୍ତୁ, ମୋର ମନେ ପଡ଼ିଲା, ଏଇଟା କହିକି ଆଗକୁ ଯିବି, ବେଳେବେଳେ ଆସିଯାଏ କହିବାକୁ ପଡ଼ୁଛି ବାଧ୍ୟ ହେଇକି। ସେ ଯୁବକ ଗୋଟେ ଝିଅକୁ ଭଲ ପାଉଛି, ଦେଖନ୍ତୁ କାମ ଆଉ ପ୍ରେମର ଗୋଟେ ଉଦାହରଣ ଦିଆହେଉଛି, ସେ ଝିଅଟି କିନ୍ତୁ ଭକ୍ତ, ସେ ଜାଣେ ଏ ସଂସାରରେ କେହି କାହାକୁ ଭଲ ପାଆନ୍ତି ନାହିଁ, ଏଠି ଭଲ ପାଇବାଟା ହେଉଛି ଦୈହିକ ସମ୍ବନ୍ଧ ଉପରେ, ଏ ସଂସାରକୁ ପାଚିଲା ଲେମ୍ବୁ ଦେଖିଛନ୍ତି ନା, ହାଟ ଟମାଟର ମାର୍କେଟରୁ କେତେ ବାଟେ ଗଡ଼େଇ ଗଡ଼େଇ ତାକୁ ଆଣିବେ, ଦେଖିବେ ଭଲ ଲେମ୍ବୁଟା ଲାଲ ହେଇଛି ପାଚିଲା ଲେମ୍ବୁ ଭଳିଆ, ତାକୁ ଆଣିବେ କାଟିଦେବେ, ଆଦର କରିକି ଆଣିବେ ତାକୁ କାଟିଦେବେ, ରସଟା ବାହାର କରି ଚୋପାଟାକୁ ଫୋପାଡ଼ିଦେବେ। ସଂସାରରେ ଏଠି ସମସ୍ତେ ସମସ୍ତଙ୍କୁ ଭଲ ପାଉଛନ୍ତି, ଦେଖିବେ ତା ବାହାରେ କେତେ ରସ ଅଛି, କେତେ ଟଙ୍କା ପଇସା ଅଛି, କେତେ ମଧ୍ୟ ଭଲ ଦେଇପାରିବେ, ଯେତେବେଳେ ଭଲ ନ ଦେଇପାରିଲା ଲେମ୍ବୁ ଭଳିଆ ଚିପୁଡ଼ି ଫୋପାଡ଼ିଦେବେ। ଏଠି କାମ, ଏଠି ପ୍ରେମ ନାହିଁ, କିନ୍ତୁ ଆମେ ଖୋଜୁଛେ ପ୍ରେମ, କାରଣ ଆମେ ଆତ୍ମା ନା, ସେଥିପାଇଁ ଯିଏ ଯେତେ ଭଲ ପାଇଲେ ବି ଆମେ କ'ଣ ଚାହୁଁଛେ ଆହୁରି ସେ ଲୋକଟା ମୋତେ ଭଲ ପାଉ। ଆପଣ ଦେଖୁନାହାନ୍ତି କିଏ ସ୍ତ୍ରୀ ଯଦି କହିଲା ତୁମେ କାହିଁକି ଏତେ ଡେରି କଲ, ଟିକେ ରାଗିଗଲା ଲୋକ ଆମକୁ ଲାଗୁଛି କାହିଁକି ରାଗିଲା ମୋ ଉପରେ, କାରଣ ଆମର ଲଭ୍ ଦରକାର, ପ୍ରେମ, ଆମକୁ ସମସ୍ତେ ଭଲ ପାଆନ୍ତୁ, ଏଇଟା ଆତ୍ମାର ଧର୍ମ ନା। କିନ୍ତୁ ଆମେ ଜାଣିବା ଦରକାର କାମ ଆଉ ପ୍ରେମ କ'ଣ। ଝିଅଟି ବୁଝେଇଲା କହିଲା ଏଠି କାହାକୁ ଭଲ ପାଆନ୍ତିନି, ଏଠି ସମସ୍ତେ ନିଜର ସୁଖ ପାଇଁ ଭଲ ପାଆନ୍ତି। ପୁଅଟା କହିଲା ନା, ପୁଅଟା କାମି କହିଲା ନା ନା ଏଠି ମୁଁ ତୁମକୁ ଏତେ ଭଲ ପାଉଛି ଆଉ ମୁଁ ପାଗଳ ହେଇଯିବି ମରିଯିବି, ଆଉ ମରିଯିବୁ, ଭଲ ପାଉଛୁ ମୋତେ, ଯା କାଲିକି ଆସିବୁ, ଯା ବିବାହ, ପଢ଼ିବା ତ ଘର ଛାଡ଼ିକି। ଆଉ ଆଗରୁ ସବୁ ଏମିତି ଯିଏ ଯାହାକୁ ଭଲ ପାଆନ୍ତି ସେ ଘର ଛାଡ଼ିକି ପଳାଉଥିଲେ, ଆଜି ଆଜିକାଲି ପଢ଼ି ନୁହେଁ। ଇଏ ତାର କାମା କାମାନ୍ଧ ନୈବ ପଶ୍ୟତି, ତାକୁ ତ ଦେଖାଯାଉନି ରାତି ଦିନ, କାଲି ଯିବି ବାହା ହେବି କ'ଣ। ଝିଅଟି ବୁଦ୍ଧିମତୀ, ଭଗବାନଙ୍କର ଭକ୍ତ ନା, ତାକୁ ଶିଖିବାକୁ ପଡ଼ିବ କାମ କ'ଣ, ଏଠି ପ୍ରେମ ଏ ଜଗତର ନାହିଁ, କିଏ କାହାକୁ ଭଲ ପାଆନ୍ତିନି। ସେ ଗଲା ଡାକ୍ତରକୁ ପଚାରିଲା, ଆଜ୍ଞା ମୁଁ ଭଲ ଦେହ ଅଛି, ଗୋଟେ ମେଡ଼ିସିନ ଦିଅନ୍ତୁ ଯେଉଁଟା ଖାଇଲେ ମୋତେ ଝାଡ଼ା ହେବ ବାନ୍ତି ହେବ। ଡାକ୍ତର ଲେଖିଦେଲା, ସେ ନେଇ ଆସିଲା, ଯୁବକ ଯେଉଁ ସମୟ ଦେଇଛି ସେ ସମୟରେ ଆସିବା ପୂର୍ବରୁ ଏ ଘର କବାଟ ଖୋଲା କରିଦେଇଛି, ସ୍କ୍ରିନ୍ ମାରିଦେଇଛି, ଝାଡ଼ା ବାନ୍ତି ଟାବଲେଟ୍ ଖାଇକି ଯେତେବେଳେ ଝାଡ଼ା ହେଇଛି ବାନ୍ତି ହେଇଛି ତାକୁ ସେ ଗୋଟେ ବକେଟ୍ ଭିତରେ ରଖିଛି, ବାଲ୍ଟି ଭିତରେ ରଖିକି ତାର ବେଡ଼୍ ଭିତରକୁ ଠେଲି ଦେଇଛି। ଇଏ ସୁସ୍ଥ ଲୋକଟା ଏଇ ଝାଡ଼ା ବାନ୍ତି ଟାବଲେଟ୍ ଖାଇ ଝାଡ଼ା ହେଇଯିବ, ଆପଣ ଦେଖୁନ ଦୁଇ ଚାରିଟା ଡାଇରିଆ ହେଇଗଲା ପରେ କ'ଣ ଅବସ୍ଥା, ମଣିଷ ରୂପ କ'ଣ ଅଛି, ଗୋଟେ ରାତି ନଶୋଇଲେ ତାପରେ ଦେଖିବା କି କାଙ୍ଗାଳ ଭଳିଆ ଦେଖାହେଉଥିବ, ଆଖି ଖୋଳା ଖୋଳା ବସିକି। ମୁଁ ସବୁ ପୋଲିସ ଷ୍ଟାମ୍ପକୁ ଦେଖିଛି, ଏ ଭାଇ କାହିଁକି ଚାକିରି କରୁଛ, ଭଗବାନ ରାତିଟା କରୁଛନ୍ତି ଶୋଇବା ପାଇଁ, ଆଖି ଦେଖିକି ଭିତରେ ସବୁ ଖୋଳା ଖୋଳା ପଶିଯିବ, ମଣିଷ କ'ଣ। ଗୋଟେ ସମୟରେ ପାଣି ଟିକେ ନହେଲେ ଗଲା ସର, ଆଉ ଏଇଥିରେ ଆମେ ଭଲ ପାଉଛେ, ଏଠି ପ୍ରେମ ଦରକାର, ଏଇ ଶରୀରଟା ତ ଗୋଟେ ବିକାରୀ ଶରୀର, ଆକୁ କ'ଣ ଭଲ ପାଇବ ତୁମେ। ସିଏ ତାର ଯେତେବେଳେ ଭଲ ସୁସ୍ଥ ଲୋକଟା ଖାଇଦେଇଛି ଟାବଲେଟ୍ ଫାବଲେଟ୍, ତାର ଝାଡ଼ା ବାନ୍ତି ହେଇଛି ଝିଅଟା, ତାର ବକେଟ ଭିତରେ ଭର୍ତ୍ତି କରି ରଖିଛି। ଇଏ ତ କାମାନ୍ଧ ଆସିକି ଡାକୁଛି, କବାଟ ଖୋଲ କବାଟ, କହିଲା କବାଟ ଖୋଲା ଅଛି ତୁମେ ଆସ। ଇଏ ଘୋଡ଼େଇକି ଶୋଇଛି, ଘୋଡ଼େଇକି ଶୋଇଛି, ଚାଲିଗଲା, ତା ମୁହଁଟାକୁ ଖୋଲିଦେଲା, ଖୋଲିଦେଇ ପଳେଇ ଯାଉଛି। ନା କୁଆଡ଼େ ପଳଉଛ, ମୋତେ ଭଲ ପାଉଥିଲ, ଆଜି ଯିବା ଆମେ, ତୁମେ ସେ ଝିଅ ନୁହଁ। ହେଲା କେମିତି ସେ ଝିଅ ନୁହଁ, ଆରେ ମୁଁ ସେଇ ଝିଅ, ବୁଆ ଏଇ ରୁମ୍ରେ ଅଛି, ମୋ ନାଁ ଏୟା, ତୁମେ କାଲି ଆସିଥିଲେ ଆମେ କଥାବାର୍ତ୍ତା। ନା ତାର କେତେ ସୁନ୍ଦର ରୂପ ଥିଲା, ତୁମ ରୂପ କୁଆଡ଼େ ଗଲା, କହିଲା ହଁ ମୋ ରୂପକୁ ଭଲ ପାଉଥିଲ କି, ମୋତେ ଭଲ ପାଉନଥିଲ ତ। ପ୍ରକୃତରେ ନା ଆମେ ଭୂମିକୁ ଭଲ ପାଉଛେ, ଜଳକୁ ଭଲ ପାଉଛେ, ବାୟୁକୁ ଭଲ ପାଉଛେ, ଏ ପଞ୍ଚଭୂତକୁ ଭଲ ପାଉଛେ ନା, ଆତ୍ମାକୁ ଭଲ ପାଉଛେ କି। ଆତ୍ମାକୁ ଯଦି ଭଲ ପାଇବା ତାହେଲେ ଏଇଟା ପ୍ରେମ ହେଇଗଲା, କହିଲା ମୋ ରୂପଟାକୁ ଭଲ ପାଉଥିଲ, ମୋତେ ଭଲ ପାଉନଥିଲ, କହିଲା ମୋ ରୂପଟାକୁ ବା ଅଲଗା ମୁଁ କାଢ଼ିକି ରଖିଦେଇଛି, କହିଲା ରୂପକୁ କାଢ଼ିକି ରଖିଦେଇଛ ନା, ହଁ କେଉଁଠି ଅଛି ତୁମ ରୂପ, କହିଲା ଏଇଠି ଖୋଲିଦିଅ ମୋ ବେଡ଼ସିଟ୍ ଖୋଲ ତଳେ ଅଛି। ଖୋଲିଦେଲା ଦେଖିଲା କଫ ବାତ ପିତ ଝାଡ଼ା ବାନ୍ତି, କହିଲା ଏଇଟା ମୋ ଦେହର ଥିଲା ବୋଲି ମୁଁ ଟିକେ ଭଲ ଦେଖାଯାଉଥିଲି, ଗୋଡ଼ା ଦେଖାଯାଉଥିଲି, ମୋର ଏ ଶରୀରଟା ସବୁ ଫୁଲି ଯାଇଥିଲା, ସେଇଟା ବାହାରିଗଲା, ବର୍ତ୍ତମାନ ମୁଁ ମଡ଼ ଭଳିଆ ଦେଖାଯାଉଛି। ତୁମର ଭଲ ତା କାହାକୁ ଭଲ ପାଉଥିଲ, ତୁମେ ମୋତେ ଭଲ ପାଉଥିଲ ନା ଆକୁ ଭଲ ପାଉଥିଲ, କୁହ ଉତ୍ତର ଦିଅ। ଆଉ ଯୁବକ ଅନେଇଲା, କାଳେ ସତ କଥା ଆଉ, କହିଲା ଦେଖ ଏଇଟା ମୋ ଶରୀରରେ ଥିଲା ବୋଲି ମୋତେ ଭଲ ପାଉଥିଲ, ଏଇଟାକୁ ମୁଁ ବାହାର କରିଦେଲେ ମୋତେ ଭଲ ପାଉନ, ତାହେଲେ ତୁମର ଭଲ ପାଇବାର ବସ୍ତୁ କିଏ, କଫ ବାତ ପିତ ଏଇ ତ। ସେଥିପାଇଁ ମୁଁ ପ୍ରଥମରୁ ମନା କରୁଥିଲି ସଂସାରରେ କେହି କାହାକୁ ଭଲ ପାଆନ୍ତି ନା, ପ୍ରେମ ଏଠି ନା। ଏଇ କଥାରେ ମୁଁ ଗୋପୀ କଥା ଏଠି ପଳେଇଲି, ଯେଉଁ ଗର୍ବ ହେଇଗଲା, ପ୍ରେମ ପ୍ରେମ ପାଇଁ ସାଧନ କରିଥିଲେ ସେମାନେ, ଭଗବାନ ଦେଖିଲା ବେଳକୁ ଭଗବାନ ପଳେଇଗଲେ। ସେତେବେଳେ ଯାଇ ଗାଇଲେ, ପ୍ରଭୁ ଆପଣ ଆମର ଗର୍ବକୁ, ନିଜ ଜନର ଲୋକର ଗର୍ବକୁ ଧ୍ୱଂସ କରିଦିଅନ୍ତୁ। ସେଇଟା ସରିଲା ପରେ ପୁଣି ଟିକେ ଯାଇଛି ରାଧାରାଣୀ, ରାସରୁ ଅନ୍ତରିତ ରାଧାରାଣୀ ପାଉଛନ୍ତି, ରାଧାରାଣୀଙ୍କର ବି ଗର୍ବ ହେଇଗଲା। ଆରେ ଆହ, ଏଇ କଥାରେ ମୁଁ ଏଇ ପଏଣ୍ଟକୁ ଆସିଥିଲି, ଭଗବାନଙ୍କର କାମ ନାହିଁ, ଭଗବାନ କାମୀ ହେଇପାରିବେ ନାହିଁ, କାରଣ ଭଗବାନ ରାସଲୀଳା କରୁଥିଲା ବେଳେ ଭଗବାନ ଏକ ନଥିଲେ। ସତକୋଟି ରାସ ଗୋପୀମାନଙ୍କ ଭିତରେ ଭଗବାନ କେତେ କୋଟି ଥିଲେ, ଦୁଇ ଦୁଇ ଏକ ନା, ଦୁଇ ଦୁଇ ଭିତରେ ଏକ, ଦୁଇ ଗୋପୀଙ୍କ ଭିତରେ ଭଗବାନ କୃଷ୍ଣ ଏକ, ତାନେ 50 କୋଟି କୃଷ୍ଣ ଥିଲେ, କିନ୍ତୁ ବାହାରିଲା ରାସରୁ ଏକ ହେଇକି। ରାଧାରାଣୀ କହିଲା, ଆରେ ମୋ ଭଳି ଭାଗ୍ୟବତୀ କେହି ନାହିଁ, ସମସ୍ତଙ୍କୁ ଛାଡ଼ିକି ସବୁ ଗୋପୀଙ୍କୁ ଛାଡ଼ିକି ମୋ ପାଖକୁ ଆସୁଛନ୍ତି। କହିଲେ କୃଷ୍ଣ ମୋତେ ଥକାଇ ଲାଗିଲାଣି। ସିଏ ତାଙ୍କୁ କହିଥିଲେ ଗୋଡ଼ ହାତ ମୋଡ଼ିବା ପାଇଁ, ଇଏ ସିଧା କଲେ ମୁଁ ତୁମ କାନ୍ଧରେ ବସିବି, ତୁ ଟିକେ ବସିଲ ବସ, ମୋତେ ଟିକେ ଟେକି ଟେକି ଗାଇନି, ରାଧାରାଣୀ କଥା କହୁଛନ୍ତି। ଭଗବାନ ଜାଣିଦେଲେ ରେ ଇଏ ଗର୍ବ ଆଙ୍କର ଆସିଗଲାଣି, ଆଙ୍କୁ ମୁଁ ଯେଉଁ ସୌଭାଗ୍ୟ ଦେଇଛି, ସଂସାରର ବଡ଼ ସୌଭାଗ୍ୟ ଆଙ୍କୁ ସୌଭାଗ୍ୟବତୀ କରିଛି, ଏମାନେ ବି ଗର୍ବ କରୁଛନ୍ତି, ମୋର କଳଙ୍କ ଆସିଯିବ। ରାଧାରାଣୀ କହିଲେ ମୋତେ ଟିକେ କାନ୍ଧର ବୁହ। ଭଗବାନ ଶ୍ରୀକୃଷ୍ଣ କହିଲେ ହଉ ମୁଁ ବସୁଛି, ତୁମେ ବସ। ଭଗବାନ ଶ୍ରୀକୃଷ୍ଣ ତଳେ ବସିଲେ, ରାଧାରାଣୀ ତଳେ ବସିବା ପାଇଁ ଯାଉଛନ୍ତି, ଭଗବାନ ଶ୍ରୀକୃଷ୍ଣ ଅନ୍ତରେ ଦେଇପାରିବେ ଢୋକିଣି ଗଡ଼ିକି ପଡ଼ି ଓହ୍ଲେଇଲେ, ବି କାହାନ୍ତି କୃଷ୍ଣ କାନ୍ଦିଲେ, ଅନାଥ ରମଣମ ପ୍ରେଷ୍ଟ କ୍ୱାସି କ୍ୱାସି ମହାଭୁଜ। ଗର୍ବ ଆଜ୍ଞା ଭଗବାନ କାହାର ସହିବେନି, ଏଟା ଭକ୍ତମାନଙ୍କ ପ୍ରତି କଳଙ୍କ ଚାଲି ଆସିବ। ମାଂ ଚୋଭି ସମାରାଧ୍ୟ ଲୋକାନାମେ ଏକ ଈଶ୍ୱରମ, ଭଗବାନ ଆଗରେ କହୁଛନ୍ତି ମୁଁ ତିନି ଲୋକର ଈଶ୍ୱର। ଏ ହେଲା ବଳିର ଭୁଲ, ଏଇଟା ହେଲା ବଳିର ଭୁଲ। ପଦତ୍ରୟ ବୃଣିତ ଯୋଉ ଅବୁଦ୍ଧିମାନ ଦୀପଦାସୁସ, ହେ ଅବୁଦ୍ଧିମାନ ତୁ ତିନି ପଦ ମାଗୁଛୁ, ମୁଁ ଚାହିଁଲେ ସପ୍ତ ଦୀପ ଦେଇପାରିବି। ଏ କଥା ଶୁଣିଲା ପରେ ବଳିଙ୍କର ତୃତୀୟ ଗର୍ବର ଆତିଶୟ, ନ ପୁମାନ ମାମ ପାବ୍ରାଜ୍ୟ ଭୂୟୋ ଯାଚି ତୁମାର ରାହତି ତସ୍ମାତ୍ ବୃତିକାରୀ ଭୂମି ବଟୋ କାମ ପ୍ରତିଚ୍ଛମେ। ମୋ ସମ୍ମାନ ଉପରେ ଗୋଟେ ଆଞ୍ଚ ଆସିବ ବୋଲି କହୁଛନ୍ତି, ମୁଁ ଲୋକର ଏକମାତ୍ର ଈଶ୍ୱର, ନ ପୁମାନ ମାମ ଉପପ୍ରାଜ୍ୟ, ମୋତେ କୌଣସି ବ୍ୟକ୍ତି ତ୍ୟାଗ କରିକି ମୋ ପାଖରୁ ଭିକ୍ଷା କଲା ପରେ ଭୂୟୋ ଯାଚି ତୁମ ଆରତି, ବଳି ଦ୍ୱାରରୁ ଭିକ୍ଷା ମାଗି ଯଦି ଆଉ କାହା ଦ୍ୱାରା ଆଗେ ଜଣେ ହାତ ପତେଇଲା, ଏଟା ମୋ ସମ୍ମାନ ଯିବ। ତସ୍ମାତ୍ ବୃତିକାରୀ ଭୂମି ବଟୋ କାମ ପ୍ରତିଚ୍ଛମେ, କାମମ ଯଥେଷ୍ଟମ ସମ୍ୟକ ପାଦ ପ୍ରସାରଣ ନା ଇତି ଅର୍ଥ। ସ୍ୱାମୀପାଦ ଲେଖିଲେ ତୁମେ ତିନି ପାଦ ନାହିଁ, ତୁମେ ଯେତେ ପାଦ ପ୍ରସାରଣ କରି କରିକା ଯାଉଛ ସେତିକି ପାଦ ପ୍ରସାରଣ କରିଦେ, ମୁଁ ସବୁ ଭୂମି ଦେବି। ତିନି ପାଦ କାହିଁକି ମାଗୁଛ, ବଳିରେ ସମ୍ମାନ ଯିବ। ଗର୍ବ ଗର୍ବାତିଶୟ, ଏଥିପାଇଁ ଭଗବାନ ବଳିକୁ ବନ୍ଦନ କଲେ। ମଣିଷର ଯେତିକି ଶକ୍ତି ଅଛି ବହୁତ କମ୍ ଶକ୍ତି, ମଣିଷର ଶକ୍ତି ଗୋଟେ ବାୟୁର ଶକ୍ତିଠାରୁ ବି କମ୍। ଗୋଟେ ଦେଖୁଛନ୍ତି ନା, ବାୟୁ ଦ୍ୱାରା ଆମ ଶରୀର ଚାଲିଛି, ବଚନ କହୁଛେ ଏଇ ବାୟୁ ବନ୍ଦ ହେଇଗଲେ ଶରୀର, କିନ୍ତୁ ଐଶ୍ୱର୍ଯ୍ୟ ପାଇଗଲେ ପଦବୀ ପାଇଗଲେ ବହୁ ଗର୍ବ ଆସେ। ହନୁମାନ ଯେତେବେଳେ ଯାଇଥିଲେ ରାବଣଙ୍କ ପାଖକୁ, ଏତେ ସୁନ୍ଦର ରାମଚରିତ ମାନସରେ ମହାତ୍ମା ତୁଳସୀଦାସ ରଚନା କରିଛନ୍ତି, ବହୁତ ସୁନ୍ଦର କଥା ବୁଝେଇଲେ, ବହୁତ ସୁନ୍ଦର କଥା କହିଲେ। ବୁଝୁ ହନୁମାନଙ୍କୁ ତ ବାନ୍ଧି ପକେଇଛନ୍ତି, ହନୁମାନ ବୁଝାଉଛନ୍ତି କହିଲେ ଦେଖ ପର ସ୍ତ୍ରୀକୁ ରଖିବା ବିବେକର କାମ ନୁହେଁ, ଆଉ ତୁମର ଆଜି ଲଙ୍କାପୁରକୁ ପ୍ରାପ୍ତ ହେଇକି, ଏଇ ସ୍ୱର୍ଣ୍ଣମୟ ଲଙ୍କାକୁ ପ୍ରାପ୍ତ ହେଇକି ତୁମର ଗର୍ବ ଆସିଯାଇଛି। କିନ୍ତୁ ମନେ ରଖ, ସଂସାରର ସବୁ କିଛି ସମ୍ପତ୍ତି ଐଶ୍ୱର୍ଯ୍ୟ କେବେ ଶୋଭା ନୁହେଁ। ରାମ ନାମ ବିନୁ ଗିରାନ ସୋହା, ଦେଖୁ ବିଚାରୁ ତ୍ୟାଗୀ ମଦ ମୋହା, ବସ ନାହିଁ ନା ନାହିଁ ସୋହ ସୁରା, ବସ ନାହିଁ ନା ନାହିଁ ସୋହ ସୁରାରୀ, ସବ ଭୂଷଣ ଭୂଷିତ ବର ନାରୀ। ଗୋଟେ ସ୍ତ୍ରୀ ସବୁ ଭୂଷଣରେ ଭୂଷିତ ହୋଇଛି କିନ୍ତୁ ବସର ନାହିଁ। ଆଜ୍ଞା ସବୁ ଭୂଷଣ ପିନ୍ଧିଲା ପରେ ଯଦି ଗୋଟିଏ ସ୍ତ୍ରୀର ବସର ନାହିଁ, ସେ କେମିତି ଦେଖା ହବ? ତ କି ଚାହିଁବେ? ରାବଣ ତୁମର ସବୁ ଗୁଣ ଅଛି, ତୁମେ ତପସ୍ୱୀ, ଋଷିଙ୍କର ପତ୍ର, ଲଙ୍କାପୁର ପାଇଛ, ଭାଇ ବିଭୀଷଣକୁ ପାଇଛ, ପୁତ୍ର ଅଙ୍ଗଦକୁ ପାଇଛ, ତୁମର ସବୁ ଭଲ, କିନ୍ତୁ ଗର୍ବ ଟିକେ ଛାଡ଼ିଦିଅ। ଦେଖୁ ବିଚାରି ତ୍ୟାଗୀ ମଦ ମୋହି, ମଦଟାକୁ ଟିକେ ଛାଡ଼ିଦିଅ। କହିଲା ରେ ମୋର ସମ୍ପତ୍ତି କ'ଣ ଅଭାବ ଅଛି ନା କ'ଣ? ମୋର ରାମ କ'ଣ କରିବେ? ମୋର ସମ୍ପତ୍ତିର ଅଭାବ ନାହିଁ କି ପ୍ରଭୁ ତାର ଅଭାବ ନାହିଁ କି ସୈନ୍ୟମାନଙ୍କର ଅଭାବ ନାହିଁ? କହିଲେ ଯେଉଁ ଗର୍ବ କରୁଛୁ ନା, ତୁ ଜାଣିର ରାମ ବିମୁଖ ସମ୍ପତ୍ତି କ'ଣ। ହନୁମାନ ହାତ ଯୋଡ଼ି ଯୋଡ଼ି କହୁଛନ୍ତି, ଟିକେ ମଦକୁ ଛାଡ଼ିଦେ, ଗର୍ବକୁ ଟିକେ ଛାଡ଼ିଦେ, ତୋର କଲ୍ୟାଣ ହବ,
ଭକ୍ତ ହାତ ଯୋଡ଼ିକି କହୁଛି ରାବଣଙ୍କୁ, ରାମ ବିମୁଖା ସମ୍ପତି ପ୍ରଭୁ ତାଇ ଯାଇ ରହି ପାଇ ବିନୁ ପାଇ। ଜଣେ ଭରି ବିମୁଖ ଭଗବତ ବିମୁଖ ସେ କେତେ ବଡ ସମ୍ପତ୍ତିର ଅଧିକାର ହେଲେ ବି କହୁଛନ୍ତି ଯାଇ ରହି ପାଇ ବିନୁ ପାଇ, ତାର ଯିବା ସେ ଧନ ପାଇବାର କିଛି ମୂଲ୍ୟ ନାହିଁ, ସେ ଧନ ଯିବାର କିଛି ମୂଲ୍ୟ ନାହିଁ, ଥାଇକି ଯାହାକୁ ଓଡ଼ିଆରେ କହିଲେ ଥାଇକି ନଥିଲା ପରି। ରାମ ବିମୁଖ ସମ୍ପତ୍ତି ପ୍ରଭୁ ତାଇ, ଆରେ ତୋର ଯୋଉ ଲଙ୍କାପୁର ରାମ ବିମୁଖ ସମ୍ପତ୍ତିର ତୁ ପ୍ରଭୁ, ଇଏ ଥାଇକି ନଥିଲା ପରି। ଗୋଟେ ଉଦାହରଣ ଦେଲେ, ବହୁତ ସୁନ୍ଦର ଉଦାହରଣ, ଯଦି ସମ୍ପତ୍ତି ଅଛି, ପଦବୀ ଅଛି, ଶରୀର ଅଛି, ସୁନ୍ଦର ପୁତ୍ର ଅଛି, କିନ୍ତୁ ପ୍ରଭୁ ନାହାନ୍ତି, ତାହେଲେ ଅବସ୍ଥା କଣ?
ସଜଲା ମୂଲା ଜିନ୍ନା ସରି ତନ୍ନା ନାଇ ବରସି ଗଏ ପୁନି ତବ ହିଁ ସୁଖାଇ।
ଗୋଟିଏ ନଦୀରେ ବହୁତ ଜୋର ଜଳ ଆସୁଛି, ବହୁତ ଜଳ ଆସୁଛି, ସଜଳ ମୂଲ ଜିନ୍ନ ସରସି ନାହିଁ, ନଦୀରେ ଜଳ ଆସୁଛି କିନ୍ତୁ ବରସି ଗଏ ପୁନି ତବ ହିଁ ସୁଖାଇ, ତାର ମୂଳରେ ଯଦି ଝରଣା ନାହିଁ, ତାର ମୂଳରେ ଯଦି ଝରଣା ନାହିଁ, ବର୍ଷା ନଦୀରେ କେବଳ ଜଳଟା ଭାସି ଭାସିକା, ବର୍ଷା ସମୟରେ କେବଳ ନଦୀରେ ଜଳଟା ଆସିବ, କିନ୍ତୁ ଯେହେତୁ ମୂଳରେ ଝରଣା ନାହିଁ, ମୂଳରେ କିଛି ସୋର୍ସ ନାହିଁ, ସେ ଜଳ ବର୍ଷା ଦିନ ପରେ କ'ଣ ହବ? ସେ ନଦୀର ଜଳ ଶୁଖିଯିବ। ଆରେ ରାମ ଯେଉଁଠି ନାହାନ୍ତି ତୋ ଧନ ସି ବି ରହିବନି ବାପା। ଆଜ୍ଞା, ହାତ ଯୋଡ଼ିକି ଏତେ କଥା କହିଲା ପରେ ଦେଖନ୍ତୁ ଗର୍ବୀ ଲୋକ କ'ଣ କୁହେ। ହନୁମାନଙ୍କୁ ଏଇ କଥା କହିଲେ ହନୁମାନ କହିଲେ ୟାର ମରଣ ଦଶା ଆଇଲାନି, ମୁଁ କ'ଣ ବୁଝେଇବି, ସ୍ତ୍ରୀ ତ ବୁଝେଇକି ପାରିଲାନି, ମୁଁ ତ ବୁଝେଇକି ପାରିବିନି, ୟା ପରେ ସ୍ତ୍ରୀ ବି ବୁଝେ ଗର୍ବୀ ବା।
ବୋଲା ବିହାସି ମହାଭିମାନୀ ମିଲା ହମହି କପି ଗୁରୁ ବଡ଼ ଜ୍ଞାନୀ,
କହିଲେ ବାହ ମୋ ଗୁରୁ ଗୋଟେ ବଢ଼ିଆ ଗୁରୁ ମିଳିଲା, ଏଇ ମାଙ୍କଡ ମୋର ଗୁରୁ ହେଲା, ବଡ଼ ଜ୍ଞାନୀ ଲୋକ ଆଉ। ବୋଲ ବିହସି ମହା ଅଭିମାନୀ, ରାବଣ ହସି କହୁଛି, ଯାହା ହଉ ଏତେ ଦିନ ତପସ୍ୟା କରିଥିଲି, ମୋର ଗୋଟେ ବଡ଼ ଗୁରୁ ମିଳିଲା, ଇଏ ମୋତେ ପାଠ ପଢ଼ୁଛି।
ମିଲା ହମହି କପି ଗୁରୁ ବଡ଼ ଜ୍ଞାନୀ,
ମୋର ଗୁରୁ ଆଉ କେହି ଋଷି ମୁନି ମିଳିଲେନି, ଗୋଟେ ମାଙ୍କଡ ଆସିକି ମୋତେ ଗୋଟେ ଜ୍ଞାନୀ ଗୁରୁ ହେଇଛି ଆଉ। ଏ ହେଲା ଅଭିମାନୀଙ୍କର କାମ, କାହିଁକି ଅଭିମାନଟା ଆସିଯିବ। ଆଜ୍ଞା,
ଜନମୈଶ୍ୱର୍ଯ୍ୟା ସୁତଶ୍ରୀ ଭି ଏ ଧମାନ ମଦ ପୁମାନ
ଆସିବ। ଆଜ୍ଞା, ଜନ୍ମ ଉଚ୍ଚକୂଳରେ ଜନ୍ମ ହେଲେ ମୁଁ ଏତେ ବଡ଼ ବର୍ଗର ଛୁଆ ଆସିବ, ଐଶ୍ୱର୍ଯ୍ୟ ପ୍ରଚୁର ଧନ ହେଇଗଲେ ଗର୍ବ ଆସିବ, ଶ୍ରୁତ ବହୁ କିଛି ଶାସ୍ତ୍ର ପଢ଼ିକି ଜଡ଼ ବିଦ୍ୟା ଲାଭ, ଶାସ୍ତ୍ର ପଢ଼ିଲେ ବିନୟ ହେଇଯିବ, ବିଦ୍ୟା ବିନୟ ସମ୍ପର୍ଣ୍ଣେ, ବିଦ୍ୟା ଦଦାତି ବିନୟମ, ଜଡ଼ ବିଦ୍ୟା ପଢ଼ିଲେ ବି PhD ଡକ୍ଟର ଫକ୍ଟର ସବୁ କରି କ'ଣ ଡକ୍ଟରେଟ୍ ଫକ୍ଟରେଟ୍ କରି ବଡ଼ ବଡ଼ ଲୋକ, ସିଏ କହିବେ ଏଇଟା କ'ଣ ଗୀତା ଭାଗବତ ଏଗୁଡ଼ା କ'ଣ, ମ ଏଗୁଡ଼ା କ'ଣ ଅଛି, ଏଗୁଡ଼ା କିଛି ନାହିଁ, ବେକାର ଜିନିଷ। ସେ ସାର୍ ଜଣେ କହୁଥିଲେ, ଆଜ୍ଞା ଆପଣ ଟିକେ କହିବେ, ଲୋକମାନେ ଭାବୁଛନ୍ତି ଏଇଟା ଗୋଟେ ଭାଗବତ ଗୀତା ରାମାୟଣ ଏଗୁଡ଼ାକ ହେଉଛି ସବୁ କଳ୍ପନା ଜିନିଷ, ଆଉ କିଏ ଲେଖିଛନ୍ତି? ଯଦି କିଏ ଲେଖିଛନ୍ତି ତୁମେ ଏମିତି ଗୋଟେ ଲେଖ ଦେଖିବା ବାପା, ସଂସ୍କୃତରେ ଖାଲି ଗୋଟେ କଥା ଲେଖ ତୁମେ, ଇ ଲେଖିବାର କଥା, ଇଏ ଲେଖିବାର କଥା ନୁହେଁ। ଗୀତା ଭାଗବତ କେହି ଲେଖନ୍ତିନି, ବ୍ୟାସଦେବ ଲେଖିନାହାନ୍ତି, ବ୍ୟାସଦେବ ଗୀତାକୁ ଲେଖିନାହାନ୍ତି, ବ୍ୟାସଦେବ ମହାଭାରତରେ ଉପସ୍ଥିତ ଥିଲେ, ସିଏ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରେ ଯାହା ବାହାରୁଥିଲା ସେଇଟାକୁ କପି କରିଥିଲେ, ବ୍ୟାସଦେବ ଭାଗବତ ରଚନା କରିନାହାନ୍ତି। ନାରଦଙ୍କ ଉପଦେଶରେ ଆପଣ ପ୍ରଥମ ସ୍କନ୍ଧ ଭାଗବତ ମଧ୍ୟ ପଢ଼ିବେ, ବିଶ୍ୱନାଥ ଚକ୍ରଧର ଟୀକା ଆଚାର୍ଯ୍ୟମାନେ ଟୀକା କରୁଛନ୍ତି, ଧ୍ୟାନସ୍ଥରେ ବସିଲେ, ଧ୍ୟାନରେ କିଏ ଲେଖିପାରେ? ଆପଣ ଧ୍ୟାନ କରି ଲେଖିଲେ ଦେଖିବା କ'ଣ, ଏ ଶାସ୍ତ୍ର ଅନାଦିକାଳରୁ ଅଛନ୍ତି, ଗୀତା ଭାଗବତ ରାମାୟଣ ବେଦ କେ ଅନାଦିକାଳରୁ କେମିତି ଅଛନ୍ତି? ଆଜ୍ଞା, ଆପଣଙ୍କର ମ୍ୟୁନିସିପାଲ ଏଇଟା ଏଇଟା କ'ଣ ମ୍ୟୁନିସିପାଲିଟି ନ ଦେବେ, ଏଇଟା କ'ଣ ସିଟି ମ୍ୟୁନିସିପାଲିଟି, କଟକ ମ୍ୟୁନିସିପାଲିଟି ହେବା ପୂର୍ବରୁ ଆଗେ ମ୍ୟୁନିସିପାଲିଟିର ପ୍ରିନ୍ସିପୁଲ କରାଯାଉଛି, ଏତିକି ଟଙ୍କା ଚାନ୍ଦା ଦେବ, ଏମିତି ରୋଡ଼ ହେବ, ଏଠି ଏହା ହେବ, ତାହା ପ୍ରିନ୍ସିପୁଲ ଅଛି, ତାପରେ କିଛି ସିଟି ହେଉଛି ବା ମ୍ୟୁନିସିପାଲିଟି ହେଉଛି ବା NSC ହେଉଛି କି ଗ୍ରାମ ପଞ୍ଚାୟତ ହେଉଛି। ଭଗବାନ ଏତେ ବଡ଼ ସୃଷ୍ଟିକୁ ଚଳେଇବେ, ଏତେ ବଡ଼ ମାନବମାନଙ୍କୁ ରଖିବେ, ତାଙ୍କ ପାଇଁ କିଛି ନିୟମ ନାହିଁ, ମଣିଷର କ'ଣ ନିୟମ ନା କେବଳ ଖାଲି ଖାଇବା ପିଇବା ବୁଲିବେ, ଏତିକି ନିୟମ, କିନ୍ତୁ ସରକାରର ନିୟମ ହଜାରେ,
ଗାଡ଼ି ଚଲେଇବେ, 10 ଲକ୍ଷ ଟଙ୍କା ଦେଇ ଗାଡ଼ି କିଣିବେ କିନ୍ତୁ ଟ୍ୟାକ୍ସ ଭରି କରିବେ। ଆପଣ କହୁନାହାନ୍ତି ମୁଁ 10 ଲକ୍ଷ ଟଙ୍କା ରୋଜଗାର କଲି ଟ୍ୟାକ୍ସ କାହିଁ ଭରିବି, ରୋଡ଼ଟା ତ ଭଗବାନଙ୍କର, ମୁଁ କାହିଁ ରୋଡ଼ ପରମିଟ୍ ଦେବି। ଆଜ୍ଞା ଆପଣଙ୍କର ଧନ ହେଲା ପରେ ବି ସରକାର ନିୟମ ମାନୁଛନ୍ତି ଏ ସଂସାରରେ ଚଳିବା ପାଇଁ, ତାହେଲେ ଭଗବାନଙ୍କର ତ କିଛି ନିୟମ ଅଛି ଆମମାନଙ୍କ ପ୍ରତି, ସ୍ତ୍ରୀମାନଙ୍କ ପାଇଁ ନିୟମ, ସାଧୁମାନଙ୍କ ପାଇଁ ନିୟମ, ରାଜାମାନଙ୍କ ପାଇଁ ନିୟମ, ପୁରୁଷମାନଙ୍କ ପାଇଁ ନିୟମ, ସେଇଟା ହେଉଛି ଭଗବାନଙ୍କର ଲ ଆଣ୍ଡ କୋର୍ସ ଏଇ ଗୀତା ଭାଗବତ। ଏଇଟା କି କଳ୍ପନା କରି ଲେଖିନାହାନ୍ତି, ଏଇଟା ଭାବିବା ଉଚିତ ନାହିଁ, ଏ ସତ୍ୟ। ଏଇ କଥାରେ ମୁଁ ଆସିଥିଲି, ଏତେ ଗର୍ବ କରିଛନ୍ତି, ନ ପୁମାନ ମାମ ଉପବ୍ରଜ୍ୟ ଭୂୟ ଯାଚିତ ମହାରତି ତସ୍ମାତ୍ ବୃତ୍ତି କରି ଭୂମି ବଟୋ କାମ ପ୍ରତିଚ୍ଛମେ। ଯଥେଷ୍ଟ ଭୂମି ମାଗିନିଅ, ମୋ ପାଖକୁ ଆସିକି ତୁମେ ଯାଇକି ଅନ୍ୟ ପାଖରେ ମାଗିବ, ମୋର ସମ୍ମାନ ଯିବନି, ଏତେ ଗର୍ବ ହେଇଯାଇଛି। ଗର୍ବ ପଦବୀରେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ବି ଭଲ ରୂପ ହେଇଗଲେ ବି ଗର୍ବ ହେବ। ଆମର ଓଡ଼ିଆରେ କୁହନ୍ତି ଗର୍ବ ଗଞ୍ଜର ନର ହରି ଗର୍ବ ନ ସହନ୍ତି କାରି, ଓଡ଼ିଆ ଓଡ଼ିଆରେ ଡାକବା ଜଗନ୍ନାଥ ଗୋଟେ ଲୀଳା ମୁଁ କହିଦେଇକି ଆଗକୁ ଯିବି। କାରଣ ଭାଗବତଙ୍କୁ ଏମିତି ସ୍କୁଟିନାଇଜ୍ କରି କହିବା ବହୁତ କଷ୍ଟ, ଟିକି 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 କରି ଅଳ୍ପ ଅଳ୍ପ କହିକି ଯିବା, ଗୋଟେ ଗୋଟେ ଚରିତ୍ର ଉପରେ କେତେ କଥା ଅଛି ଆଉ ପ୍ରସଙ୍ଗ ଉପରେ। ଆମର ବିଶେଷ କରି ମହାପ୍ରଭୁଙ୍କର ଯେଉଁ ଶିକ୍ଷା ଅଛି, ଚୈତନ୍ୟ ମହାପ୍ରଭୁ କହିଥିଲେ ଆସ୍ୱାଦେ ରସିକେ ସହାୟ, ଆସ୍ୱାଦ ନ ହେବ ରସିକମାନଙ୍କ ସାଙ୍ଗରେ, କିନ୍ତୁ ସଭା ସମିତିରେ ଭାଗବତ କହିବା ବହୁତ କଷ୍ଟ, ସମସ୍ତେ ରହୁଛନ୍ତି। ଆପଣମାନଙ୍କ ଭିତରୁ କିଏ ପଢ଼ିଥିବେ, କିଏ ଭାଗବତ ନ ପଢ଼ିଥିବେ, କିଏ ଜାଣିଥିବେ ନ ଜାଣିଥିବେ, ତେଣୁ ସମସ୍ତଙ୍କୁ ନେଇକି ଯିବାକୁ ପଡ଼େ। ସେଥିପାଇଁ କଥା ବେଳେବେଳେ ରସ ଥିଲେ ବି ଅଲଗା ଟିକେ ଯିବାକୁ ପଡ଼ୁଛି, ଆପଣମାନେ କ୍ଷମା କରିବେ। ଗର୍ବ ଗୋଟେ କିଭଳି ବସ୍ତୁ, ଭଗବାନଙ୍କ ନିକଟରେ ଗର୍ବ, ସଂସାର ଆଗରେ ଗର୍ବ କଲେ ସଂସାର ଲୋକ ଆପଣଙ୍କୁ କମ୍ପିଟେଣ୍ଟ କରିପାରିବେନି ବା କମ୍ପିଟିସନ୍ କରିପାରିବେନି ବା ଚ୍ୟାଲେଞ୍ଜ କରିପାରିବେନି, ଯେହେତୁ ଆପଣ ବର୍ତ୍ତମାନ ଧନର ଅଛି, ଅର୍ଥ ଅଛି, ଏ ପଦବୀ ଅଛି, କିଛି ଲୋକ ଅଛନ୍ତି ଆପଣଙ୍କୁ ଚ୍ୟାଲେଞ୍ଜ କରିପାରିବେ, କିନ୍ତୁ ଭଗବାନ ଆପଣଙ୍କୁ ଚ୍ୟାଲେଞ୍ଜ କରିଦେବେ ଇମିଡ଼ିଏଟଲି। ଜଗନ୍ନାଥଙ୍କର ପାନ ଜଗନ୍ନାଥ ଖାଆନ୍ତି, ଜଗନ୍ନାଥ ଖାଇସାରିଲା ପରେ ପାନ ଖାଆନ୍ତି। ଆପଣ ଏଇଟା ଶୁଣିକି ଭାବିବେନି ଯେ ମୁଁ ବି ପାନ ଖାଇବି, ନା ଜଗନ୍ନାଥ ପାନ ଖାଉଛନ୍ତି। ଆଜ୍ଞା ଜଗନ୍ନାଥ ଯେଉଁ ପାନ ଖାଉଛନ୍ତି ଆମର ସେ ପାନ ଖାଇପାରିବେନି, ଆମ ସମ୍ପତ୍ତି ବାଡ଼ି ବିକି ହେଲେ ବି ଖାଇପାରିବେନି। ତେଣୁ ଜଣେ ଭକ୍ତ ଥିଲେ ଜଗନ୍ନାଥଙ୍କର ଭକ୍ତ, ତାଙ୍କ ନାଁ ଜଗତ ସେଠ, ସେ ଜଗତର ସେଠ ଆଉ ସେ ଜଗତର ସେଠ ଜଗତ ସେଠ ଆସୁଛନ୍ତି ଜଗନ୍ନାଥଙ୍କ ପାଖକୁ, ବହୁ ପ୍ରାଚୀନ କଥା। ତାଙ୍କର ଗୋଟେ ଗର୍ବ ଥାଏ, ଧନର ଗର୍ବ ତ ଅଛି ସ୍ୱାଭାବିକ, ଧନ ଥାଇକି ଯାହାର ବିନମ୍ର, ବିଦ୍ୟା ଥାଇକି ଯାହାର ବିନମ୍ର, ରୂପ ଥାଇକି ଯାହାର ବିନମ୍ର, ଉଚ୍ଚକୂଳର ଲୋକ ଯିଏ ବିନମ୍ର, ତାକୁ ପ୍ରଭୁଙ୍କର ବଡ଼ ଆଶୀର୍ବାଦ। ଆଜ୍ଞା ବଡ଼ ଘରର ଛୁଆ ଧନ ସମ୍ପତ୍ତି ସବୁ ଅଛି, କିନ୍ତୁ ତାର ଅଭିମାନ ନାହିଁ, ଏଇଟା ପ୍ରଭୁଙ୍କର ଆଶୀର୍ବାଦ ହେଲେ ହେବ ନହେଲେ ହେବ, ଅଭିମାନ ନିଶ୍ଚିତ ରହିବ। ଇଏ ଜଗତ ସେଟ୍ ହାଇଦ୍ରାବାଦରୁ ଆସିଛନ୍ତି, ଆସିକି ପଣ୍ଡାମାନଙ୍କୁ ଡାକିଲେ, କହିଲେ ମୁଁ ଗୋଟେ 100,000 ଟଙ୍କା ଦେବି, କିନ୍ତୁ 100,000 ଟଙ୍କାରେ ଏକାଥରେ ଭୋଗ ଲାଗିବା ଦରକାର। ଇଏ କହିଲେ ଆଜ୍ଞା ଆପଣ 100,000 ଟଙ୍କା ଦେଇଦିଅନ୍ତୁ, ପଣ୍ଡାମାନେ କହିଲେ ଆମେ ଭାଗ ଭାଗ କରି ଠାକୁରଙ୍କର ଭୋଗ ଲାଗିବୁ। କହିଲେ ନା ନା, ତାମାନେ ମୋ ନାଁଟା ଆନାଉନ୍ସ ହବ, 100,000 ଟଙ୍କା ଦେଇ ଭୋଗ କଲି। ଇଏ 100,000 ଟଙ୍କା ପାଇଛୁ କେଉଁଠି ବାପା, 100,000 ଟଙ୍କା କାରେ କାଗଜ ବଳ ଦେଖୁ ଜଗନ୍ନାଥ ପାଖରେ, କାଗଜ ବଳ ଦେଖିବେ ଜଗନ୍ନାଥଙ୍କ ପାଖରେ। 100,000 ଟଙ୍କା ଆଣିକି ଧମକା ଧମକି କଲା ପଣ୍ଡାକୁ, ଆଉ କହିଲା ଆଜ୍ଞା 100,000 ଟଙ୍କାରେ ମୁଁ ଭୋଗ ଲଗେଇ, ମୋର ଏକା ସାଙ୍ଗରେ ଲାଗିବ, ଗୋଟିଏ ଓଳି ଲାଗିବ। ଇଏ କହିଲା ଆଜ୍ଞା ସେତେବେଳେ ଘିଅ ମହୁର କେତେ ପାଏ, କେତେ ପାଏ ସବୁ ପାଏ ବିକ୍ରି, ଛଟାଙ୍ଗ ପାଏ, 100,000 ଟଙ୍କା ଇଏ ତ ବର୍ଷେ ଖଣ୍ଡୁ ଲାଗିବ ଖାଲି ଭୋଗ। କହିଲେ ନା ନା, ମୋର ଗୋଟେ ଦିନରେ ଲାଗିବ, ଗୋଟେ ଓଳିରେ ଲାଗିବ। ଇଏ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କାହାକୁ ପଚାରିବା କ'ଣ କରିବା। କହିଲେ ଆଜ୍ଞା ଆପଣ 100,000 ଟଙ୍କା ଦେଇଯାଆନ୍ତୁ, ଆପଣଙ୍କ ନାଁରେ ଭୋଗ ଲାଗିବ। କହିଲେ ନା ଦେବିନି। ପଣ୍ଡାମାନଙ୍କ ଭିତରେ ଟିକେ ଗୋଟେ ଭଲ ପଣ୍ଡାମାନଙ୍କର ଗୋଟେ ଭଲ, ପୁରୀରେ ମୁଁ ଥିଲି କିଛି ବର୍ଷ, ମୁଁ ଦେଖିଛି ପଣ୍ଡାମାନଙ୍କର ଗୋଟିଏ ଭଲ ଜିନିଷ ଅଛି ଯେ ତାଙ୍କର ପ୍ରଭୁଙ୍କୁ ନେଇ ଗର୍ବଟା ଅଛି। ଆମେ ଜଗନ୍ନାଥଙ୍କ ସେବକ ଆଉ, ଆମେ ଜଗନ୍ନାଥଙ୍କ ସେବକ, ହାତ ପାତିବୁ କ'ଣ ହେ କଥାବାର୍ତ୍ତା କରି, ଆମେ ଜଗନ୍ନାଥଙ୍କ ସେବକ, ଏ ଭିକାରୀଟା କ'ଣ ଦେଉଛୁ। ଯାହା ଜଗନ୍ନାଥଙ୍କ ସେବକ ବୋଲି କହୁଛନ୍ତି, ଏଇଟା ବଡ଼ କମ୍ କଥା ନୁହେଁ, ସଂସାର ସେବକ ବୋଲି କହୁନାହାନ୍ତି ତ। ମୁଁ ଯାହା ଏତେ ସବୁବେଳେ ଗୋଟେ ଜଗନ୍ନାଥଙ୍କ ସେବକ ବୋଲି କହୁଛନ୍ତି, ଏ ଜଗନ୍ନାଥ ପୂଜା ପଣ୍ଡା ହେ ଏମିତି କହିବେ, ଯାହା ଭଲ ଗୁଣ ଗୋଟେ ତାଙ୍କର ମନ ଭିତରେ ଗୋଟେ କହିଲା, ଇଏ ଗୋଟେ ଜଗନ୍ନାଥଙ୍କୁ ଚ୍ୟାଲେଞ୍ଜ କରୁଛି, 100,000 ଟଙ୍କା ଭୋଗ ଦେବ, ଆମ ଠାକୁର ଆମ ବଡ଼ ଠାକୁର ଖାଇପାରିବେନି। ସମସ୍ତେ ପ୍ରାର୍ଥନା କଲେ ବଡ଼ ପଣ୍ଡାଙ୍କୁ, କହିଲେ ଆପଣ ଟିକେ ଠାକୁରଙ୍କୁ ଜଣାନ୍ତୁ। ଠାକୁର କହିଲେ କ'ଣ ନା ଆଜ୍ଞା ଏମିତି ସମସ୍ୟା ହେଇଛି, ସିଏ ଲକ୍ଷେ ଟଙ୍କା ଆଣିଛି, କହୁଛି ଗୋଟେ ଥର ଖାଇବାକୁ ଦେବ। କହିଲେ ସିଏ ଖାଇବାକୁ ଦେବ ପରେ ଆଗେ ତାକୁ ଗୋଟେ ଖଣ୍ଡେ ପାନ ମୋତେ ଦେଉ। ପାନ ଦେଇସାରିଲା ପରେ ମୁଁ ତା ଲକ୍ଷେ ଟଙ୍କାର ଭୋଗ ଖାଇବି। ସେ ପାନଟା କିନ୍ତୁ ଗଜ ମୁକ୍ତାର, ଗଜର ମୁକ୍ତା ନଥାଏ କି, ସେ ଚୁନା, ସାଧାରଣ ଚୁନାରେ ମୁଁ ପାନ ଖାଇବିନି, ମୁଁ ଚନ୍ଦନର ପାନ ଖାଏ। ଭଗବାନଙ୍କର ଯେଉଁ ପାନରେ ମରାଯାଏ ମଳେ ଚନ୍ଦନ, କିନ୍ତୁ ଗଜ ମୁକ୍ତାର ଚୂର୍ଣ୍ଣ ଲାଗିବ ମୋ ପାନରେ, ମୁଁ ଖାଇବି। ଆଉ ସେ ଜଗତ ସେଠୁ କୁହ ଟିକେ କେତେଟା ଗଜକୁ ମାରିଲେ କ'ଣ ସବୁ ଗଜ ଗଜର ମସ୍ତକରଣ ମୁକ୍ତ ଅଛି ନା କ'ଣ, ନା ସବୁ ଗାଈଙ୍କର ମସ୍ତକରେ ଗୋରଚନା ଅଛି, ନା ସବୁ ହରିଣଙ୍କ ମସ୍ତକରେ କସ୍ତୁରୀ ନାହିଁ, ଆଉ ସବୁ ସାଧୁ ପାଖରେ ଏଇ ଦୟାଳୁତା ଭାବ ନାହିଁ। ଇଏ ଦୁର୍ଲଭ, ସବୁ ସାଧୁ ଦୁର୍ଲଭ। ଇଏ କେତେ ହାତୀକୁ ମାରିବେ, ଲକ୍ଷେ ଟଙ୍କା ଦେଇ କେତେଟା ହାତୀ କିଣିବେ, କେତେଟା ହାତୀକୁ ମାରିବେ, ତା ଭିତରୁ ଗଜମୁକ୍ତା ପାଇବେ, ତାକୁ ପୋଡ଼ିବେ, ପୁଣି ଗଜମୁକ୍ତାକୁ ପୋଡ଼ିଲା ପରେ କେତିକି ଚୂର୍ଣ୍ଣ ହବ, ପାନ ମରା ହବ, ତିନି ଠାକୁର ଖାଇବେ। କହିଲେ ଆଜ୍ଞା, ଠାକୁର କହିଲେ ଆପଣ ଖଣ୍ଡେ ପାନ ଦିଅନ୍ତୁ, ତାପରେ ଠାକୁର ଆପଣଙ୍କର ଇଏ କହିଲା ପାନ ଖଣ୍ଡେ ବଜାରରୁ କିଣି ଗଲା ନା, ସେ ପାନ ନାହିଁ, ଗଜମୁକ୍ତାର ଚୂର୍ଣ୍ଣ ଲାଗିବ, ତା ଜଗତ ସେଟ ବୁଦ୍ଧି ଛାଡ଼ିଗଲା, ପଡ଼ିଲା ଚିତ୍ପଟାଙ୍ଗ ମାରିକି ଆଉ କ'ଣ। କହିଲା ଏ ଭଗବାନ, ମୋତେ ମୋର ଯେଉଁ ଗର୍ବ ଥିଲା, ମୁଁ ଗୋଟେ ଓଳିରେ ଏକବାର ଜଗନ୍ନାଥକୁ ଲକ୍ଷେ ଟଙ୍କା ଦେବେ, ଏଟା ଗୋଟେ ମୋର ଗ୍ରିନିସ୍ ବୁକ୍ରେ ରେକର୍ଡ଼ ରହିବ, ଜଗନ୍ନାଥ ଇତିହାସରେ କ'ଣ ଆମର ମାଦଳାପାଞ୍ଜିର ରେକର୍ଡ଼ ରହିବ, ହାଇଦ୍ରାବାଦର ଜଗତ ସେଟ ଲକ୍ଷେ ଟଙ୍କାର ଭୋଗ ଦେଇଛି, କିନ୍ତୁ ତୁ ଜାଣିନୁ ସେ ଜଗତର ପତି ବୋଲି, ତୁ ଗର୍ବ କରୁ ତାଙ୍କ ଆଗରେ। କହିଲା ପ୍ରଭୁ, ମୁଁ ପାନ ଖଣ୍ଡେ ଆପଣଙ୍କୁ ଦେଇପାରିଲିନି, ଆଉ କ'ଣ ଖାଇବାକୁ ଦେବି, ମୋତେ କ୍ଷମା କରନ୍ତୁ ଆଜ୍ଞା, ମୋର ଟିକେ ଗର୍ବ ହେଇଯାଇଥିଲା। ଗର୍ବ ସଂସାର ଆଗରେ ସଫା ପାଇବେ ଯେତେଦିନ ଆପଣଙ୍କର ପୁଣ୍ୟ ଅଛି, ପୁଣ୍ୟ ବଳରେ ଆପଣ କାହାକୁ ଧମକା ଧମକି କରି ରଖିବେ, ଗର୍ବାତିଶୟ ହବ ପ୍ରଭୁଙ୍କ ଆଗରେ ନା। ଏଠି ଯେଉଁ ବଳି କହିଦେଲେ ନା, ଲୋକାନାମ ଏକ ବିଶ୍ୱରମ, ମୋ ପାଖରୁ ଭିକ୍ଷା ମାଗି ତୁମେ ଆଉ କାହା ପାଖରୁ ଭିକ୍ଷା ମାଗିବ। ପ୍ରଭୁଙ୍କର ପ୍ରବଚନ ଆରମ୍ଭ ହେଲା, ବହୁତ ସୁନ୍ଦର ପ୍ରବଚନ, ଆମମାନଙ୍କ ପାଇଁ ପୁରା ବ୍ରାହ୍ମଣ ସାଧୁମାନଙ୍କ ପାଇଁ ବହୁତ ସୁନ୍ଦର ଶିକ୍ଷା, ସମାଜ ପାଇଁ ବହୁତ ସୁନ୍ଦର ଶିକ୍ଷା, ନିଷ୍କପଟ ଶିକ୍ଷା। ଶ୍ରୀ ଭଗବାନ ଉବାଚ, ନିଷ୍ପୃହତ୍ୱମ ଏବଂ ଆବିଷ୍କୃବନ ଆହ ଯାବନୀତି ସପ୍ତମୀ, ସାତଟି ଶ୍ଳୋକରେ ଭଗବାନ କହିବେ, ଯାବନ୍ତ ବିଷୟା ପ୍ରଷ୍ଠା ସ୍ତ୍ରୈଲୋକ୍ୟାମ ଜିତେନ୍ଦ୍ରିୟ ନ ଶକ୍ନୁ ବନ୍ଦିତେ ସର୍ବେ ପ୍ରତିପୂରୟିତୁମ୍ ରୂପା। ହେ ରାଜନ, ଯାବନ୍ତ ବିଷୟା ପ୍ରଷ୍ଠା, ଯେତୁର ସମ୍ଭବ ଆଜ୍ ଫାର୍ ଆଜ୍ ପସିବୁଲ, ଯାବନ୍ତ ବିଷୟା ପ୍ରେଷ୍ଠା, ଯାହାକୁ ଧନ ସ୍ତ୍ରୀ ପୁତ୍ର କନ୍ୟା ପ୍ରିୟ ଲାଗୁଛି, ସେ ବ୍ୟକ୍ତି କିଏ ନା ଅଜିତେନ୍ଦ୍ରିୟ, ଯାହାର ଇନ୍ଦ୍ରିୟ ସଂଯମ ହେଇନି, ସେ ବିଶ୍ୱର ସବୁକିଛି ପାଇଲେ ବି, ଯଯାତି ମହାରାଜ କହିଲେ ନା, ଯତ୍ ପୃଥିବ୍ୟା ବୃହି ଯବ ହିରଣ୍ୟା ପ୍ରସବ ସ୍ତ୍ରୀୟ, ସଂସାରର ସବୁ ସ୍ତ୍ରୀ ସବୁ ଧନ ସବୁ ସମ୍ପଦ ଯବ ଆଦି ଶସ୍ୟକୁ ଦେଇଦେଲେ ବି ନ ଦୁହତି ମନ ପ୍ରିୟ ପୁଂସ କାମ ହତସ୍ୟ, ଯେ ଯାହାର ମନ କାମନାରେ ହତ ହେଇଛି ସେ ଏକ ନମ୍ବର ଭିକାରୀ ସଂସାରରେ, ସବୁବେଳେ ହାଏ 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 ହାଏ, ସବୁବେଳେ ମୋର ଟଙ୍କା ସରିଗଲା ଟଙ୍କା ସରିଗଲା। ମୁଁ ଗୋଟେ ଉଦାହରଣ ଦିଏ, ଦେଖନ୍ତୁ ଆପଣଙ୍କର ରିକ୍ସା ଟାଣୁଥିବା ଲୋକ ଡେଲି 200 ରୋଜଗାର କରୁଛି, ତାର ଯଦି 100 ଟଙ୍କା କମିଗଲା ସେ କ'ଣ କହିବ? ମୁଁ ବେଳେବେଳେ ରିକ୍ସା ଆଗରୁ ଯେତେବେଳେ ଭୁବନେଶ୍ୱର ରିକ୍ସା ଚାଲେ ପଚାରେ, ଦୁଃଖୀ ଲୋକ ଯେତେବେଳେ ଟେମ୍ପୁ ନଥିଲା ଟ୍ରେନ୍ରେ ଆମେ ଯାଉ, ପଚାରୁ ବାପା ତୋର କେତେ ଟଙ୍କା ହେଉଛି? ମୁଁ ସବୁବେଳେ ଶୁଣେ ଗୋଟେ, ବାବା ଭଗବାନଙ୍କ ଇଚ୍ଛାରେ ଆମେ ଚଳିଯାଉଛୁ, ଆରେ ଗୋଟେ ରିକ୍ସାବାଲା କହୁଛି ଭଗବାନ ଇଚ୍ଛା ଚଳିଯାଉଛି, କିନ୍ତୁ ଗୋଟେ ଧନୀ ଲୋକ ଯିଏ ଡେଲି 10,000 ରୋଜଗାର କରୁଛି, ତାର ଯଦି 100 ଟଙ୍କା କମ ଥିବ ସେ 30 ଥର ଗଣିବ, 100 ଟଙ୍କା ଖସିଗଲେ କୁଆଡ଼େ? ସେ ସେଦିନ ଖା ପିଇ କରିବନି, ଆଜି କାହିଁ 100 ଟଙ୍କା କମିଗଲା, ବିଜନେସ୍ରୁ କମିଗଲା 100 ଟଙ୍କା ଡିପୋଜିଟ୍ ହେବ। ଆରେ ଗରିବ ଲୋକର 100 ଟଙ୍କାରୁ ମୂଳ ନ ମିଳିଲେ ବି ସେ ଭଗବାନଙ୍କୁ ଆଶ୍ରୟ କରିବ, କିନ୍ତୁ ଧନୀ 10,000 ପାଇଲା ପରେ ହାୟ ହାୟ ହବ, ଭିକୁକ ସେବା ତାର କ'ଣ ଧନ ତୃଷ୍ଣା ସେ ଆସିଯାଇଛି। ବିଷୟ ପ୍ରେଷ୍ଠା, ଯାହାର ବିଷୟ ଅତି ପ୍ରିୟ, ସେ ଅଜିତେନ୍ଦ୍ରିୟ ଲୋକମାନେ ନ ସ୍ୱପ୍ନବନ୍ଦିତେ ସର୍ବମ୍ ପ୍ରତିପୁର ଏତୁ କାମମ୍। ବଳି ମହାରାଜ କହୁଛନ୍ତି, ବାମନ ଦେବ, ମୁଁ ଯଦି ତିନି ପାଦରେ ସନ୍ତୁଷ୍ଟ ନ ହେଇପାରିବି, ମୋତେ ସଂସାର ସବୁ ବସ୍ତୁ ଦେଲେ ବି ପ୍ରିୟ ହେଇପାରିବି, ମୋର କାମନା ପୂର୍ଣ୍ଣ ହେବନି, ଏ ସତ୍ୟ। ସନ୍ତୋଷ ଉପରେ କେବଳ ପ୍ରବଚନ, ସାତଟି ପ୍ରବଚନ, କାରଣ ଆପଣ ଯଦି ସନ୍ତୋଷ ନହେଲେ ଆପଣଙ୍କର ଗୋଟିଏ ଗୁଣ ଆସିବ ଲୋଭ,
লোভশ্চলতি লোভেন বুদ্ধিশ্চলতি, লোভরে বুদ্ধিটা চঞ্চল হব। আজি লোক কোন করুনা দেখুন আপনার কহা খারাপ লাগুচি, বড় বড় ধনী বড় বড় মানি বড় বড় পদবীরে প্রভু তাঙ্কর পূর্ব স্বীকৃতি হিসাবে 50,000 60,000 লক্ষ টাকা দরমা দিয়েছেন, পুরো গোটে গরিব লোক কিছু বিল পাস করে গেলে এই 200 টাকা দেবো না? এই পুলিশ মানুষ আমার ভুবনেশ্বরের ভোর ভোর আসে আমার অটলা ফার্ম কু, সে যে ট্রক সব লোড হয়ে আসছে আন্ধ্রা ট্রক, ভোর 5টার উঠি বাড়ি দেখে গে পকা 200। এসব সমাজের কেবল গোটে কথা কুনি, প্রভু আপনার অভাব করে না, প্রচুর দরমা মিলুচি, ধন অছি, কিন্তু লোভ এত বড় যাই, লোভ বুদ্ধি দরমাটা ফিক্স করেদেমি উপর ডিউটিরে আনি ঘরদ্বার চলাইকি, তো তো সব ফিক্স করবি, তো কপাল ফিক্স করছু কি? তো কপালটা কা হাতর অছি? কাল হাতর অছি, কাল হাতর তো কপাল অছি, ধন এত তোমার প্রিয়, তুমি ভিক্ষুকটার ভিক্ষুক হয়ে যাচ্ছ, গরিব লোক মানুষ চিন্তা কর না, সে কত কষ্টরে অনেক, প্রভু এত সম্পদ দিয়েছেন তাঁর মানে পরসেন্টেজ, সব পরসেন্টেজ জমরাজ বাহার করিয়ে জমদরবার জমরাজ দেখবে, বাবা কাহা কতুর কত পরসেন্ট নেই মতো পরসেন্টটা দে, সেই পরসেন্টটা জমরাজ আদায় করি। ই বহু বড় সমাজের হীনবৃত্তি যা প্রভু দিয়েছেন, সেটা সন্তোষ রহবা দরকার, সন্তোষ রহলে লোভেন বুদ্ধিশ্চলতি লোভে জনয়তি তৃষ্ণা, সন্তোষ ন হলে লোভ বাড়লা, লোভ হলে বুদ্ধি চঞ্চল হল, বুদ্ধি তাহলে চঞ্চল হব, লোভর তৃষ্ণা জানি, তৃষ্ণার্ত দুঃখ আপনন্তি, যে যে তৃষ্ণার আর্ত হয়ে গেল তার বুদ্ধি গলা, সে দুঃখ পাইব, দুঃখপ্রাপ্ত হব, ইহ পরত্র চ, এই জন্মরে তার গলা পরজন্ম বি গলা, লোভটা তাহলে ছাড়বনি, সে বা কোণ করি, আজ তো খালি বাহার কথা মনে পড়ছে, বেশি লোভী ঘাটে অছি, মরিয়া যাচ্ছি, পুয়া বি ধন দেব, সব সুদ লগাইছি, পোতিকি রাখিছি, কুয়াড়ে কাহু দিয়েছি, পুয়া দেবনি, কারণ কালে দিয়ে পুয়া যদি বঞ্চিব অধিকা দিন, পুরা অচেত হয়ে পড়লা, পুয় মানে কে ডাক্তর পচারিবা, পুয় মানে পচারে বাপা কাহ কোণ দিয়েছ, লিস্টটা দিয়ে দিও, মরিব তুমি, কালে বঞ্চি পুয়া লিস্ট দিয়ে দেবে, পুয় মানে পচারিবেনি, শেষদিন অচেত হয়ে বলে ডাক্তার পরামর্শ কলে, কে আজ্ঞা আম বাপা দুই সেকেন্ড তিন সেকেন্ড বঞ্চাই দেব, কত পয়সা নেব কে, হল গোটে ইঞ্জেকশন দিয়ে 5,000, দুই মিনিট সে কথা কে, কে আজ্ঞা আসু, সব পুয়া মিশিক ধার করি পয়সা আনি দে, বাপা সেত শোয়েছি কেউটি ঘর দ্বার মুহে, আপনার ঘর সিনা তৈরি করছেন সব কোণ কৌন ডাইনিং রুম, তাপরে ড্রয়িং রুম, তাপরে বেডরুম, কিন্তু বেড় যেতলে হয়ে যাব, বেডরুম রু আসবে ড্রয়িং রুম কু, তাপরে ড্রয়িং রুম রু আসবে ডাইনিং রুম কু, ডাইনিং রুম রু আসবে ডাইনিং রুম কু, ডাইনিং রুম কোটা কহিলে পুরা আগ দ্বার মুহে শোবে, কেন বুড়া বেড় হয়ে গেল তো তাকে বাহার করা হব ঘর, দেখবে আপনার লাস্ট বেড়ু আনিকি দ্বার মুহে শোবে, বুড়া দ্বার মুহে শোয়েছি, পুয় মানে নিয়ে রাত্র ইঞ্জেকশন দেলে বুড়া উঠলা, সব পুয় ঘেরি কাগজ কলম ধরি, এই ভাই লেখ লেখ শীঘ্র লেখ, কিন্তু কোণ বাপা কাহ কত দিয়েছ গো, ইয়ে কলম খালি আঙ্কর চঞ্চল হল, বুড়া ঠারুছি, বাপা কোণ কুহ কাহ কত দিয়েছ, বাপা ঠারুছ, রখরে রখরে রখরে, পুয় কে কোণ রখ, বাপা কাহ কত দিয়েছ, সে কুছ রখরে রখরে, কোণ রখি না, দ্বার মুহে গোটে ঝাড়ুটা কুয়েছু, কোণ কে খজুরী পিঞ্ছর ঝাড়ুটা গোটে গরু খাই যাচ্ছে, রে রখরে 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 গরু খাইগাল, গরু খাইগাল, পুয় কে বাপা কাহ কত দিয়েছ, কুহ কাহ কত দিয়েছ, বুড়া তার ঠক রখরে রখরে কে পাঠাব, কে রে ইয়ে মলা বেড় যে ঝাড়ু তৃষ্ণা ছাড়ি পড়ুনি, সে টঙ্কা দেব 5,000 টাকা বেকার গলা, পুরিয়া লোন শুধু পড়ে তৃষ্ণা, সে ই কোণ মিছ লেখিলে কি আচার্য মানুষ নীতিপা গোটে অমোঘ বাক্য, তৃষ্ণার্থম দুঃখ মাপনন্তি, সন্তুষ্ট হলে আপনার ধন উপরে তৃষ্ণা আসব, তৃষ্ণা আসলে পরত্র চ ইহ পরত্র চ, এই জন্মটা তৃষ্ণার গলা লোভ রহলা, মলা বেড় লোভ রহ, কলে যাবত বিষয় আপ্রেষ্ট, যাবন্ত বিষয় আপ্রেষ্টা স্ত্রৈলোক্যাম অজিতেন্দ্রিয়, তিন লোকের যে অজিতেন্দ্রিয় তাকে সব বস্তু দেলে বি, অজিতেন্দ্রিয় ব্যক্তি কু তিন লোকের সমস্ত বস্তু দেলে বি, যাহাকু বিষয় প্রিয় ন সক্নুমন্তে সর্বে প্রতিপুরয়িতম নৃপঃ,
ତା କାମନାକୁ ପୂର୍ଣ୍ଣ କରିପାରିବାନି। କହିଲେ ଭଗବାନ କଣ ନିଷ୍ପୃତ କହୁଛନ୍ତି, ନିଷ୍ପୃହା ତାକୁ ଦେଉଛନ୍ତି।
ତ୍ରିଭି କ୍ରମେୟ ସନ୍ତୁଷ୍ଟେ ଦୀପେ ନାପି ନ ପୂରିୟତେ ନବବର୍ଷ ସମେତେନମ୍ ସପ୍ତ ଦୀପାବର ଇଚ୍ଛା।
ପ୍ରକୃତରେ ବଳି ଏତେ ସରଳ ଆଉ ନିଷ୍କପଟ, ସେ ଚାହୁଁଛନ୍ତି ଅଧିକ ଦେବା ପାଇଁ, କିନ୍ତୁ ଭଗବାନ ବାମନ ଦେବ ସଂସାରକୁ ଶିଖିବା ପାଇଁ କହୁଛନ୍ତି ମୋର କମ୍ ଦରକାର। ଏଇଟା ପ୍ରକୃତରେ ସାଧୁ ଭିକାରୀମାନଙ୍କ ପାଇଁ ଶିକ୍ଷା। ଦାତା ସବୁବେଳେ କହୁଥିବ ଅଧିକା ନିଅନ୍ତୁ, ଆମେ କ'ଣ କହିବା ନା ଆଜ୍ଞା ଏତେ ମୋର ଦରକାର ନାହିଁ, ମୋର ଏତିକି ଦରକାର। ଏମିତି ନୁହେଁ ଯେ ଆଜ୍ଞା 100 ଟଙ୍କା ଦେଲେ କ'ଣ ଆଉ 200 ଟଙ୍କା ଦିଅ ଆଜ୍ଞା, ନା ଦାତା ସବୁବେଳେ ଅଧିକା ଦେବା ପାଇଁ ଚାହିଁବ। ଗ୍ରହିତା ସାଧୁ ବ୍ରାହ୍ମଣ ତାଙ୍କର ଆବଶ୍ୟକ, ଆଜ୍ଞା ମୋର ଏତିକି ଆବଶ୍ୟକ, ଯଦି ଆପଣ ଅଧିକା ଦେବା ପାଇଁ ଚାହୁଁଛନ୍ତି ତାହେଲେ ମଠକୁ ଦେଇଦେବେ, ପୁରା ଜଗନ୍ନାଥ ମନ୍ଦିର ଭୋଗ ଲଗାଇଦେବେ। ସାଧୁ ସନ୍ନ୍ୟାସୀ ଆସକୁ ଅର୍ଥ ଆସିଲେ ସାଧୁ କ'ଣ କରିବେ, ମନ୍ଦିରରେ ଦେଇଦେବେ, ପ୍ରଭୁଙ୍କ ପାଇଁ ବସ୍ତ୍ର କିଣିଦେବେ। ସାଧୁ ସନ୍ନ୍ୟାସୀମାନେ ନୁହେଁ ଯେ ଏଇଟା ଖାଲି ଘର ଛାଡ଼ିଛନ୍ତି, ଖାଲି ପରର ପଇସାକୁ ଆଣିକି ପକେଟରେ ପୁରେଇବେ, ଏଇଟା ଗୋଟେ ଭଲ ବିଜନେସ୍ ଇ ନୁହେଁ। ସେ କହୁଛନ୍ତି ମୁଁ ଯଦି ସନ୍ତୁଷ୍ଟ ନ ହେବି ତିନି ପାଦରେ, ତ୍ରିଭି କ୍ରମେଇ ଅସନ୍ତୁଷ୍ଟେ ଦୀପନା ବି ନ ପୁରିୟତେ, ମୁଁ ତିନି ପାଦରେ ସନ୍ତୁଷ୍ଟ ନ ହେଲେ ମୋତେ ସବୁ ଦୀପ ଦେଇଦେଲେ ବି ମୁଁ ସନ୍ତୁଷ୍ଟ ହେଇପାରିବିନି। ନବବର୍ଷ ସମେତ ଏଣମ୍, 9 ବର୍ଷ ସହିତ ସବୁ ଦୀପ ଦେଲେ ବି ସପ୍ତ ଦୀପର ଇଚ୍ଛା, ଗୋଟିଏ ଦୀପ ଦେଇସାରିବ ଇଚ୍ଛା ହେବ ଆଉ ଗୋଟେ ଦୀପ ଦେଉନାହାନ୍ତି, କାରଣ କାମନାକୁ କେବେ ହତ କରିହେବନି। ସନ୍ତୋଷ ହେଉଛି ସଂସାର ସବୁଠୁ ବଡ଼ ଧନ, ସଂସାର ବଡ଼ ଧନ କ'ଣ ସନ୍ତୋଷ। ଆପଣ ଅନୁଭବ କରିଥିବେ, କାରଣ ଆପଣଙ୍କ ଟାଣୁ ବଜାର ସବୁ ବଢ଼ିକି ଆସୁଛନ୍ତି, ଗରିବ ଲୋକରୁ ଯିଏ ଗରିବ ଲୋକଙ୍କୁ ଯାଇକି ଥରେ ଦେଖନ୍ତୁ, ଯେଉଁ 2-3 ଭାଇ ଥିବେ ସେ ପଖାଳ ଟିକେ ଖାଉଥିବେ, ଆଳୁ ଆଳୁ ପୋଡ଼ା ହେଇଥିବ ଖାଉଥିବେ, ସେ ଭାଇମାନଙ୍କ ଭିତରେ ବିଲର ଖଟି ଖଟିକି ଆସିଥିବେ, ସେମାନେ ବସିକି ଖାଉଥିବେ, ଧନ ତାଙ୍କର ନଥିବ, ତାଙ୍କ ଭିତରେ ଦେଖିବ କେତେ ସନ୍ତୋଷ, ପୁରା ଆନନ୍ଦରେ ମନ ଭିତରେ ପୁରା କଥା, ଭାଇ ଏଇଟା ସାରିଦେବା ସେ ଜମିରୁ କିଆରୀଟା, ସେ ଆଜି ଆଉ ଟିକେ ଡେରି ହେବ ବରଂ ସେ ଜମିରୁ ଧାନଟା ଉଠିକି ଆଣିବା, କହ ହଁ ଶୀଘ୍ର ଖାଯିବା, ଧନ କମ୍ ଅଛି ମନଟା ମେଳିକି ରହିଛି, ତୃଷ୍ଣା ସନ୍ତୋଷରେ ଅଛନ୍ତି, ଯେତିକି ପାଉଛନ୍ତି ପ୍ରଭୁଙ୍କ ଦ୍ୱାରା ସନ୍ତୋଷରେ ଅଛନ୍ତି, ସେଥିପାଇଁ ମନଟା ପୁରା ପୁରା ତାଜା ରହିଥିବ। ବିପଦ ସମୟରେ ପାଣ୍ଡବମାନଙ୍କର କ'ଣ ଅବସ୍ଥା ଥିଲା, ସବୁବେଳେ ସନ୍ତୋଷ। ଜଣେ ନୀତିକାର ଲେଖୁଛନ୍ତି ଦେଖ ସଂସାରର କେଡ଼େ କେଡ଼େ ବଡ଼ ପ୍ରାଣୀମାନେ ସନ୍ତୋଷରେ ରହିଛନ୍ତି, ଅସନ୍ତୋଷ କେବଳ ମଣିଷ, ଇ ପରମଧନ ସଂସାରରେ ସନ୍ତୋଷ ରହିବା। ଭଗବାନ ଗୀତାରେ କ'ଣ କହିଲେ, ଯଦୃଚ୍ଛା ଯୋଗ ବି ସିଦ୍ଧି ହେବ, ଭକ୍ତି ଯୋଗର ଭକ୍ତି ପ୍ରାପ୍ତ ହେବ ଜଣେ ଯେଉଁ ଯୋଗୀ ବି, ସେ ସନ୍ତୋଷ ଦରକାର। ଯଦୃଚ୍ଛା ଲାଭ ସନ୍ତୁଷ୍ଟ ଦିନ୍ଦା ଅତୀତେ ବିମତ୍ସର ସମସିଦ୍ଧ ଅସିଦ୍ଧ ଚ କୃତାପୀନ ନିବର୍ତ୍ତ୍ୟତେ। ଯେତିକି ମିଳିଲା ସନ୍ତୋଷ, ପ୍ରଭୁ ଏତିକି ଦେଇଛନ୍ତି, ବାସ ଖୁସି ଆନନ୍ଦ। ସର୍ପା ପିବନ୍ତି ପବନ ନହି ଦୁର୍ବଳାସ୍ତେ, ମଣିଷ ଶିଖିବା ଦରକାର ସର୍ପ ପ୍ରତିଦିନ ଆହାର ପାଉନି। ଅଜଗର ତ ବୃତ୍ତିର ନାଁରେ ଅଜଗର, ଅବଧୂତ 24 ଶିକ୍ଷା ଗୁରୁ ଭିତରୁ ଅଜଗରକୁ ଗୁରୁ କରିଥିଲେ। ଅଜଗର ଗୋଟିଏ ଜାଗାରେ ପଡ଼ିକି ରହିବ, ତା ମୁହଁକୁ ଯାହା ଆସିବ ସେ ଖାଇବ, ତାକୁ ଖାଇବ ଭଗବାନ ମିଳୁନି ଦେଉନାହାନ୍ତି। ଅଜଗର ଅଲଗା ସମୟରେ କ'ଣ କରେ, ପବନ ଖାଏ, ସର୍ପମାନେ ପବନ ପ୍ରିୟ, ସର୍ପମାନେ ସବୁଦିନ ଖାଆନ୍ତିନି। ସର୍ପା ପିବନ୍ତି ପବନ ନହିଁ ଦୁର୍ବଳ ଆସ୍ତେ, ସର୍ପମାନେ ପବନ ପିଇକି ରହିଛନ୍ତି ସେ ଦୁର୍ବଳ ହେଉନାହାନ୍ତି। ଶୁଷ୍କେଇ ତୃଣେ ବନଗଚା ବଲିନୋ ଭବନ୍ତି, ଶୁଷ୍କ ତୃଣ ଖାଇକି ବଣର ଗଜମାନେ ହସ୍ତିମାନେ ବହୁବଳବାନ ଅଛନ୍ତି। କନ୍ଦେଇ ଫଳ ବୋଲେ ବରା କ୍ଷପୟନ୍ତି କାଲମ, ଏ କନ୍ଦେଇ ଫଲେ ମୁନି ବରା କ୍ଷପୟନ୍ତି କାଲମ, ମୁନିମାନେ କନ୍ଦମୂଳ ଫଳମୂଳ ଖାଇକି ତାଙ୍କ ସମୟ କଟାଉଛନ୍ତି। ସନ୍ତୋଷ ଏବ ପୁରୁଷସ୍ୟ ପରମମ ନିଧାନମ, କିଏ କହିଲେ ବୈରାଗୀ, ଇଏ ନୀତି ଶତକରେ ଭର୍ତ୍ତୃହରି ମହାରାଜ ଲେଖିଲେ, ସନ୍ତୋଷ ହେଉଛି ଗୋଟେ ପରମ ଧନ, ଯେତିକି ପ୍ରଭୁ ଦେଇଛନ୍ତି ଖୁସି ହେଇଯିବା ଦରକାର। ଭଗବାନ ବାମନ ଦେବ ଶିକ୍ଷା ଦେଉଛନ୍ତି, ମୋତେ 3 ପାଦ ଦେଉଛ ମୁଁ ଏଥିରେ ସନ୍ତୋଷ, ତୁମେ ମୋତେ ଅଧିକା ଦେବା ପାଇଁ କାହିଁକି ଚେଷ୍ଟା କରୁଛ, ମୋର ଆବଶ୍ୟକ ନାହିଁ। ଏଠି କହୁଛନ୍ତି ଯଦି ତୁମେ ଚାହୁଁଛ ସପ୍ତଦୀପ ନବ,
ତହି ସପ୍ତଦୀପମ୍ ମହି ପ୍ରତିଚ୍ଛା। ସପ୍ତଦୀପ ଦରକାର କି ମୁଁ ଦେଇଦେବି? କହିଲେ ନା, ସପ୍ତଦୀପ ପାଇଥିବା ଲୋକମାନେ ସପ୍ତଦୀପର ଅଧିପତିମାନଙ୍କର ମନ ବି ଠିକ୍ ନାହିଁ, ତାଙ୍କର କାମନା ବି ହତ ହେଇନି, ତାଙ୍କର ବି ଆହୁରି କାମନା ଅଛି। ସପ୍ତଦୀପାଧିପତୟୋ ନୃପାବେଣ୍ୟ ଗଣାଦୟ ଅର୍ଥୈ କାମେ ଗତାନନ୍ତମ୍ ତୃଷ୍ଣାୟା ଇତି ନ ସ୍ମୃତଃ। ଅର୍ଥ କାମରେ ଏ ଶରୀରକୁ କାମ ଭୋଗ ଦେବା ବା ଶରୀର ପାଇଁ ଯାହା କିଛି ଭୋଗ ଦରକାର ଦେବା, ଆଉ ଅର୍ଥରେ ଏ କେହି ସନ୍ତୋଷୀ କେଠି ଯାଇନାହାନ୍ତି, କେବଳ ଜଣେ ସନ୍ତୋଷ ହେଇକି ଯାଏ ଭଗବାନଙ୍କର ଭକ୍ତ। ଯଦି ଭଗବାନ କୃପା କରିବେ ସେ ଅର୍ଥରେ ସନ୍ତୋଷ ହେଇଯିବ, କାମନାରେ ସନ୍ତୋଷ ହେଇଯିବ, ନହେଲେ ମୃତ୍ୟୁ ପୂର୍ବରୁ ଯାହାର ଯେତେ ଧନ ଥାଉ, ଯାହାର ଯେତେ ଭୋଗ କରିଥାଉ, ତାର ସେ କାମନା ରହିବ। କହିଲେ ସପ୍ତଦୀପ ଅଧିପତ ନୃପ, ସପ୍ତଦୀପର ଅଧିପତି ନୃପ ବେଣ ଗୟ, ଏ ରାଜାମାନେ ଆଦୟ ଅନ୍ୟାଦି ରାଜା ଅତି ଅର୍ଥେଇ କାମଗତା ନାନ୍ତ ତୃଷ୍ଣାୟା ଇତି ନ ସ୍ମୃତ। ଅର୍ଥ ଆଉ କାମ ପ୍ରଚୁର ଭୋଗ କରିଛନ୍ତି, କିନ୍ତୁ ତୃଷ୍ଣାକୁ ତ୍ୟାଗ କରିପାରିନାହାନ୍ତି। ଆମେ ଯେତେ ଭୋଗିବା କ'ଣ ତୃଷ୍ଣା ଯିବ କି? ଲେଖିଲେ ବା ବୈରାଗ୍ୟ ଶତକରେ ଭର୍ତ୍ତୃହରି, ଭୋଗାନ ଭୋକ୍ତା ବୟମେବ ଭୋକ୍ତା। ଆମେ ଭୋଗୁନେ, ଭୋଗ ଆମକୁ ଭୋଗି ଦେଉଛି। ତପାନ ତପା ତପ୍ତା ବୟମେବ ତପା ବୟମେବ ତପ୍ତା। ତପ କରିକି ତପକୁ ତପେଇ ପାରିଲେନି, ତପ ଆମକୁ ତପେଇ ଦେଲା। କାଲ ନ ଯାତା ବୟମେବ ଯାତା। ଯିଏ ବି ଟ୍ରେନ୍ରେ ଆଜି ପର୍ଯ୍ୟନ୍ତ ସେଇ ବାଦାମକୁ କ'ଣ କହୁଛନ୍ତି? ଟାଇମ୍ ପାସ୍, ଟାଇମ୍ ପାସ୍, ଆଜ୍ଞା ଟାଇମ୍ ପାସ୍, ଟାଇମ୍ ପାସ୍। ଆରେ ଟାଇମ୍ ପାସ୍ ହୁଏନି, କାଳ ନ ଯାତା ବୟମେବ ଯାତା। ଆମେ ଚାଲିଗଲେ, ଆଜି ଗୋଟେ ଦିନ ଚାଲିଗଲେ, କାଳ ନ ଯାତା ବୟମେବ ଯାତା। ଆଉ କ'ଣ ରହିଲେ? ହଁ, ତୃଷ୍ଣା ନ ଜୀର୍ଣ୍ଣା ବୟମେବ ଜୀର୍ଣ୍ଣା। ଶରୀର ବୁଢ଼ା ହେଇଗଲା, ଆମେ ଜୀର୍ଣ୍ଣ ହେଇଗଲେ, କିନ୍ତୁ ତୃଷ୍ଣା ଜୀର୍ଣ୍ଣ ହେଲା, ତୃଷ୍ଣା କେବେ ଜୀର୍ଣ୍ଣ ହବନି। ସେଥିପାଇଁ ସେ ସେଇ କଥା କହୁଛନ୍ତି, ସପ୍ତଦୀପ ବର ଇଚ୍ଛା, ସପ୍ତଦୀପ ପାଇଲେ ବି ମୋର ପୁଣି ଇଚ୍ଛା ହେବ ଆହୁରି ଭୋଗ କରିବା ପାଇଁ। କାରଣ ପ୍ରମାଣ ମୁଁ ଦେଉଛି, ଗୟ ବେଣ ଏମାନେ ଭଗବାନ ବାମନଦେବ କହୁଛନ୍ତି ଏମାନେ ବହୁତ ଭୋଗ କରିଛନ୍ତି, କିନ୍ତୁ ଅର୍ଥ କାମ ତୃଷ୍ଣା ତାଙ୍କର ଯାଇନି। ଭକ୍ତିମୟ ଠାକୁର ସେଇ କଥାଟାକୁ ଲେଖିଲେ, ଆଶାରୟତା ନାହିଁ ଆଶା ପଥ ସଦା ଭାଇ, ଆଶାରୟତା ନାହିଁ ଆଶା ପଥ ସଦା ଭାଇ, ନୈରାଶ୍ୟ କଣ୍ଟକ ରୁଦ୍ଧ ଅଛେ, ନୈରାଶ୍ୟ କଣ୍ଟକେ ରୁଦ୍ଧ ବାଢ଼େ ଯତ ସତତ, ଆଶା ନାହିଁ ହଏ ହତ, ବାଢ଼େ ଯତ ଆଶା ତତ, ଆଶା ନାହିଁ ହଏ ହତ, ଆଶା ନାହିଁ ନିତ୍ୟା ନିତ୍ୟ ମାନେ, ଆଶା ନାହିଁ ନିତ୍ୟା ନିତ୍ୟ ମାନେ। ଆଶା ଗୋଟିଏ ଏଭଳି ରୋଗ, ଇଏ ନିତ୍ୟ ଅନିତ୍ୟ ମାନିବନି, ତୃଷ୍ଣା ନିତ୍ୟ ଅନିତ୍ୟ ମାନିବନି। ସେଥିପାଇଁ ଅବହୃତ ଗୁରୁ କଲେ ପିଙ୍ଗଳାଙ୍କୁ, ଆଶା ହିଁ ପରମ, ଆଶା ହିଁ ପରମ ଦୁଃଖ, ନୈରାଶ୍ୟ ପରମମ ସୁଖ। ଆଶା ହେଉଛି ପରମ ଦୁଃଖ, ସନ୍ତୋଷ ନ ରହିପାରିଲେ ଏ ତୃଷ୍ଣା ବଢ଼ି 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 ଯିବ। ଏ ବାଢ଼େ ଯତ ଆଶା ତତ, ଆଶା ନାହିଁ ହଏ ହତ। ସାଇକେଲ ଥିଲା, ଏ ଟୁ ହ୍ୱିଲର ହେଇଗଲେ ମୋର ଆଉ କିଛି ଦରକାର ନାହିଁ, ଟୁ ହ୍ୱିଲର ହେଇଗଲା, ଫୋର୍ ହ୍ୱିଲର ହେଇଗଲା ଆଉ କିଛି ଦରକାର ନାହିଁ। ଅର୍ଣ୍ଣ ଡାଲମା ଖାଉଥିବା ଲୋକ ବର୍ତ୍ତମାନ କହୁଛନ୍ତି, ଯାହାର ଅର୍ଣ୍ଣ ଡାଲମା ଥିଲା ଆମେ ଆଖିରେ ଦେଖିଛୁ, ଯେଉଁମାନଙ୍କର ଅର୍ଣ୍ଣ ଡାଲମା ଥିଲା ସେ କହୁଛନ୍ତି ବର୍ତ୍ତମାନ ଗୋଟେ ହେଲିକପ୍ଟର ଆଣିବା। ଅର୍ଣ୍ଣ ଡାଲମା ଖାଇଥିବା ଲୋକ ଅର୍ଥ ଆସିକି ପହଞ୍ଚି, ଏ ଗାଡି କିଛି ହବନି, ଗୋଟେ ହେଲିକପ୍ଟର ଆଣି ଚଢ଼ିଲେ ହବ। ଆଶା ଏହା କରିଦବ ମଣିଷକୁ, ତୃଷ୍ଣା
ଆଶାର ବୁଦ୍ଧି ଆଶାଟା ବଢି ବଢିକା ଚାଲିବ? ଆଶା ନାହିଁ ନିତ୍ୟ ଅନିତ୍ୟ ମାନେ ଆଶା ମାନେ ବିଚାର କରିବେ ଏଇଟା ନିତ୍ୟ କ'ଣ ଅନିତ୍ୟ କ'ଣ?
ଏକ ରାଜ୍ୟ ଆଜି ପାଓ ଅନ୍ୟ ରାଜ୍ୟ କାଲ ଚାଓ, ଏକ ରାଜ୍ୟ ଆଜି ଚାଓ ଅନ୍ୟ ରାଜ୍ୟ କାଲ ଚାଓ, ସର୍ବ ରାଜ୍ୟ କର ଯଦି ଲାଭ, ସର୍ବ ରାଜ୍ୟ ତବୁ ଆଶା ନହେ ଶେଷ ଇନ୍ଦ୍ରପଦ ଅବଶେଷ, ତବୁ ଆଶା ଇନ୍ଦ୍ରପଦ ଛାଡ଼ି ଚାବେ ବ୍ରହ୍ମାର ପ୍ରଭାବ, ଛାଡ଼ି ଚାବେ ବ୍ରହ୍ମାର ପ୍ରଭାବ,
ଇନ୍ଦ୍ରପଦ ଆଶା ବଢି ବଢି ଇନ୍ଦ୍ରପଦ ପହଞ୍ଚିବ, ଇନ୍ଦ୍ରପଦକୁ ଛାଡ଼ି ପୁଣି ବ୍ରହ୍ମା ପଦ ପର୍ଯ୍ୟନ୍ତ ଲାଭ କରିବା ପାଇଁ ଇଚ୍ଛା ହେବ, କିନ୍ତୁ ଆଶା ଭାଙ୍ଗିବନି। ସେଥିପାଇଁ ଶିଖିଲେ ଆଶା ହିଁ ପରମ ଦୁଃଖ, ବେଶ୍ୟା ନିକଟରୁ ଶିଖିଲେ, ଭାଗବତ କାହା ନିକଟରୁ ଶିଖିନାହାନ୍ତି? ଭାଗବତ ଶିକ୍ଷା ଦେଉଛି ସମସ୍ତଙ୍କ ନିକଟରୁ ଶିଖ। ସେଥିପାଇଁ ପ୍ରଥମଥର ମୁଁ ଆପଣଙ୍କୁ କହିଥିଲି ଭଗବାନ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଦେଇଥିଲେ ଗୁରୁଦେବ, ଆମେ ସବୁବେଳେ ଷ୍ଟୁଡେଣ୍ଟ, କେବେ ଟିଚର ହେଇପାରିବାନି, କେବେ ଟିଚର ହେଇପାରିବେ। ବେଶ୍ୟା ନିକଟରୁ ସ୍ୱୟଂ ଦତ୍ତାତ୍ରେୟ ଭଗବାନ ଅବଧୂତ ଶିଖିଲେ ଆଶା ହେଉଛି ପରମ ଦୁଃଖ। ତେଣୁ ଭଗବାନ ବାମନଦେବ କହୁଛନ୍ତି ଏ ସପ୍ତଦୀପ ପାଇଲେ ବି ବର ଇଚ୍ଛା ହେଲେ ବି ମୋର ଗୟା ବେଣ ଆଦି ରାଜାମାନଙ୍କର କାମତୃଷ୍ଣା ଯାଇନି। ଏ କାମତୃଷ୍ଣା କାହାର ଜୀବନୀ ଭୋଗିକି, ବରଂ ସନ୍ତୁଷ୍ଟ ହେଇକି ରହିବା ଭଲ, ଅର୍ଥ କାମ କାହାର ଭୋଗରେ ଜୀବନି।
ଯଦୃ ଛାୟା ଉପପର୍ଣ୍ଣେନ ସନ୍ତୁଷ୍ଟ ବର୍ତ୍ତତେ ସୁଖମ, ନା ସନ୍ତୁଷ୍ଟ ତ୍ରିଭି ଲୋକେ ଅଜିତାତ୍ମା ଉପସାଦିତେ।
ଯଦୃ ଛାୟା ଉପପର୍ଣ୍ଣେନ, ଯଦୃ ଛାୟା ପ୍ରାରବ୍ଧବଶା ପ୍ରାପ୍ତେ ଅର୍ଣ୍ଣାଦିନାମ ସନ୍ତୁଷ୍ଟମ। ଯାହା ପ୍ରଭୁ ମୋତେ ଦେଇଛନ୍ତି, ମୋତେ ଏଭଳି ସ୍ତ୍ରୀ ଦେଇଛନ୍ତି, ଏଭଳି ପୁଅ ଦେଇଛନ୍ତି, ଏଭଳି ଧନ ଦେଇଛନ୍ତି, ବହୁତ ଭଲ, ଭଗବାନ ମୋର ବହୁତ ସୁନ୍ଦର କରିଛନ୍ତି, ସନ୍ତୁଷ୍ଟ। ଯଦୃଚ୍ଛାୟା ଉପପର୍ଣ୍ଣେନ ସନ୍ତୁଷ୍ଟ ବର୍ତ୍ତତେ ସୁଖମ, ଯାହା ପ୍ରାରବ୍ଧ ଅବସ୍ଥାରୁ ଆମକୁ ମିଳିଛି ଏଥିରେ ଯିଏ ସୁଖ ରହିଲା, ଏ ଯିଏ ସନ୍ତୁଷ୍ଟ ରହିଲା, ସିଏ ହେଉଛି ସଂସାରରେ ସୁଖୀ। ସୁଖୀ କିଏ? ଭଗବାନ ଯାହାକୁ ଯେମିତି ଯେଉଁ ଅବସ୍ଥାରେ ରଖିଛନ୍ତି, ଯାହା ମିଳିଛି ସେଥିରେ ସେ ସୁଖ ରହିଲା, ଏଇଟା ପ୍ରଭୁଙ୍କର ଦତ୍ତ।
ନା ସନ୍ତୁଷ୍ଟ ତ୍ରିଭି ଲୋକେ ଅଜିତାତ୍ମା ଉପସାଦିତେ, ଯିଏ ଅସନ୍ତୁଷ୍ଟ, ଯିଏ ସନ୍ତୋଷ, ତାକୁ ତିନି ଲୋକ ଦେଇଦେଲେ ବି ସେ ଅଜିତାତ୍ମ ଲୋକ ପ୍ରାପ୍ତ ହେଲେ ବି ତିନି ଲୋକକୁ ତାର ଅସନ୍ତୁଷ୍ଟ, ତା ମନ ସନ୍ତୋଷ ହେବନି, ସେ ଅସନ୍ତୁଷ୍ଟ ହେଇକି ରହିଯିବ। ସନ୍ତୋଷଟା କାହା ପାଖରୁ ଶିଖିବେ ଜାଣିଛନ୍ତି? ଗଧ ପାଖରୁ। ପାଠ ନ ପଢ଼ିଲେ କୁହନ୍ତି ଏଇଟା ଗଧଟାରେ, ଆମ ସଂସ୍କୃତ ମାଷ୍ଟର ସବୁବେଳେ କୁହେ ଏଇଟା ଗଧଟା, କିନ୍ତୁ ଗଧ ପାଖରୁ ଚାଣକ୍ୟ ପଣ୍ଡିତ ଶିଖିଲେ। ମଣିଷ ଯଦି ଶିଖିବାର ଅଛି ଗଧ ପାଖରୁ ଶିଖ, ଗଧ ପାଖରୁ ତିନିଟା ଗୁଣ ଶିଖିବେ। ଗଧର ସବୁଠୁ ବଡ଼ ଗୁଣ ହେଲା ସନ୍ତୋଷ। ସୁଶାନ୍ତ ଅପି ବହେତ ଭାରମ, ଗଧକୁ ଦେଖିଛନ୍ତି ନା କେତେ ଲୋଡ଼ କରି ଖାଇବାକୁ ଦେଇନଥିବ ମାଲିକ, ତାପରେ ଲୋଡ଼ କରୁଥିବ ଇଟା ବାଲି ସବୁ ଲୋଡ଼ କରୁଥିବ, ଅତ୍ୟନ୍ତ ଶାନ୍ତ ହେଇଗଲେ ବି ଭାର ବହୁତ, ମାଲିକର ମୁଁ କାମ କରିବି ଆଉ। ଏ ପ୍ରଥମ ଶିକ୍ଷା, ମାଲିକ ପ୍ରତି ଅନୁଗତ୍ୟ, ଆଉ ମାଲିକ ପାଇଁ କ୍ଲାନ୍ତ ହେଲେ ବି ଭାର ବହୁଛି। ସୁଶାନ୍ତ ବି ବହେତବାର ଶୀତ ଉଷ୍ଣଚନ ପଶ୍ୟତି, ଥଣ୍ଡା ଗରମ ଆପଣ ଦେଖନ୍ତୁ ଗଧକୁ, ସେ ତାର ସେ ଠିଆ ହେଇଥିବ, ଥଣ୍ଡା ହଉ ଗରମ ହଉ ତାର ଚୁପଚାପ ଠିଆ ହେଇଥିବ, ମନକୁ ମନ କେତେବେଳେ କେତେବେଳେ ଟିକେ ହସିଦବ, ସେତେବେଳେ ହସିବ ମଣିଷ କ'ଣ ଏମିତି ହେଉଛି, ଗଧ ଯେତେବେଳେ ହସିବ ତାର କାହିଁକି ହସେ ଭଗବାନଙ୍କୁ ଜଣା, ଗଧ ହସିବ ମାନେ ଆପଣ ସେ ଏରିଆରେ ରହିପାରିବେନି, ହା 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 ହବ, କ'ଣ ତାର ମନକୁ ଖୁସି ଲାଗିବ ଗଧ ହସିବ। ସୁଶାନ୍ତ ବି ବହେତବାରମ ଶୀତ ଉଷ୍ଣତ ନ ପଶ୍ୟତି ସନ୍ତୁଷ୍ଟ ଚରତିମ ନିତ୍ୟମ, ଏଇଟା ଗଧ ଶିଖିବା। ଖରା ବର୍ଷା କିଛି ସେ ଚିନ୍ତା କରୁନି, ମାଲିକ ପାଇଁ ସୁଶ୍ରାନ୍ତ ହିଁ ଭାର ବୋହୁଛି, ଆଉ ସନ୍ତୁଷ୍ଟ ଚରତି ନିତ୍ୟମ ତ୍ରିଣୀ ଖେତ ଗର୍ଦ୍ଧବାତ୍। ଗଧ କତୁରୁ ଶିଖ ଆଜ୍ଞା, ବୈଷ୍ଣବ କତୁରୁ ଆମେ କ'ଣ ଶିଖିବା, ସାଧୁ କତୁରୁ କ'ଣ ଶିଖିବା, କେତେ ଶିଖିବାର ଅଛି? ଗଧ ପାଖରୁ ଆଗେ ପ୍ରଥମ ଶ୍ରେଣୀ ପାଠ ପଢ଼ି ପଢ଼ିବାକୁ ଯିବ, ଗଧ ପାଖରୁ ଶିଖିବା। ଗଧ କେତେ ସନ୍ତୋଷରେ ରହିଛି, କେତେ ସନ୍ତୋଷ ଦେଖୁନାହାନ୍ତି, ମାଲିକ ଏତେ ତାର କମ୍ ବୁଦ୍ଧି, ଏତେ ସନ୍ତୋଷରେ ରହୁଛି, ସେ ମାଲିକର କାମ ନ କଲେ ବି ମହାନଦୀର ତଟରେ ବହୁତ ଘାସ ଅଛି, ସେ ଚରିପାରିବ। କିନ୍ତୁ ସେ କହିବେ ନା ନା, ମାଲିକ ଯଦି କାମ ନ କରି ମୋତେ ଘାସ ମିଳିବ, ମାଲିକ ଯାହା ଦେଉଛି ମୋ ସନ୍ତୋଷ ରହିବ। ସନ୍ତୋଷ ହେଉଛି ଯଦୃଚ୍ଛ ଉପପର୍ଣ୍ଣ, ଯାହା ମିଳିଯାଉଛି ପ୍ରଭୁଙ୍କ ଦୟାରୁ, ଯେଭଳି ଚାକିରି ମିଳିଛି, ଯେଉଁ ବିଜନେସ୍ କରୁ, ଯେତିକି ମିଳିଗଲା, ଯେ ସନ୍ତୋଷ ରହିଛି ସୁଖପ୍ରାପ୍ତ ହେଉ। ଆଉ ଅଜିତାତ୍ମ ଲୋକକୁ ତିନି ଲୋକ ଦେଲେ ବି ସେ ଅସନ୍ତୁଷ୍ଟ ରହିବ। ଆଉ ସଂସାରକୁ ଆମେ ଆସିଛେ ଏଇ ଅସନ୍ତୋଷ ପାଇଁ, ଦୁଇଟି ଅସନ୍ତ ପାଇଁ ସଂସାରକୁ ଆସିଛେ। ଯଦି ଏଇ ସଂସାରରୁ ପାର ହେବା ପାଇଁ ଚାହିଁବା, ତାହେଲେ ଗୋଟିଏ ଫର୍ମୁଲା ଭଗବାନ ବାମନଦେବ କହୁଛନ୍ତି, ବହୁତ ବଡ଼ ସୁନ୍ଦର ଶିକ୍ଷା, ସନ୍ତୋଷ ନହେଲେ କେହି ଭକ୍ତି କରିପାରିବେନି। ଏଇଟା ଆମେ ପ୍ରାକ୍ଟିକାଲ ଦେଖୁଛୁ ଭକ୍ତ ସମାଜରେ, ସନ୍ତୋଷ ନହେଲେ କେହି ଭକ୍ତି କରିପାରିବେନି। ଆପଣ ତ କାମନା ରହିଲା ଏଇଟା ଦରକାର ସେଇଟା ଦରକାର, ଭକ୍ତି କ'ଣ କରିବେ? ଏଣେ ଯେତେବେଳେ ଜପ କରୁଥିବ ସେଣେ ମନ ଏଇଟା ହେଲା ଯେ ପୁଅଟାକୁ ନେଇ ସେଠି ଛାଡ଼ିବାକୁ ପଡ଼ିବ, ସେଠି ଟଙ୍କାଟା କେମିତି ଆସିବ, ସେଠି ଆଉ ସନ୍ତୋଷରେ ନାହାନ୍ତି। ଆଉ ସୁଦାମା ଭଗବାନଙ୍କୁ ସର୍ବସ୍ୱ ଏ ତିନି ମୁଠା ମାଗିକି ନେଇଥିଲା ତଣ୍ଡୁଳ, ସ୍ତ୍ରୀ କେତେ ଅନୁନୟ ବିନୟ କରିକି ସ୍ୱାମୀ ସେବା ପାଇଁ ପଠେଇଛି, ଫେରିଲା ବେଳେ ସୁଦାମା ଚିନ୍ତା କରୁ ନାରୀ ଅଧନୟମ ଧନ ପ୍ରାପ୍ତମ, ମୋତେ ଧନ ନଥିଲା, ଭଗବାନ ତ କାହିଁ ଧନ ଦେଲେନି। ସେ ସାର୍ କହୁଥିଲେ ଆପଣ ଟିକେ କହିବେ ଭଗବାନଙ୍କୁ ଭଜନ କଲେ କ'ଣ ମିଳିବ, କ'ଣ ମିଳିବ? ସୁଦାମ ଚରିତ୍ର ଶୁଣିଲେ ଜାଣିବେ, ସ୍ୱର୍ଗ ଅପବ୍ୟୟ ପଞ୍ଚା ରସାୟମ ଭବି ସମ୍ପାଦମ, ସ୍ୱର୍ଗ ଅପବର୍ଗ ମୁକ୍ତି, ସ୍ୱର୍ଗ ଅପବର୍ଗ ପୁଂସା ରସାୟମ ରସାତଳର ରସାତଳର ଭୋଗ, ରସାୟମ ଭୂମି ସମ୍ପଦମ ଏ ସଂସାର ସମ୍ପତ୍ତି, ସର୍ବେଷାମ ଅପି ସିଦ୍ଧାନମ ମୂଳତଚରଣାର୍ଚ୍ଚନମ, ପ୍ରଭୁଙ୍କର ସେବା କଲେ ସବୁ ସିଦ୍ଧି ମିଳିବ। କ'ଣ ଦରକାର? ଭକ୍ତି କଲେ ମିଳିବ ସନ୍ତୋଷ ଚିତ୍ତରେ, ସେ ଲେଖିଲେ ସେଥିପାଇଁ ସନ୍ତୋଷ ଚିତ୍ତେ ତୁଇ ହରିଙ୍କୁ ଭଜ, ସଂସାରେ ପଡ଼ି ଆଉ ନ ପାଅ ଲାଜ। ଭଜନ ପୂର୍ବରୁ କ'ଣ ଲାଗିଲା ନା, ସନ୍ତୋଷ ଚିତ୍ତେ ତୁଇ ହରିଙ୍କୁ ଭଜ, ସନ୍ତୋଷ ଚିତ୍ତରେ ପ୍ରଭୁ ଯାହା ଦେଇଛନ୍ତି, ମୋ ସ୍ତ୍ରୀ ଭଲ, ମୋ ପୁତ୍ର ଭଲ, ଏଥିରେ ମୁଁ ସନ୍ତୁଷ୍ଟ ହେବି, ପ୍ରଭୁଙ୍କୁ ଡାକିବି। ଏଇଟା ବହୁତ ବଡ଼। ଆଉ ଏ ଅସନ୍ତୋଷ ରହିଲେ ପୁଣି ଗୋଟେ ଜନ୍ମ ହେବ, ଅସନ୍ତୋଷ ଦୁଇଟା ଜିନିଷରେ ହେବେ ନା, ଭଗବାନ ବାମନଦେବ କହୁଛନ୍ତି ପୁଂସୟମ ସଂସୃତେ ହେତୁ ଅସନ୍ତୋଷାର୍ଥ କାମୟ ଯଦୃଚ୍ଛୟା ଉପପର୍ଣ୍ଣେ ନା ସନ୍ତୋଷ ମୁକ୍ତୟେ ସନ୍ତୋଷ ମୁକ୍ତୟେ ସ୍ମୃତଃ। ବେଦ କହୁଛି, ଜ୍ଞାନୀମାନେ କହୁଛନ୍ତି ଏ କଥା, ଭଗବାନ ବାମନଦେବ ନିଜେ ଭଗବାନ, ସେ ନିଜେ କହୁଛନ୍ତି ଯଦୃଚ୍ଛା ପୁଂସୟମ ସଂସୃତି ହେତୁ। ମନେ ରଖନ୍ତୁ, ଏ ସଂସାରକୁ ଆମେ ଆସିଛେ କାହିଁକି, ଆମେ ଦୁଇଟା ଜିନିଷରେ ଅସନ୍ତୋଷ ଅଛି, କ'ଣ କ'ଣ? ଅର୍ଥ ଆଉ କାମୟ, କାମନାରେ ଅସନ୍ତୋଷ ଅଛେ, ଅର୍ଥରେ ଅସନ୍ତୋଷ ଅଛେ, ଇଏ ସଂସୃତି ହେତୁ, ସଂସୃତିରେ ଇଏ କାରଣ। ଆଉ ଯଦୃଚ୍ଛା ଉପପର୍ଣ୍ଣ ସନ୍ତୋଷ ମୁକ୍ତ ସ୍ମୃତ, ହଁ ମୁଁ ଭୁଲ କହିଲି, ମୁକ୍ତ ସ୍ମୃତ, ଯଦୃଚ୍ଛା ଉପପର୍ଣ୍ଣ ଯାହା ମିଳିଛି ପ୍ରାରବ୍ଧ ଅବସ୍ଥାରୁ, ଯଦି ସେଥିରେ ଆମେ ସନ୍ତୋଷ ରହିଗଲେ ତାହେଲେ ଆମେ ମୁକ୍ତି ହେଇଯିବ। ଆମର ମୁକ୍ତି କେତେବେଳେ ହେବ? ଅର୍ଥ କାମରେ ଯଦି ସନ୍ତୋଷ ରହିଗଲେ ମୁକ୍ତି ଆମର ହେଇଯିବ। ଆପଣ ଅର୍ଥ କାମରେ ତ ସନ୍ତୋଷ ହେଇଗଲେ ଆପଣଙ୍କୁ ଟାଇମ୍ ଭାରି ପଡ଼ିବ, ସମୟ ଭାରି ପଡ଼ିବ ନା, ସାଧୁସଙ୍ଗ କରିବା ପାଇଁ ସମୟ ଭାରିବ। ଆଉ ଆପଣ ଏତେ ଏନର୍ଜିଟାକୁ ଶକ୍ତିଟାକୁ ଆପଣ ଶକ୍ତି ଥିବା ଅବସ୍ଥାରେ ଶକ୍ତି ସମୟଟାକୁ ଲଗେଇଦେଲେ ସଂସାର କର୍ମରେ, ଗୋଟେ ବଡ଼ିରୁ ଫିକ୍ସ ଆମାଉଣ୍ଟ ଅଫ୍ ଏନର୍ଜି ଆସୁଛି, ମାନସିକ ବଳ ବି ଗୋଟେ ଫିକ୍ସ ଆମାଉଣ୍ଟ ନା। ଆମକୁ ପ୍ରଭୁ ଯେଉଁ ମାନସିକ ବଳ ଦେଇଛନ୍ତି, ଯେଉଁ ଶକ୍ତି ଦେଇଛନ୍ତି, ଆମେ ତାକୁ ଲଗେଇଦେଲେ ସଂସାର ପାଇଁ, ଆଉ ଭଲ କ'ଣ କରିବା? ଇଚ୍ଛା ମୋଟା ହେବନି, ମୋଟେ ଇଚ୍ଛା ହେବନି। ଅର୍ଥ କାମ ପାଇଁ ଯଦି ଆମ ଶକ୍ତିଟା ଲାଗିଗଲା, ଆପଣ ଦେଖୁନାହାନ୍ତି ବୃଦ୍ଧ ବାବାଙ୍କୁ କହିବେ ଆଜ୍ଞା ଆପଣଙ୍କ ଶରୀର ହେଇଗଲା, ସମୟ ହେଇଗଲା, ଟିକେ ଭଜନ କରୁନ୍। ଆଜ୍ଞା ବୁଢ଼ା ବୟସରେ କ'ଣ ଭଜନ ହେବ? ଯୁବକମାନଙ୍କୁ ଯଦି କହିବେ ତୁମେ ଭଜନ କରୁନା, ଭଜନ କ'ଣ ଏଇ ବୟସରେ ହୁଏ କି? ବୁଢ଼ା ବୟସରେ ହୁଏ ନା, ଭଜନ କରିବ ତାହେଲେ କିଏ? ସେ ଯଦି ଛୁଆଟା ଯଦି ଯୁବକ ଛୁଆଟା ଯଦି ମାଳି ଫାଳି ନେଲା, ତା ବାପା ତ କହିବେ ତତେ କିଏ କହିଲା ମାଳି ଧରିବା ନାହିଁ,
ବାହା ଚୁରା ହେଇକି ବୁଢ଼ା ହେଲେ ଭଜନ କରିବୁ ନା? ସେ ପୁଅ ଏତେ ପଚାରିବେ, ବାପା ଆପଣ ବୁଢ଼ା ହେଲେଣି ଆପଣ ଭଜନ କରୁଛନ୍ତି ନା? ସେ ଗୋଟେ ଛୁଆ ଆସିକି ମୋତେ କହିଲା, କାରଣ ବାପା କହୁଛି ବୁଢ଼ା ହେଲେ ଭଜନ କରିବେ, ମୁଁ କିନ୍ତୁ ବାପାକୁ ପଚାରିଲୁ ସେ ବୁଢ଼ା ହେଲେଣି ଭଜନ କରୁଛନ୍ତି ନା? କାହିଁ କରିପାରିବେନି? ମାନସିକ ବଳ ଆଉ ନାହିଁ, ଶକ୍ତି ଆଉ ନାହିଁ, ମାନସିକ ଶକ୍ତି ନାହିଁ, ବିଷୟରେ ଲାଗି ଲାଗି ରହିଗଲେ, ଜଡ଼ି ଜଡ଼ି ରହିଗଲେ, ଅର୍ଥ କାମନାର ସମୟକୁ ଶକ୍ତିକୁ ନଷ୍ଟ କରିଦେଲେ, ଆଉ ଇଚ୍ଛା ହେବନି, ଆଉ ବଡି ଯାହାକୁ ମାନସିକ ବଳ ଆସିବନି, ମୁଁ ଟିକେ ସ୍ଥିର ଭାବରେ ହରିଙ୍କୁ ଭଜନ କରିବି, କାରଣ ସଂସାର ଭିତରେ ବହୁତ ସାଂସାରିକ ଝମେଳାଗୁଡ଼ା ପଶିଗଲା, ସନ୍ତୋଷ ରହିଲେନି। ସେ ଯେ ଲେଖିଲେ ଯଦୃଚ୍ଛା ଅପପର୍ଣ୍ଣେନ ସନ୍ତୋଷ ମୁକ୍ତାୟ ସ୍ମୃତ, ସ୍ମୃତ ସାର ଏଠି ଭେଦ ହବ ନା? ସ୍ମୃତ ପ୍ରାପ୍ତ ଆଚ୍ଛା ଆଚ୍ଛା, ସନ୍ତୋଷ ଆଉ ମୁକ୍ତି ପାଇଁ ଯଦୃଚ୍ଛା ଅପପର୍ଣ୍ଣ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହେଇଯା ଦରକାର, କଥିତ ସେ କଥା ମୁଁ ସ୍ମୃତ କଥିତ ବେଦ କହୁଛନ୍ତି, ପଣ୍ଡିତମାନେ କହୁଛନ୍ତି, ଏଇଟା କଥିତ ହେଇଛି ସନ୍ତୋଷ ରହିବା ପାଇଁ ହେଲେ। ଗୋଟେ ଅବଶ୍ୟ ବୈଷ୍ଣବ ସିଦ୍ଧାନ୍ତ ଟିକେ ଏଣେତେଣେ ଲାଗିପାରେ ଆପଣମାନଙ୍କୁ, ଇଏ ସତ୍ୟ ଘଟଣା, ମୁଁ ପଢ଼ିଥିଲି ଗ୍ରନ୍ଥରୁ। ଯଦି ଭଗବାନଙ୍କର ନିତ୍ୟପାଠ ସତ, କିନ୍ତୁ ଯେତେବେଳେ ଆସିଛନ୍ତି ଲୀଳା କରିବା ପାଇଁ ଏ ପ୍ରସଙ୍ଗରେ ଆସିଛନ୍ତି। ଏ ଚିନ୍ତାମଣି ଆଉ ଯେଉଁ ବିଲ୍ଲମଙ୍ଗଳ, ତାଙ୍କର ପୂର୍ବ ଜନ୍ମ ଗୋଟେ ଗ୍ରନ୍ଥରେ ଲେଖା ହେଇଥିଲି, ପଢ଼ିଥିଲି ସେଇଟା। ବିଲ୍ଲମଙ୍ଗଳ ଜଣେ ପ୍ରସିଦ୍ଧ ସାଧୁ ଥିଲେ, ଯଦି ଭଗବାନଙ୍କର ନିତ୍ୟପାଠ ସତ, ଯେତେବେଳେ ଏଇ ଜଗତରେ ଆସି ଲୀଳା କରିଛନ୍ତି, ପ୍ରସିଦ୍ଧ ସାଧୁ ଥିଲେ। ସାଧୁ ସେବି କି ସାଧୁ ନା? ସାଧୁ ସେବି ସାଧୁ, ସାଧୁଙ୍କୁ ସେବା କରିବା ସାଧୁ ସେ ଥିଲେ। ସକାଳୁ ଉଠିବେ, କେବଳ ସାଧୁ ଆସିବେ, ତାଙ୍କୁ ଭୋଜନ କରିବେ, ଭୋଜନ ଦେବେ, ସେବା କରନ୍ତି, କିନ୍ତୁ ଗୋଟିଏ ଦିନ ତାଙ୍କ ଆଶ୍ରମରେ କିଛି ପଇସା ନାହିଁ। ସାଧୁମାନେ ତ ଆସୁଛନ୍ତି ସେବା କରିବା ପାଇଁ, ସେ ବାହାରିକି ଯାଉଛନ୍ତି। ଦେଖନ୍ତୁ ଲୋଭ କିଭଳି ବସ୍ତୁ, ବାହାରି ଗଲେ ଲୋଭ କରିଥିଲେ, ସାଧୁ ସେବା ପାଇଁ କରିଥିଲେ, ପୁଣି ବିପଦର କାରଣ ହେଇଗଲା। ବାହାରି ଗଲା ବେଳକୁ ଦେଖିଲେ ଗୋଟେ ରାଜ୍ୟରେ ରାଜକନ୍ୟାଟି ଯୁବତୀ ଅବସ୍ଥାରେ ମୃତ୍ୟୁବରଣ କରିଛି, ତାକୁ ପ୍ରସେସନ କରିକି ଅଣା ହେଉଛି, କିନ୍ତୁ ବହୁତ ସୁନ୍ଦର ଅଳଙ୍କାର ସବୁ ପିନ୍ଧିଛି। ରାଜଲୋକମାନେ କ'ଣ କରୁଛନ୍ତି? ତାକୁ ଗର୍ତ୍ତ କରିକି ପୋତି ଦେଉଛନ୍ତି। ଇଏ ତ ସାଧୁ ହେଇଛନ୍ତି, ଦେଖିଲେ ସେ ଠିଆ ହେଇକି କହିଲେ, ଝିଅଟା ତ ମରିଗଲା ମରିଗଲା, ଏତେ ସୁନା ଅଳଙ୍କାର ପିନ୍ଧିକି ରାଜ ଝିଅ ମରିବ ନା? ହଉ ତାକୁ ପୋତି ଦେଇକି ଯାଆନ୍ତୁ, ମୁଁ ସବୁ କାଢ଼ିକି ନେଇଛି ଭଗବାନ କାମରେ, ସାଧୁ ସେବାରେ ଲଗେଇଦେବି। ଆକୁ ପୋତି ଦେଇ ପଳେଇଲା ପରେ, ଇଏ ତାର ରାତି ହେଇଗଲା ପରେ, ଇଏ ସାଧୁ ବାବା କ'ଣ କଲେ? ତାକୁ ଖୋଳିଲେ, ହେଲେ ଖୋଳିବା ପାଇଁ ତାକୁ ସ୍ପର୍ଶ କରିବା ପାଇଁ ଯାଉଛନ୍ତି, ସେ ଝିଅ ଆବାଜ କରୁଛି, ମୋତେ ସ୍ପର୍ଶ କରନି, ତୁମେ ସାଧୁ, ମୋତେ କାହିଁକି ସ୍ପର୍ଶ କରୁଛ ନା? ମୋର ଧନ ଦରକାର, ମୁଁ ସାଧୁ ସେବା କରିବି, ମୋ ଆଶ୍ରମରେ କିଛି ନାହିଁ। ତାହେଲେ ଦେଖ ଯାଅ, ମୋ ବାପାଙ୍କୁ କହିବ ମୁଁ ଯେଉଁ ଶଯ୍ୟାରେ ଶୋଉଥିଲି, ସେ ପଲଙ୍କର ଯେଉଁ ଖୁରା ଅଛି, ପାଦ ଅଛି, ସେ ପାଦ ପାଖରେ ଦୁଇଟି କଳସ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ କଳସରେ ସ୍ୱର୍ଣ୍ଣ ସବୁ ଭରି ହେଇକି ରହିଛି, ସେଇଟା ତୁମକୁ ଦେଇଦେବେ। କହିଲେ ମୋତେ ତୁମ ବାପା ଦେବେ କି ନ ଦେବେ? କହିଲେ ତୁମେ ଯାହା କହିବ ଦେଇଦେବେ। ଇଏ ଗଲେ, ରାଜାଙ୍କୁ କହିଲେ, ରାଜା ଦେଇଦେଲେ, ଝିଅ କହିଛି ସତ କଥା, ରାଜା ଜାଣନ୍ତିନି, ଦେଖିଲେ ସତର ଅଛି, ଦେଇଦେଲେ। ଇଏ ଧରିକି ତ ଆସୁଛନ୍ତି, ଚିନ୍ତା କଲେ, ଆରେ ଆକୁ ତ ନେବି ସାଧୁ ସେବାରେ ଲଗେଇବି, କିନ୍ତୁ ସେଇଟା ତାକୁ ପୋତି ଦିଆଗଲା, ତାର ଯେଉଁ ସୁନା ଅଳଙ୍କାରଟା ବେକାର କାହିଁକି, ଆକୁ ନେଇକି ସାଧୁ ସେବାରେ ଲଗେଇବି? ତାଙ୍କୁ ଗାତକୁ ଖୋଳିକି ପୁଣି ସେ ଗର୍ତ୍ତକୁ ଖୋଳିକି ଯେତେବେଳେ ପୁଣି ସ୍ପର୍ଶ କରିବା ପାଇଁ ସେ ମନା କରିଥିଲେ, ମୋତେ ସ୍ପର୍ଶ କରିନି, ତୁମେ ଧର୍ମ ନଷ୍ଟ ହେଇଯିବ, ତୁମେ ସାଧୁ। କହିଲେ ନା ନା, ତୁ ଏ ସ୍ୱର୍ଣ୍ଣ ଗୁଡ଼ା କ'ଣ ହବ, ମୁଁ ସାଧୁ ସେବାରେ ଲଗେଇବି। ସ୍ପର୍ଶ କରି ଜବରଦସ୍ତି ତାଙ୍କୁ ଧରିକି ତାଙ୍କର ସ୍ୱର୍ଣ୍ଣ ଅଳଙ୍କାରକୁ ସବୁ ଆଣିଲେ, ବାହାର କଲେ, ସ୍ୱର୍ଣ୍ଣ ଅଳଙ୍କାର ନେଇକି ପୁଣି ଗର୍ତ୍ତରେ ପୁରେଇଲେ, ସେଠୁ ଆକାଶବାଣୀ କଲେ, ଆକାଶବାଣୀ ହେଲା, ତୁମେ ସାଧୁ ସେବା ପାଇଁ ଏଇଟା ନେଲ, କିନ୍ତୁ ତୁମେ ଜଣେ ସଂସାରରେ ବେଶ୍ୟାସକ୍ତ ପୁରୁଷ ହବ, ଭ୍ରଷ୍ଟ ପୁରୁଷ ହବ। କହିଲେ କାହିଁକି ଭାଇ ଭ୍ରଷ୍ଟ ପୁରୁଷ ହେବି? ମୁଁ ତ ମୋ ପାଇଁ କରୁନି, ମୁଁ ତ ସାଧୁ ସେବା ପାଇଁ କରୁଛି। କହିଲେ ହଁ, ସାଧୁ ସେବା ପାଇଁ ଯେଉଁଟା କରିଛ, ସେ ସାଧୁ ସେବାର ଫଳ ତୁମକୁ ଭଗବାନ ମିଳିବେ, ସାଧୁ ସେବାର ଫଳସ୍ୱରୂପ ତୁମକୁ ପ୍ରଭୁ ପ୍ରାପ୍ତି ହେବେ, କିନ୍ତୁ ସାଧୁର ଯେଉଁ ନିୟମକୁ ତୁମେ ଭାଙ୍ଗିଲ, ତୁମେ ଯୁବତୀ ନାରୀକୁ ସ୍ପର୍ଶ କଲ, ମୁଁ ମନା କରୁଛି, ସେଥିପାଇଁ ତୁମେ ଭ୍ରଷ୍ଟ ପୁରୁଷ ହବ, ବେଶ୍ୟାସକ୍ତ ହବ। କହିଲେ ଆଚ୍ଛା, ଆଉ ମୁଁ ହେବି ସେ ବେଶ୍ୟା? କହିଲେ ହେଲା, ମୋ ଦୋଷଟା ମୁଁ ବୁଝିଗଲି, ମୋ ଦୋଷ ହେଲା ମୁଁ ସାଧୁ ହେଇକି ତୁମକୁ ସ୍ପର୍ଶ କଲି,
ତୁମେ ତ ଯୁବତୀ ନା, ତୁମେ ତ ସତୀ, ତୁମେ କାହିଁକି ବେଶିଆ ହବ? ନା ମୁଁ ଏଇଥିପାଇଁ ବେଶିଆ ହେବି, ଜଣେ ଭ୍ରଷ୍ଟ ଚରିତ ଲୋଭୀ ସାଧୁ ମୋତେ ସ୍ପର୍ଶ କଲ। ତୁମେ ଲୋଭୀ, ତୁମ ଧର୍ମକୁ ତ୍ୟାଗ କରିକି ମୋତେ ସ୍ପର୍ଶ କଲ, ମୁଁ ବେଶିଆ ହେବି। କାଲେ ତାର ଉଦ୍ଧାର କେମିତି ହବ? ନା ଆମ ଦୁଇ ଜଣ ମୋର ଦ୍ୱାରା ତୁମର ଉଦ୍ଧାର ହବ। ସେଥିପାଇଁ ଚିନ୍ତାମଣି ତାହେଲେ କହିଥିବେ ତାଙ୍କୁ, ଆରେ ଏଇ ରକ୍ତ ମାଂସ ଶରୀରକୁ ତୁ ଏତେ ଭଲ ପାଉଛୁ, ଯଦି କୃଷ୍ଣଙ୍କୁ ଭଲ ପାଆନ୍ତୁ କେତେ ଲାଭ ହୁଅନ୍ତା, ଆମର ଦୁଇ ଜଣଙ୍କର ଲାଭ ହବ। କିନ୍ତୁ ଗତି ହେଇଗଲା ଏୟା, ଯେହେତୁ ତୁମେ ସନ୍ନ୍ୟାସ ହେଇକି ତୁମ ଧର୍ମରେ ଭ୍ରଷ୍ଟ ହେଲ, ତୁମେ ବେଶୀ ଶକ୍ତ ହବା, ଆଉ ମୁଁ ବି, ମୋର ବି ପତନ ହେଇଗଲା, ତୁମ ଯୋଗୁଁ ମୋର ବି ପତନ ହେଲା। ଲୋଭ ସେଥିପାଇଁ ପୁଂସ ଅୟମ ସଂସ୍କୃତି ହେତୁ, ମନୁଷ୍ୟର ଏଇଟା ହେଉଛି ସଂସ୍କୃତି ହେତୁ, ସଂସ୍କୃତି ଜନ୍ମ ମୃତ୍ୟୁ ଚକ୍ରର ହେତୁ। ଅସନ୍ତୋଷ ଅର୍ଥ କାମୟେ, ଅର୍ଥ ଆଉ କାମନାରେ ଅସନ୍ତୋଷ ହେଉଛି ଏ ସଂସାରର ହେତୁ। ଯାହା ପ୍ରାପ୍ତ ହେଇଛି ସେଇଥିରେ ସନ୍ତୋଷ ହେଇଯିବା ହେଉଛି ମୁକ୍ତି। ଏଇଟା ପଣ୍ଡିତମାନଙ୍କର ମତ, ଏଇଟା ଶାସ୍ତ୍ରମାନଙ୍କର ମତ। କିଏ କହୁଛନ୍ତି? ଭଗବାନ ବାମନ ଦେବ କହୁଛନ୍ତି। କାହା କହୁଛନ୍ତି? ବଳି କୁରେ, ବଳି ମୁଁ ତିନି ପାଦରେ ସନ୍ତୋଷ, ମୋର ଅଧିକା କିଛି ଦରକାର ନାହିଁ, ମୋତେ ଅଧିକା ମାଗିବା ପାଇଁ କହନି, କିନ୍ତୁ ସବୁ ନେଇଯିବେ ଆମକୁ, କିନ୍ତୁ ଶିକ୍ଷା ଦେଉଛନ୍ତି ଏଇଟା। ସେଥିପାଇଁ ଚାଣକ୍ୟ ପଣ୍ଡିତ ଲେଖିଲେ ତିନିଟା ଜିନିଷରେ ମଣିଷ ସନ୍ତୋଷ ହେବା ଦରକାର, ଆଉ ତିନିଟା ଜିନିଷରେ ସନ୍ତୋଷ ହେବା ଦରକାର ନୁହେଁ, ଆବଶ୍ୟକ ନୁହେଁ। ସନ୍ତୋଷ ତ୍ରିଶୁ କର୍ତ୍ତବ୍ୟମ୍, ସ୍ୱଦ୍ୱାରା ଭୋଜନେଇ ଧନେଇ, ତ୍ରିଶୁ ଚୈବ ନା କର୍ତ୍ତବ୍ୟମ୍, ଜପ ଦାନ ଅଧ୍ୟୟନ ୟୋ। ତିନିଟା ଜିନିଷରେ ସନ୍ତୋଷ ହେବେ, କ'ଣ କ'ଣ? ସ୍ୱଦ୍ୱାରା, ନିଜ ସ୍ତ୍ରୀ ପ୍ରତି ସନ୍ତୋଷ ହେବେ, ପୁରୁଷ ସ୍ତ୍ରୀ ପ୍ରତି ସନ୍ତୋଷ, ସ୍ତ୍ରୀ ପୁରୁଷ ପ୍ରତି ସନ୍ତୋଷ। ଏଇଟା ଗୋଟେ ବହୁତ ବଡ଼ ସାଧନ, ବହୁତ ବଡ଼ ସାଧନ। ଚାଣକ୍ୟ ଭଗବାନଙ୍କର ଅବତାର, ଦ୍ୱାଦଶ ସ୍କନ୍ଧ ଭାଗବତ ଆପଣ ପଢ଼ିବେ, ଦ୍ୱାଦଶ ସ୍କନ୍ଧ ଭାଗବତରେ ସିଦ୍ଧସ୍ୱାମୀ ଲେଖିଛନ୍ତି, ଏଇ ଚନ୍ଦ୍ର କି କେଉଁ ବଂଶ ତାଙ୍କର, ମୌର୍ଯ୍ୟ ବଂଶ ନା, ଚାଣକ୍ୟ ଯେଉଁ ପ୍ରତିଷ୍ଠା କରିଥିବେ, ମୁଁ ହଁ ତାଙ୍କର ନାମ ସବୁ ଲେଖାଯିବ ଭାଗବତ, କିନ୍ତୁ ସେଠି ଚାଣକ୍ୟ ନ ଲେଖା 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 ହେଇଛନ୍ତି କଶ୍ଚିତ ଦ୍ୱିଜ, ସିଦ୍ଧସ୍ୱାମୀ ଲେଖିଲେ ସ ଚାଣକ୍ୟ ହେବ। ଦ୍ୱାଦଶ ସ୍କନ୍ଧ ଭାଗବତରେ କଳିଯୁଗରେ କେତେ ହଜାର ବର୍ଷ ପର୍ଯ୍ୟନ୍ତ କେଉଁ କେଉଁ ରାଜାମାନେ ଶାସନ କରିବେ ଲେଖା ହେଇଯାଇଥିଲା, ତାପରେ ଲେଖାଯାଇଛି କଳିଯୁଗରେ ରାଜପ୍ରଥା ରହିବ ନାହିଁ, ତାପରେ ଗୋଟେ ରାଜପ୍ରଥା ନାହିଁ। ଆଉ ଭାଗବତ ଅମୋଘ ବାଣୀ, ଯାହା କୁହାଯାଇଥିଲା ସତ୍ୟ, କେହି ଆପଣ ଯୁକ୍ତି କରି କାଟିପାରିବେନି। ତ୍ରିଶୁ ସନ୍ତୋଷ କର୍ତ୍ତବ୍ୟମ୍, ତିନି ଜାଗାରେ ତିନିଟା ଜିନିଷରେ ସନ୍ତୋଷ ରହିବେ, ସ୍ୱଦ୍ୱାରା ନିଜ ସ୍ତ୍ରୀ, ଭୋଜନ ଯାହା ମିଳିଲା, ଯାହା ମିଳିଲା ସନ୍ତୋଷରେ ଖାଇବେ, ଆଉ ଧନେଇ, ଯେତିକି ଧନ ମିଳିଲା ଏଥିରେ ସନ୍ତୋଷ ରହିବେ। ଦେଖନ୍ତୁ ତିନିଟା ଜାଗାରେ ମଣିଷ ଅସନ୍ତୋଷ, ଏ ହେଲା ସଂସ୍କୃତିର ହେତୁ। ତ୍ରିଶୁ ଚୈବ ନା କର୍ତ୍ତବ୍ୟମ୍, ତିନିଟା ଜିନିଷରେ କେବେ ସନ୍ତୋଷ ହେବେନି, କ'ଣ କ'ଣ? ଜପ, ହରିନାମ ଜପରେ କେବେ ସନ୍ତୋଷ ହେବେନି। ଆମର ଦୁଇ ଚାଳ ମାରା ଟାଣ୍ଟୁଣି ଦେଲା ପରେ ସରିଗଲା, ଆଜି ଷୋଳ ମାସ ସରିଗଲା, ବହୁତ ହେଇଗଲା, ସନ୍ତୋଷ ନା, ସନ୍ତୋଷ ନାହିଁ, ଯେତେ ନାମ କରିବେ ଅସନ୍ତୋଷ। ଭକ୍ତିର ଏଇଟା ଲକ୍ଷଣ, ଭକ୍ତିର ଲକ୍ଷଣ କ'ଣ? ଯେତେ ଆପଣ ଏ ପାଠ ପଢ଼ିବେ ଆପଣଙ୍କୁ ଛୋଟ ଲାଗିବ, ଆଉ ସେତେ ଅସନ୍ତୋଷ ବୋଧ ହବ। ଯିଏ ପାଠ ପଢ଼ୁନି, ଗଧ ଛୁଆ, ଗଧ ଛୁଆକୁ ପଚାରିବେ ସାରେ ରେ ବୁଝିଲୁ କିରେ, ଆଜ୍ଞା ହଁ ବୁଝିଲି, ଦେଖିଲେ ସେ ଆଗେ ହଁ ବୁଝିବା, ନ ବୁଝିବା ପିଲା ଆଗେ ହଁ ମାରିବ, ସେ ଜାଣିଛି ନା କହିଲେ ସାରେ ପାଠ ପଢ଼ିଲେ ସେ ପଛରେ ବସିଥିବ, ବୁଝିପାରିଲେ ପିଲେ ହଁ ଆଜ୍ଞା ବୁଝିପାରିଲୁ, ଦେଖିବେ ଗଧ ପିଲା ଆଗେ ହଁ ମାରିବ, ପଢ଼ିବା ପିଲା ହଁ ମାରିବନି, ସେ ବିଚାର କରିବ। ୟାପରେ ସାରେ ପ୍ରଶ୍ନ ପଚାରିବେ କାଳେ, କାରଣ ଆମେ ଆଗ ଧାଡ଼ରେ ବସିବା ଲୋକ, ଏଇଟା ଆମର ଏକ୍ସପିରିଏନ୍ସ ଅଛି, ଆମେ ଫାଷ୍ଟ ହୁଏ ତାହେଲେ କ୍ଲାସ୍ରେ ଆମେ ଆଗରେ ବସୁ, ଆମେ ଯଦି ପଛକୁ ପଳେଇବୁ ସାର କହିବୁ ଗଧ କିରେ, ପଛକୁ କହିଯାଉଛୁ ଗଧ ଗୁଡ଼ାକ ପଛରେ ବସିବେ, ଆଗକୁ ଗଧ ପଛକୁ ବସିବେ, ତୁ ଆଗକୁ କା, ମାଷ୍ଟର ଆମକୁ ଆଗ ଧାଡ଼ରେ ଆଣି ବସେଇବ, କହେ ତାଙ୍କ ତ ଛାଡ଼, ସେ ଯାହା କରୁଛନ୍ତି କରନ୍ତୁ, ତୁମେ ପଢ଼ା ପିଲା ସବୁ ନଜର କର, ସନ୍ତୋଷ କେବେ ହେବେନି ଜପରେ। ଆଜି କହିଲା ହଁ ମୋର ଭକ୍ତି ହେଇଗଲା, ମୁଁ ଦେଖିବା ପିକା ସରିଗଲା, ମୋର ସବୁ ପାସ୍ ହେଇଗଲା, ସାର୍ଟିଫିକେଟ୍ ସବୁ ମୋ ପାଖରେ ଥୁଆ ହେଇଛି, ସବୁ ବିଲ୍ ମୋ କତରେ ପାସ୍ ହେଇଛି, ମୁଁ ଏକବାର ବୈକୁଣ୍ଠ ଯିବା ପାଇଁ ସବୁ ସାର୍ଟିଫିକେଟ୍ ମିଳିଗଲା। ଇଏ ଆଜ୍ଞା ନୁହେଁ, ଇଏ ଲାଇନ୍ ସେୟା ନୁହେଁ, ଦେଖୁନାହାନ୍ତି କେତେ ଉତ୍ପାତ
ଭାଗବତ ନ ବୁଝି କେତେ ଉତ୍ପାତ କାଣ୍ଡ, କିଏ ଗଲେ ମୁଁ ଭଗବାନ, କିଏ ଗଲେ ମୁଁ ବଡ଼ ଭକ୍ତ, କିଏ ଛୋଟ ନାହାନ୍ତି ସଂସାରରେ। କିନ୍ତୁ ଭକ୍ତିରେ କ'ଣ, ଭକ୍ତି କଲାପରେ ଆପଣ ଭାବିବେ ମୁଁ ହେଉଛି ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ଜଗତରେ ସବୁଠୁ ହୀନ ଲୋକ, ସମସ୍ତେ ମୋ ଉପରେ ବଡ଼। ଏ ପାଠ ଗୁଡ଼ିଏ ଗଭୀର ପାଠ, ଜପ, ଜପରେ କେବେ ସନ୍ତୋଷ ହେବେନି, ଆଉ ଦାନ, ଯେତେ ଦାନ ଦେଲେ ବି ସନ୍ତୋଷ ହେବେ, କ'ଣ ମୁଁ ଦେଇପାରୁଛି ଲୋକ। ଆଉ ଅଧ୍ୟୟନ ସ୍ୱାଧ୍ୟାୟ, ଯେତେ ଶାସ୍ତ୍ର ପଢ଼ୁଥିବେ କେବେ ସନ୍ତୋଷ ହେବେ, ଏ ତିନିଟା ଜିନିଷରେ ସନ୍ତୋଷ ହେବେନି, ଏ ତିନିଟା ଜିନିଷରେ ସନ୍ତୋଷ ହେବେ। ଆଉ ଗୋଟେ ସୁନ୍ଦର କଥା କହିଲେ, ସମୟ ହେଇଗଲାଣି, ଆଉ ଦୁଇଟି ଶ୍ଳୋକ ଏହି କଥାକୁ ବିଶ୍ରାମ ଦେବି। ହଁ, ଏଇ ବାମନଦେବଙ୍କର ପ୍ରବଚନ ସରିଯିବ। ଯଦୃଛାଲାବତୁଷ୍ଟସ୍ୟ ତେଜ ବିପ୍ରସ୍ୟ ବର୍ଦ୍ଧତେ ତତ୍ପ୍ରସାମ୍ୟତି ତତ୍ପ୍ରସାମ୍ୟତ୍ୟ ସନ୍ତୋଷାତ୍ ଅମ୍ଭସାବୋ ଶୁଶ୍ରୁକ୍ଷଣୀ। ଯେଭଳି ଅଗ୍ନି ଜଳୁଛି ତା ଦେହରୁ ଜଳ ପକା ହେବ, ଅମ୍ଭସା ଜଳକୁ ଯଦି ଅଗ୍ନି ଦେହକୁ ପକାଯିବ ତାହେଲେ ଅଗ୍ନି କ'ଣ ହେବ, ନିର୍ବାପିତ ହେଇଯିବ ନା। ସାଧୁ ବ୍ରାହ୍ମଣଙ୍କର ତେଜ କ'ଣ, ଯଦୃଚାଲାବ ତୁଷ୍ଟସ୍ୟ ତେଜ ବିପ୍ରସ୍ୟ ବର୍ଦ୍ଧତେ, ଯେତିକି ମିଳିଲା ଯଦି ସନ୍ତୋଷ ରହିଲା ସାଧୁର ବ୍ରାହ୍ମଣର ତେଜ ବଢ଼ିବ। ଯଦୃଛା ଲାଭ ତୁଷ୍ଟସ୍ୟ, ଯେତିକି ଲାଭ ହେଲା ସେଥିରେ ତୁଷ୍ଟ ରହିଲେ ତେଜ ବିପ୍ରସ୍ୟ ବର୍ଦ୍ଧତେ, ତେଜ ବିପ୍ରଶକ୍ତି ହିଁ, ବିପ୍ରଶକ୍ତି ହିଁ ବ୍ରାହ୍ମଣର ଯେଉଁ ଶକ୍ତି ବଢ଼ିବ, ଅସନ୍ତୋଷରେ ହବନି। ତତ୍ ପ୍ରସାମ୍ୟତି ସେଟା ବିନାଶ ହେଇଯିବ, ବ୍ରାହ୍ମଣର ସାଧୁର ଗୁଣଟା ବିନାଶ ହେଇଯିବ, ତେଜ ଶକ୍ତି ବିନାଶ ହେଇଯିବ। ଅସନ୍ତୋଷା ଅମ୍ଭସା ଇବ ଆଶୁଶୁକ୍ଷଣୀ, ଜଳକୁ ଅଗ୍ନିର ଅଗ୍ନି ଉପରକୁ ଜଳ ନିକ୍ଷେପ କଲେ ଯେପରି ସେ ନିର୍ବାପିତ ହେଇଯିବ, ଅସନ୍ତୋଷ ସାଧୁ ବ୍ରାହ୍ମଣ ହୃଦୟରେ ଆସିଲେ ତାର ତେଜ କମିଯିବ। ଆପଣ ଦେଖୁଛନ୍ତି କି ଯୁଧିଷ୍ଠିର ମହାରାଜଙ୍କର ଅଶ୍ୱମେଧ ଯଜ୍ଞରେ ଯେତେ ଅର୍ଥ ଲାଗିଥିଲା, ଅର୍ଦ୍ଧାର୍ତ୍ତିକ ଅର୍ଥ କାହାର, ବ୍ରାହ୍ମଣମାନଙ୍କର। ସାଧୁ ଯେତେ ବ୍ରାହ୍ମଣମାନଙ୍କୁ ଯେଉଁ ଦାନ ଦିଆଯାଏ ବ୍ରାହ୍ମଣମାନେ ନିଅନ୍ତିନି, ଛାଡ଼ିଦେଇ ବାଟରେ ପଳାନ୍ତି, ଏତେ କ'ଣ ନବା ଆମେ, କ'ଣ ଆବଶ୍ୟକ ଅଛି। ଭୀମସେନ ଅଧିକା କଲେକ୍ସନ କରି ସେଇଟାକୁ ଆଣିଥିଲି। ଯୁଧିଷ୍ଠିର ମହାରାଜଙ୍କ ସମୟରେ ସାଧୁମାନେ କେତେ ନିଷ୍ପୃହ ଥିଲେ, କେତେ ନିଷ୍ପୃହ ଥିଲେ ସେମାନେ। ଆମେ ବି ମାଗୁଛୁ, କିନ୍ତୁ ମନେ ରଖିବା ଦରକାର ଯେଉଁ ସାଧୁମାନେ ମାଗୁଛନ୍ତି ଅନ୍ୟର ଅର୍ଥ ଆଣୁଛନ୍ତି, ଯେମିତି ଗୋଟିଏ ଆମ ଗୁରୁଦେବ କୁହନ୍ତି, ଆମର ଗୁରୁଦେବ ଏ ଯେଉଁ ଇସ୍କନ ଭୁବନେଶ୍ୱର ମନ୍ଦିର ହେଇଛି, ଆପଣମାନେ ଆମେ ତ ଦେଖିନୁ, ଏ ପ୍ରଭୁମାନେ ସବୁ ଦେଖିଛନ୍ତି, ସେ କଠୋର ମାଡ଼ି ମାଡ଼ିକା ଯିବେ, ସେ କଠୋର ମାଡ଼ନ୍ତି ଆମର ଗୁରୁଦେବ, କଠୋର ମାଡ଼ି ମାଡ଼ିକା ଯିବେ ଲିଙ୍ଗରାଜ ମନ୍ଦିରକୁ, ସେଇଠୁ ଭିକ୍ଷା, ତଳେ ତ ନୂଆପଲ୍ଲୀର ଇଏ ନଥିଲା, ଅଳ୍ପ ଲୋକ ଥିଲେ, ସେଠୁ ଭିକ୍ଷା ମାଗି ଆଣନ୍ତି। ଗୋଟିଏ ଦିନ ଟଙ୍କା ଗଣୁଛନ୍ତି, ଖାତାର ହିସାବ ଲେଖା ହେଇଛି ଆଉ ଖୁଚୁରା ପଇସା ଗଣୁଛନ୍ତି, ଗୋଟିଏ ଟଙ୍କା ମିଳୁନି। ମହାପ୍ରଭୁ ଆସୁ ବୋଲି ଆମର ସେ ଗୁରୁଦେବ ଶିଷ୍ୟ ସେ ପଚାରିଲେ, କହିଲେ ଗୁରୁଦେବ କ'ଣ ଏତେ ଥର ତିନି ଥର ଗଣିଲେଣି ଗୋଟିଏ ଟଙ୍କା, କହିଲେ ରେ ଗୋଟିଏ ଟଙ୍କା ମିଳୁନି ରେ, ସେ ଲୋକଟା ଭିକ୍ଷା ଦେଇଛି ତାର ଗୋଟିଏ ଟଙ୍କା ମିଳୁନି, ଲେଖିକି ରଖିଛି ଟଙ୍କାଟା ମିଳୁନି। କହିଲେ ଗୋଟିଏ ଟଙ୍କା ପାଇଁ ଏତେ ସମୟ ନଷ୍ଟ, କହିଲେ କ'ଣ କହିଲ, ଗୋଟିଏ ଲୋକ ତାର ଅର୍ଥରୁ ଗୋଟିଏ ଟଙ୍କା ଭଗବାନ ପାଇଁ ଦେଇଛି, ଏଇ ଗୋଟିଏ ଟଙ୍କା ଯଦି ପ୍ରଭୁଙ୍କ ସେବାରେ ନ ଲାଗିବ ଆମେ ଦାୟୀ ହବା, ଆମକୁ ଲୋକ ସାଧୁକୁ ଲୋକ ଧନ ଦେଉଛନ୍ତି କହୁଥିପାଇଁ ନା, ସାଧୁ ଭଗବାନଙ୍କର ସେବା କରୁଛି, ଆମେ ସେବା କରୁଛୁ, ଆମେ ସାଧୁକୁ ଦେଲେ ସାଧୁ ଭଗବାନ କାମରେ ଲଗେଇବ, କିନ୍ତୁ ସାଧୁ ଯଦି ମଝିରେ ଆତ୍ମସାତ କଲା ସାଧୁ ତାର କର୍ମଫଳକୁ ଭୁଲିବ, ସାଧୁର ଭୋଜନ ହବନି, ସାଧୁ ଭ୍ରଷ୍ଟ ହେଇଯିବ। କଳିଯୁଗରେ ସାଧୁମାନଙ୍କର ଚାରିତ୍ରିକ ଦୋଷ, ଭଜନ ଦୋଷ, ଭ୍ରଷ୍ଟତା ଦୋଷର ଇଏ ହେଉଛି ଅନ୍ୟତମ କାରଣ। ବିଷୟ ଲୋକମାନଙ୍କର ଧନକୁ ଆଣିକି ପ୍ରଭୁଙ୍କ ସେବାରେ ନ ଲଗେଇ ଗୋଟିଏ ଟଙ୍କା ବି ନିଜ ଇନ୍ଦ୍ରତୃପ୍ତିରେ ଲାଗିବନି, ସେ ଦେଇଛି ତାର କର୍ମଫଳ କ'ଣ ଅଛି, ସବୁ ପ୍ରଭୁଙ୍କୁ ଦେଇଦିଅ, ବହୁତ କୋଶସ ରହିବା ଦରକାର ଏଥିରେ। ଏ କଥା ପରେ ମୁଁ ଗୋଟିଏ ମହାଭାରତର ଗୋଟେ କଥା ମନେ ପଡ଼ିଲା, ବହୁତ ଦିନ ତଳେ କହିଥିଲେ ଆଜି ମୁଁ କହୁଛି, ଆଉ ସ୍ପେଶାଲି ଚାଣକ୍ୟ ପଣ୍ଡିତ ବି କହିଛନ୍ତି, ଅସନ୍ତୁଷ୍ଟା ଦୁଇଜ ନଷ୍ଟା, ବ୍ରାହ୍ମଣ ସାଧୁ ଯଦି ଅସନ୍ତୁଷ୍ଟ ହେଲେ ସେ ନଷ୍ଟ ହେଇଯିବେ, ସନ୍ତୁଷ୍ଟା ଚ ମହି ଭୃ, ରାଜା ଯଦି ସନ୍ତୁଷ୍ଟ ହେଇଗଲା ସେ ନଷ୍ଟ ହେଇଯିବ, ଆମ ରାଜ୍ୟରେ ସବୁ ଠିକ୍ ଚାଲିଛି। ସଲଜା ଗଣିକା ନଷ୍ଟା ନିର୍ଲଜାଶ୍ଚ କୁଳାଙ୍ଗନା, କୁଳର ବହୁ ନିର୍ଲଜି ହେଇଗଲେ ନଷ୍ଟ ହେଇଯିବ, ଆଉ ଗଣିକା ବେଶ୍ୟା ବାରାଙ୍ଗନା ସିଏ ଯଦି ଲଜା କରିବ ସିଏ ନଷ୍ଟ ହେଇଯିବ, ତାକୁ ପେଟ ପେଟ ବସିପାରିବେନି। ଏ କମ ନୀତି କଥା ସିଏ ଲେଖିଛନ୍ତି, ଅସନ୍ତୁଷ୍ଟା ଦ୍ୱିଜ ନଷ୍ଟା, ଦ୍ୱିଜ ନଷ୍ଟ ହେଇଯିବ, ରାଜା ସନ୍ତୁଷ୍ଟ ହେବନି। ଯୁଧିଷ୍ଠିର ମହାରାଜ ଅର୍ଜୁନକୁ ପଠାଉଥିଲେ, ଗଲ ଗଲ ଦେଖିବ ମୋ ରାଜ୍ୟରେ କିଏ ଦୁଃଖରେ ଅଛନ୍ତି କି। ଅର୍ଜୁନ ଗଲାବେଳକୁ ଘୁରି 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 ଦେଖିଲେ ସମସ୍ତେ ଖୁସିରେ ଅଛନ୍ତି, ଗୋଟେ ସାଧୁ ଧାନ କିଆର ଶସ୍ୟ ପଳେଇଛି, ସେ ଉଠଉଛି କିଛି ଉଠେ କେମିତି ଆଣୁଛି, ଯାଇକି ପହଞ୍ଚିଗଲେ କହିଲେ ଆଜ୍ଞା ମୁଁ ଯୁଧିଷ୍ଠିର, ରାଜା ଯୁଧିଷ୍ଠିରଙ୍କର ଭାଇ ଅର୍ଜୁନ, ଆପଣ ଏଇଠି ମୋ ଭାଇଙ୍କ ରାଜ୍ୟରେ ଥାଉ ଥାଉ ଆପଣ ଅର୍ଣ୍ଣ ସଂଗ୍ରହ କରୁଛନ୍ତି, ଆସନ୍ତୁ ଆମ ରାଜକୋଷରେ ଯାହା ନେବା କଥା ନେଇଯିବେ। ଆଜ୍ଞା ଏତିକି ଶୁଣିକି କାନ୍ଦିଲେ, ଯେତେ ଯାହା ପଚାରିଲା ଉତ୍ତର ଦେଲେଣି, କ୍ରନ୍ଦନ କଲେ ଅର୍ଜୁନ କହିଲେ କ'ଣ କାହିଁ କ୍ରନ୍ଦନ କଲେ, ଉତ୍ତର କିଛି ଦେଲେନି। ଅର୍ଜୁନ ଫେରିଗଲେ ଯାଇକି ଭାଇଙ୍କ କଥାରେ କହିଲେ, କହିଲେ ଭାଇ ଆମ ରାଜ୍ୟରେ ସମସ୍ତେ ସୁଖରେ ଅଛନ୍ତି, ଗୋଟେ ସାଧୁ ଦୁଃଖରେ ଅଛି, ସେ ଅର୍ଣ୍ଣ ଗୋଟାଉଥିଲା, ଧାନ ଗୋଟାଉଥିଲା, ଶସ୍ୟ ଗୋଟାଉଥିଲା, ମୁଁ ତାକୁ କହୁ କହୁ ସେ କାନ୍ଦିଲା। ଆଜ୍ଞା ଏଇଟା ଶୁଣିକି ଯୁଧିଷ୍ଠିର ମହାରାଜ ବି କାନ୍ଦିଲେ। ଅର୍ଜୁନ ପଚାରିଲେ, ଯେତେ ପଚାରିଲେ ଆରେ ଉତ୍ତର ଦିଅନ୍ତୁ କାହିଁ କାନ୍ଦୁଛନ୍ତି, ସେ ବି ଉତ୍ତର ଦେଉନା। ଅର୍ଜୁନ କହିଲେ ଭଲ କଥା, ମୁଁ କ'ଣ କଲି, ଆରେ ସାଧୁ କହୁ ସାଧୁ କାନ୍ଦିଲାଣି, ମୁଁ ପଚାରୁ ପଚାରୁ ସେ କାନ୍ଦିଲାଣି, ଏଣେ ଯୁଧିଷ୍ଠିରଙ୍କୁ ରାଜା ଭାଇକି କହୁ ଭାଇ କାନ୍ଦିଲାଣି, ମୋ ସଖା ଅଛନ୍ତି ଭଗବାନ ହସ୍ତିନାପୁର ଥାନ୍ତି, ସଖାକୁ ପଚାରିବା। ଆଜ୍ଞା କୃଷ୍ଣଙ୍କୁ ଯାଇକି ପଚାରିଲେ କୃଷ୍ଣ ବି କାନ୍ଦିଲେ, କି ମେଜିକ କଥା, ମୁଁ ତ କାହାକୁ କିଛି କହିନି, ଭଗବାନ ଶ୍ରୀକୃଷ୍ଣ ବି କାନ୍ଦିଲେ ଭୋ ହୋଇକି। କିନ୍ତୁ ଅର୍ଜୁନ କାକୁ ତେମିନି, ସଖା ଆପଣ ଯଦି ମୋ ସନ୍ଦେହକୁ ଦୂର ନ କରିବେ ମୋର କ'ଣ ଦୋଷ, ମୁଁ ସାଧୁକୁ ପଚାରିଲି ଆପଣ ଆସନ୍ତୁ ଅର୍ଥ ନେଇଯିବେ ମୋ ଆମ ରାଜଦ୍ୱାରରୁ ରାଜକୋଷରୁ, ଆପଣ କାହିଁକି ଏତେ କଷ୍ଟ କରୁଛନ୍ତି। ସେ କାନ୍ଦିଲେ, ସେ କଥାଟାକୁ ଭାଇ କହିଲାବେଳକୁ ଭାଇ କାନ୍ଦିଲେ, କିନ୍ତୁ କେହି ଉତ୍ତର ଦେଲାନି, ସେଇଟା ଆପଣଙ୍କୁ କହିଲାବେଳକୁ ଆପଣ କାନ୍ଦୁଛନ୍ତି। କହିଲେ ବୁଝିପାରିଲେନି, ଶୁଣ ସାଧୁ କ'ଣ ମନେ କଲେ, ମୋର ତେଜ ନଷ୍ଟ ବୋଧେ ହେଇଗଲା, ମୋର ଭଜନ ବଳ ବୋଧେ ନାହିଁ, ମୋତେ ଆଜି ରାଜାର ଧନ ଖାଇବାକୁ ପଡ଼ିବ, ମୋତେ ରାଜା ଆଜି ଆମନ୍ତ୍ରଣ କରୁଛନ୍ତି, ମୁଁ ସାଧୁ ହେଇକି ରାଜଧନ ଖାଇବି, ସେଥିପାଇଁ ସିଏ କାନ୍ଦିଲେ। ଏଇ କଥାରେ ମୁଁ କହୁଥିଲି, ଯଦୃଚ୍ଛା ଲାଭ ସନ୍ତୁଷ୍ଟ ତେଜ ବିପ୍ରସ୍ୟ ବରଦାତେ, ସାଧୁ କେବେ ଚାହିଁବେନି ରାଜଧନ ଖାଇକି ତା ତେଜକୁ ନଷ୍ଟ କରିବ। ଆପଣ ପରର ଯେତେ ଧନ ଭୋଜନ କରିବେ ସିଏ ସିଏ କମଉଛି ନା, ସାଧୁ ବ୍ରାହ୍ମଣ ସ୍ୱଳ୍ପ କେବଳ ଅନ୍ୟକୁ କଲ୍ୟାଣ କରି ତାଙ୍କର ଅଳ୍ପ ଅଳ୍ପ କିଛି କର୍ମ କରିକି ଧନ ଆଣୁଛନ୍ତି, କିନ୍ତୁ ସେ ଲୋକଟା ଖଟୁଛି ନା, ଆମେ ତା ଅର୍ଥଟାକୁ ଭୋଗ କରିବା ଅର୍ଥ ତାର କର୍ମଫଳକୁ ଆମେ ଗ୍ରହଣ କରିବା, ସେତିକି ଭୋଜନ ଥିଲେ ତ ଆମର, ପରଧର୍ମକୁ ଆଣିକି ପାସ୍ ପନିର ଖାଇ ମାଟ କରିକି ଆପଣ ଏଠି କାର୍ରେ ବୁଲିବେ, ହାତରୁ ମାଳ ଛୁଟିଯିବ ଭୋଜନ ହବନି, ସେ ଧନ ଖଟିକି ରୋଜଗାର କରିଛି ସେ ଧନ, ଆମର କି ଶକ୍ତି ଅଛି। ସେଥିପାଇଁ ମାଧୁକୁରର ନିୟମ ଅଛି, ବ୍ରଜରେ ଯେଉଁ ମାଧୁଗିରି କରାଯାଏ ତିନି ଦ୍ୱାର କରିବା, ତିନି ଦ୍ୱାର ଯେତିକି ମିଳିଲା ଅଧିକା ଆଣିବେନି, ଗୋଟିଏ ରୁଟି ମାଧୁକୁରୀ ମଧୁକୁରୀ ସାର୍ ମଧୁକୁରୀ ନା ଭ୍ରମର, ତାର ବୃତ୍ତି ଭ୍ରମର ଗୋଟିଏ ଜାଗାରୁ ଫୁଲ ମୁହଁ ଆଣିବନି, ଟିକେ 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 ସବୁ ଫୁଲରେ ବସିକି ଆଣିବ। ସାଧୁ ଏକବାର ଦେ ନା ମିଳୁଛି, ସେ କୋଟିପତି ଦେଇଦେଲା ଢୁକେଇ ଦେବି ଭିତରେ ସବୁ, ଏସବୁ ହେଇକି ସାଧୁ ସମାଜରେ ଭାଗବତ ସଂସ୍କୃତିକୁ ନ ଗ୍ରହଣ କଲେ ଆମେ କେବଳ ଆପଣଙ୍କୁ କହିକି ବି ପାର ହେଇପାରିବୁନି, ଆମକୁ ଏଗୁଡ଼ା ସବୁ ଫଲୋ କରିବାକୁ ପଡ଼ିବ, ନହେଲେ ଆମର ଭଜନ ରହିବନି, ଛୁଟିଯିବ ସବୁ, ଏ ପ୍ରିନ୍ସିପଲ୍ ଆମ ପାଇଁ ଏଗୁଡ଼ାକ ସବୁ ବ୍ରାହ୍ମଣ ସାଧୁ ପାଇଁ। ଭଗବାନ ଶ୍ରୀକୃଷ୍ଣ କହିଲେ ବୁଝିପାରିଲେ ସେ କାହିଁ କାନ୍ଦିଲେ, ଏଥିପାଇଁ କାନ୍ଦିଲେ, କହିଲେ ମୋତେ ବିଷୟ ଧନ ଖାଇବାକୁ ପଡ଼ିବ, କହିଲେ ଭାଇ କାହିଁ କାନ୍ଦିଲେ, କହିଲେ ଯୁଧିଷ୍ଠିର ଏଇଥିପାଇଁ କାନ୍ଦିଲେ, ଯୁଧିଷ୍ଠିର କହିଲେ ମୋ ଧନଟାକୁ ସାଧୁମାନେ ଖାଉନାହାନ୍ତି, ରାଜାର ଧନକୁ ଯଦି ସାଧୁମାନେ ନେଉନାହାନ୍ତି ବ୍ରାହ୍ମଣମାନେ ନେଉନାହାନ୍ତି ଧନର ମୂଲ୍ୟ କ'ଣ, କହିଲେ ଆଜ୍ଞା ବୁଝିଗଲି, ଆପଣ କାହିଁ କାନ୍ଦିଲେ, ନା ମୁଁ କଳିଯୁଗର ସାଧୁମାନଙ୍କ କଥା ଦେଖିକି ଭାବୁଛି, ଏ ଜନ୍ମରେ ରାଜା କାହିଁକି ରାଜାମାନେ ଚିନ୍ତା କରୁଛନ୍ତି, ଯୁଧିଷ୍ଠିର ମହାରାଜ ଚିନ୍ତା କଲେ ମୋ ଧନ ସାଧୁ ଖାଉନାହାନ୍ତି ସେ କାନ୍ଦୁଛନ୍ତି, କଳିଯୁଗରେ ରାଜାମାନେ କାନ୍ଦିବେ ସାଧୁ ଆସିକି ମୋ ଦ୍ୱାର ମୁହଁରେ ଠିଆ ହେଲେ, କଳିଯୁଗର ଅବସ୍ଥା ଦେଖିକି ଏ ଚିନ୍ତା କରୁଛି, ଆଉ ସାଧୁମାନଙ୍କର ଅବସ୍ଥା ହବ, ସାଧୁମାନେ ବି ଟଙ୍କା ପାଇଁ କାନ୍ଦିବେ ରାଜାଙ୍କ ଆଗରେ, ଆଜ୍ଞା ପଇସା ଦିଅନ୍ତୁ ପଇସା ଦିଅନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ ମୁଁ ଏଇଟା ଦେଖୁଛି, କଳିଯୁଗର ଭବିଷ୍ୟତ ଦେଖି ମୁଁ,
ସନ୍ତୋଷ ବହୁ ବଡ଼ ବସ୍ତୁ। ସେଥିପାଇଁ ବର୍ତ୍ତମାନ ଶେଷ ଶ୍ଳୋକ ହି କଥାକୁ ବିଶ୍ରାମ ଦେବା। ତସ୍ମାତ୍ ଯେହେତୁ ସନ୍ତୋଷ, ପୂର୍ବ ଶ୍ଳୋକର ସାର୍ ପୂର୍ବ ଶ୍ଳୋକର ଅନୁଭୂତ ଲାଗିବ ତ, ତସ୍ମାତ୍ ଯଦୃଚ୍ଛାରେ ତେଜ ବିପ୍ରର ବର୍ଦ୍ଧନ ହୁଏ ହେତୁ, ସେଇ ହେତୁ ମୁଁ ବ୍ରାହ୍ମଣ ଯେହେତୁ, ତସ୍ମାତ୍ ତିଣି ପଦାନୀ ଏବଂ ବୃଣେ ତତ୍ ବରତ ଶ୍ରବା, ତୁମେ ଶ୍ରେଷ୍ଠ ବରତ ବର ପ୍ରଦାନକାରୀ, ତୁମେ ଚାହିଁଲେ ସବୁ ଦେଇପାରିବ କିନ୍ତୁ ମୋର ଆବଶ୍ୟକ ନାହିଁ, ମୋର ତେଜ ନଷ୍ଟ ହେବ, ମୁଁ ତିନି ପାଦରେ ସନ୍ତୋଷ। ଏତା ବତେଇବମ୍ ସିଦ୍ଧାହମ୍ ବିତ ଯାବତ୍ ପ୍ରୟୋଜନମ୍। ବିଶ୍ୱନାଥ ଚକ୍ର ଠାକୁର ସୁନ୍ଦର କଥା ଲେଖିଲେ, ଯାବତ୍ ପ୍ରୟୋଜନମ୍ ବିତମ୍ ସୁଖଦମ୍ ଭବତି, ଯେତିକି ଧନ ଆପଣଙ୍କୁ ମିଳିଛି ପ୍ରାଦେ ସେଇଟା ସୁଖଦବ। ଅଧିକାଶ୍ୟ ଚିନ୍ତା ଶୋକ କ୍ଲେଶାଦି ହେତୁତ୍ୱାତ୍, ଅଧିକା ଧନ ସୁଖ ଦିଏନି, ଅଧିକା ଧନ କ'ଣ ଦବ, ଚିନ୍ତା ଶୋକ କ୍ଲେଶ। ଏକାଦଶ ସ୍କନ୍ଦ ଭାଗବତରେ କ'ଣ ଲେଖାଗଲେ, ଅର୍ଥସ୍ୟ ସାଧନେଇ ସିଦ୍ଧେଇ ଉତ୍କର୍ଷେଇ ରକ୍ଷଣ ଦେଇ ନାଶ ଉପଭୋଗ ଆୟାସମ୍ ତ୍ରାସ ଚିନ୍ତା ଭୟ ନୁଣ। ଅର୍ଥର ସାଧନ ଯେଉଁ ପ୍ରୋସେସ୍ରେ ଆପଣ ଆଇରନ୍ କରିବେ ଏଇଟା କଷ୍ଟ, ପ୍ରାପ୍ତ ହେବା ବି କଷ୍ଟ, ଅର୍ଥ ବଢ଼ିଲେ କଷ୍ଟ, ଅର୍ଥ ରଖିବା ବି କଷ୍ଟ। କେଉଁ ବ୍ୟାଙ୍କ ରଖିବି, କେତେ ଟ୍ୟାକ୍ସ ଲାଗିବ, ପରସେଣ୍ଟ କ'ଣ ସବୁ କୋଟି ପଡ଼ୁଛି, ସେଲ୍ ଟ୍ୟାକ୍ସ ନା କ'ଣ ଇନକମ୍ ଟ୍ୟାକ୍ସ ଲାଗିବ, ଅର୍ଥ ରଖିବା ବି କଷ୍ଟ, ଅର୍ଥ ଖର୍ଚ୍ଚ କରିବା ବି କଷ୍ଟ। କୋଟିପତି 100 ଟଙ୍କା ଖର୍ଚ୍ଚ କରିଦେଲେ ତାକୁ ଭାରି ବାଧ୍ୟ 100 ଟଙ୍କା ଆଜି ଖର୍ଚ୍ଚ ହେଲା। ଆଉ ନାଶ, ଅର୍ଥ ଚାଲିଗଲେ ବି କଷ୍ଟ, ଆଉ ଉପଭୋଗ କରିବା ବି କଷ୍ଟ, ଉପଭୋଗ କରିବା ନା ଅର୍ଥର କଷ୍ଟ, ଆୟାସ ତ୍ରାସ ଚିନ୍ତା ଭ୍ରମ ନୁଣା। ଭଗବାନ ଏକାଦଶ ସ୍କନ୍ଦରେ ଅର୍ଥର ସବୁ ଅନର୍ଥ କହିସାରିଲା ପରେ ଏଇଟା କହୁଛନ୍ତି, ମୋର କିଛି ଆବଶ୍ୟକ ନାହିଁ, ମୁଁ ବ୍ରାହ୍ମଣ ଲୋକ, ମୁଁ ତିନି ପାଦରେ ସନ୍ତୋଷ। ଆଜ୍ଞା ଧନ୍ୟ ସେଭଳି ମହାଜନ କୃତ୍ୟକୃତ୍ୟ ହେଇଗଲେ, କହିଲେ ବାଃ ସଂସାରରେ ମୁଁ ବହୁ ବ୍ରାହ୍ମଣ ଦେଖିଛି, ଏଭଳି ବ୍ରାହ୍ମଣ ମୁଁ କାହାକୁ ଦେଖିନି, ଆଜି ବଳି ସମସ୍ତ ପ୍ରକାର ସବୁକିଛି ଅର୍ପଣ କଲାପରେ ସେ ତିନି ପାଦରେ ସନ୍ତୁଷ୍ଟ। କିନ୍ତୁ ଇଏ ବଳି, ଇଏ କିଏ ବ୍ରାହ୍ମଣ ନୁହନ୍ତି, ଜଗ୍ରାହକ ଜଳଭାଜନମ, କାଲି ପାତ୍ର ଧରିବେ, ହେ ବ୍ରାହ୍ମଣ ତିନି ପାଦ ଭୂମି ଦେବା ପାଇଁ ମୁଁ ସଂକଳ୍ପ କରୁଛି, ସଂକଳ୍ପ କରିବେ ଶୁକ୍ରାଚାର୍ଯ୍ୟ ମନାକରି, ଏ ବଳି ଜାଣିଛୁ ନା ଇଏ କିଏ, ୟାର ଇଏ ସାଧାରଣ ବ୍ରାହ୍ମଣ ନୁହେଁ ରେ, ଆରେ ଇଏ ଭଗବାନ ତ ସର୍ବସ୍ୱ ନେଇଯିବେ। ଆପଣ ଆଜି ଯେମିତି ଶୁଣିଲେ ସନ୍ତୋଷ ଉପରେ ଶିକ୍ଷା, କାଲି ଶୁକ୍ରାଚାର୍ଯ୍ୟଙ୍କର ବେଦର ଶିକ୍ଷା ଶୁଣିବେ, ବଳିକି ବୁଝେଇବେ ତୁ ଦାନ ଦେନି, ଏ ତୋର ସର୍ବସ୍ୱ ନେଇଯିବେ, ବଳି କିନ୍ତୁ ଏ ଧର୍ମ ସର୍ବଧର୍ମାନ ପରିତ୍ୟଜ୍ୟ କାଟିଦେବେ, କହି ଆପଣ ଆଜିଠାରୁ ମୋର ଗୁରୁ ନୁହନ୍ତି। ବଳି ଭଗବାନଙ୍କୁ ଦାନ ଦେବା ପୂର୍ବରୁ ଆଗେ ତୃଷ୍ଣିକ ଗୋଟେ କ୍ଷଣ ନୀରବ ରହିବେ, କାରଣ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼ି ପହଞ୍ଚିଗଲେ, ଏଇ ଗୁରୁଦେବ ମୋତେ ସ୍ୱର୍ଗ ଦେଇଥିଲେ, ଏଇ ଗୁରୁଦେବ ମୋ ପାଇଁ ସ୍ୱର୍ଗ ପାଇଁ ଯଜ୍ଞ କରୁଛନ୍ତି 100ତମ ଯଜ୍ଞ, କିନ୍ତୁ ଆଜି ଯଜ୍ଞ ପୁରୁଷ ଭଗବାନ ମାଗୁଛନ୍ତି, ମୋ ଗୁରୁଦେବ ମନା କରୁଛନ୍ତି, ଆଜି ମନ ଭିତରେ ଚିନ୍ତା କରିଦେଲେ ଏ ଗୁରୁ ଆଜି ମୋର ଗୁରୁ ନୁହନ୍ତି, ମୁଁ ଭଗବାନଙ୍କୁ ଦେବି, କାରଣ ଏ ଭଗବାନଙ୍କୁ ଦେବା ପାଇଁ ବାଧା ସୃଷ୍ଟି କରୁଛନ୍ତି। ଶୁକ୍ରାଚାର୍ଯ୍ୟ କାଲି ଅଭିଶାପ ଦେବେ, ତଥାପି ବଳି ଆତ୍ମସମର୍ପଣ କରିବେ। କାଲି ଆମେ ଶୁଣିବା, ଏଠି କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି ଜୟ।